ବହୁତ ବଡ଼ କଠୋର ସର୍ତ୍ତ ଶୁକ୍ରାଚାର୍ଯ୍ୟ କରୁନାହାନ୍ତି, ଦେବଯାନୀ କରିଛନ୍ତି। ଦେବଯାନୀ ନିଜେ ସର୍ବିଷ୍ଠାଙ୍କୁ ଏ କଥା କହିପାରିବେନି ବା ଯଯାତି ମହାରାଜଙ୍କୁ ଏ କଥା କହିପାରିବେନି ବୋଲି ଶୁକ୍ରାଚାର୍ଯ୍ୟଙ୍କ ଦ୍ୱାରା କହୁଛନ୍ତି। ବାପା କହିଦିଅନ୍ତୁ ତାଙ୍କୁ, ସର୍ବିଷ୍ଠା ଯେଭଳି ସବୁଦିନ ପାଇଁ ଦାସୀ ହେଇକି ରହିବ, ପୁତ୍ରବତୀ କେବେ ହେଇପାରିବନି। କିନ୍ତୁ ଶୁକ୍ରାଚାର୍ଯ୍ୟଙ୍କର ମନ ଆନ୍ଦୋଳିତ ହେଉଥାଏ, ଆଜି ଗୋଟିଏ ଅସୁର ବଂଶକୁ ରକ୍ଷା କରିବା ପାଇଁ ଶର୍ମିଷ୍ଠା ଆଜି ଯୌବନକୁ ଜଳାଞ୍ଜଳି ଦେଇକି ଜଣେ ରାଜକନ୍ୟା ଆଜି ଦାସୀ ହେଇକି ଆସିଛନ୍ତି। କିନ୍ତୁ ସମ୍ବାଦ ପାଇଗଲା ପରେ ଯେତେବେଳେ ଜାଣିଦେଲେ, ଦେବଯାନୀ ଯେତେବେଳେ ଜାଣିଦେଲେ ଯେ ଶୁକ୍ରାଚାର୍ଯ୍ୟ ବୃଷପ୍ରଭାଙ୍କର କର୍ଣ୍ଣା ଶର୍ମିଷ୍ଠା ଯେଉଁ ପୁତ୍ର ଗୁଡ଼ିକ ପ୍ରାପ୍ତ ହେଇଛନ୍ତି, ଇଏ ପ୍ରାପ୍ତ ହେଇଛନ୍ତି ଯଯାତି ମହାରାଜଙ୍କ ଦ୍ୱାରା, କ୍ରୋଧରେ ବିମୂର୍ଚ୍ଛିତ ହୋଇକି ପିତୃଗୃହକୁ ପଳାଇଗଲେ, ଶୁକ୍ରାଚାର୍ଯ୍ୟଙ୍କ ନିକଟକୁ ଗଲେ ଏବଂ ଶୁକ୍ରାଚାର୍ଯ୍ୟ ନିକଟରେ ଯାଇ ସମସ୍ତ ବାର୍ତ୍ତାଳାପ ଯାହା ହେଇଛି, ଯେତେ ଘଟଣା ହେଇଛି ସବୁ କହିଲେ। କିନ୍ତୁ ପ୍ରସାଦ ତାଙ୍କୁ ନ ସେକୁ, ପ୍ରସାଦ ବୟତୁ ନ ସେକୁ, ତୁମେ ତୁମର ପିତୃଗୃହକୁ ଯାଅ ନା, ମୁଁ ଯାହା କରିଛି ମୁଁ ତାର ବି ସମାଧାନ କରିବି। ପାଦ ସମ୍ଭାବନା ଆଦି ପଥ ଭିତରେ ପାଦ ସମ୍ଭାବନା ଆଦି କର୍ମ କଲେ ସୁଦ୍ଧା ତାଙ୍କର କର୍ମକୁ ସ୍ୱୀକାର କଲେ ନା ବା ତାଙ୍କୁ ଗ୍ରାହ୍ୟ କଲେ ନା ଯଯାତି ମହାରାଜଙ୍କୁ ଚାଲିଗଲେ। ଏବଂ ଶୁକ୍ରାଚାର୍ଯ୍ୟ ଏତେ କ୍ରୋଧାନ୍ୱିତ ହୋଇଗଲେ, ପୁତ୍ରୀର ସ୍ନେହ ତାଙ୍କର ଏତେ ବଳବତୀ ଥିଲା ତାଙ୍କ ହୃଦୟରେ, ଆଜି ଅଭିଶାପ ଦେଇଦେଲେ। ଗତକାଲି କଥା ଏଠୁ ବିଶ୍ରାମ ଥିଲେ, ଶୁକ୍ରାଚାର୍ଯ୍ୟ କହୁଛନ୍ତି, ତ୍ୱାଂ ମନ୍ଦ ବିଶତାଂ ଜରା, ହେ ମନ୍ଦ ବୁଦ୍ଧିମାନ ଶୁକ୍ର, ତୁମେ ବୃଦ୍ଧ ଅବସ୍ଥା ଜରାବସ୍ଥାକୁ ପ୍ରାପ୍ତ ହୁଅ। ଜରାବସ୍ଥା କିଭଳି? ବିରୂପ କରଣୀ ଲୁଣା, ମନୁଷ୍ୟକୁ ବିରୂପ କରିଦିଏ, କୁରୂପ କରିଦିଏ, ବଡ଼ ଅସହାୟ ଅବସ୍ଥା, ବୃଦ୍ଧ ଅବସ୍ଥା। ଏବଂ ଦେବଯାନୀ ଦେଖୁଛନ୍ତି ସମ୍ମୁଖରେ ସାଙ୍ଗେ ସାଙ୍ଗେ ତାଙ୍କର ସ୍ୱାମୀ ଯଯାତି ବୃଦ୍ଧ ହେଇଗଲେ। ବୃଦ୍ଧ ହେଇକି ଯଯାତି ମହାରାଜ ଶ୍ରୀ ଯଯାତି ଉବାଚ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ସାଙ୍ଗେ ସାଙ୍ଗେ ଶ୍ୱଶୁରକୁ କହୁଛନ୍ତି, ଶୁକ୍ରାଚାର୍ଯ୍ୟଙ୍କୁ କହୁଛନ୍ତି, ହେ ବ୍ରହ୍ମର୍ଷି, କେହି ଆକୁ ଶୁଣିଲେ, ସଂସାର ଲୋକ ଶୁଣିଲେ ସେ କ'ଣ ଭାବିବ? ବିଶ୍ୱ ଇତିହାସରେ ପ୍ରଥମ ଥର ପାଇଁ ଜ୍ୱଇଁ କହୁଛି ଶ୍ୱଶୁରକୁ, ମୁଁ ତୁମର ଝିଅକୁ ଭୋଗ କରିକି ସନ୍ତୁଷ୍ଟ ହେବି। ପୁଣି ଏ ସମ୍ବାଦ କିଏ କହୁଛନ୍ତି ନା, ବିଶ୍ୱରେ ଯାହାଙ୍କର ବସ୍ତ୍ର ନାହିଁ, ବୃକ୍ଷ ତରୁ ଲତା ମାନ କିଛି ନହେଲେ ତାଙ୍କୁ ଭଗବାନ କିଛି ଦେଇଛନ୍ତି କଭରିଂ, କିନ୍ତୁ ସୁଖଦେବ ଗୋସ୍ୱାମୀ ଯେମିତି କି ବସନା ପରମହଂସ ଶିରୋମଣି, ସେ କାହିଁକି ମୁଖରେ କଥାଟାକୁ ଉଚ୍ଚାରଣ କରିବାକୁ ବୋଲେ କାହିଁକି ନା, ଯଯାତି ଭଗବାନଙ୍କର ଐକାନ୍ତିକ ଭକ୍ତ, ତାଙ୍କ ମାଧ୍ୟମରେ ସମାଜକୁ ଶିକ୍ଷା ଦିଆଯାଉଛି। କେହି ପ୍ରଭୁପତି ମହାରାଜ ଲେଖିବେ ତାଙ୍କ ଭାବାର୍ଥରେ ପରେ ଦେଖିବେ ଆପଣ, ବିଶ୍ୱରେ ଏଭଳି କେହି ବ୍ୟକ୍ତି ନାହିଁ ଯିଏ ଅଲଜ୍ଜା ହେଇକି, ଲଜ୍ଜାହୀନ ହେଇକି ଏଇ କଥା କହିବ କେବେ। କିନ୍ତୁ ଯଯାତି ମହାରାଜଙ୍କର କହିବା ପଛରେ ଏଠି ଗୋଟେ ବହୁତ ବଡ଼ ସମ୍ବାଦ ସମାଜକୁ ଦିଆଯାଉଛି, ପିତାଙ୍କର ସେବା କିଭଳି କରାଯାଏ। ଜଣେ ପିତା ଯଦି ଏଇଭଳି କାମୀ ହୁଅନ୍ତି, ତାଙ୍କର କ'ଣ ସେବା କରାଯିବ? କାରଣ ସାଧାରଣ ଲୋକମାନେ ପିତାଙ୍କର ଦୋଷକୁ ଦେଖୁଛନ୍ତି, ବାବା ଏହା କହିଲେ, ବାବା ମୋତେ ପାତର ଅନ୍ତର କଲେ, କିନ୍ତୁ ଦେଖନ୍ତୁ ପୁତ୍ର କିଭଳି। ଦୁଇଟା ଜିନିଷ ଦବାର ସକ୍ଷମ ଥିଲା, ଯଯାତି ମହାରାଜଙ୍କର ସକ୍ଷମ ଥିଲା, ଆଶୀର୍ବାଦ ବି ଦେଉଥିଲା ଆଜ୍ଞା ପୁତ୍ରମାନଙ୍କୁ। ଯଯାତି ମହାରାଜଙ୍କ ଦ୍ୱାରା ଆମକୁ ଶିକ୍ଷା ଦିଆଯାଏ, ଯଯାତି ମହାରାଜ ଛୋଟ ଲୋକ ନୁହନ୍ତି, ବହୁତ ଭଗବାନଙ୍କର ବଡ଼ ଭକ୍ତ, କିନ୍ତୁ ତାଙ୍କ ଦ୍ୱାରା ସମାଜକୁ ଶିକ୍ଷା ଦିଆଯାଉଛି, ଭୋଗ ଦ୍ୱାରା ତୁମେ କଦାପି ସନ୍ତୁଷ୍ଟ ହୋଇପାରିବ ନାହିଁ, ଏ ମୁଖ୍ୟ ଶିକ୍ଷା। ଅତୃପ୍ତ ଅସ୍ମି ଅଦ୍ୟ କାମାନ୍ ବ୍ରହ୍ମାନ୍ ଦୁହିତର ଅସ୍ମତେ, ଅତୃପ୍ତ ଅସ୍ମି, ହେ ବ୍ରହ୍ମାନ୍ ତବ ଦୁହିତର, ତୁମର କନ୍ୟାରେ ମୁଁ ଅତୃପ୍ତ ଅଛି, କିଏ ଏମିତି କହିବେ ଆଜ୍ଞା? କିନ୍ତୁ ଜଣେ ନିଷ୍କପଟ ଭାବରେ, ଇଏ ହେଉଛି ସରଳତା, ଇଏ ହେଉଛି ବୈଷ୍ଣବତା, ଖୋଲିକି କହିଦେଉଛନ୍ତି, ଆଜ୍ଞା ମୋର ମନ ସନ୍ତୁଷ୍ଟ ନାହିଁ। ଗତକାଲି ଆମେ ଶୁଣୁଥିଲେ ସଂସାରରୁ କେହି ବି ବୃଦ୍ଧ ହେଇଗଲା ପରେ ବି କେହି ସନ୍ତୁଷ୍ଟରେ ଯାଆନ୍ତି ନା। ଧନେଷୁ ଜୀବିତବ୍ୟେଷୁ ସ୍ତ୍ରୀଷୁ ଆହାରସୁ ନିତ୍କର୍ମସୁ ଅତୃପ୍ତ ସର୍ବେ ଯାଆନ୍ତି ଯାସ୍ୟନ୍ତି ଯାତା ଯାଆନ୍ତି ଯାସ୍ୟନ୍ତି ଚ ଖାଇବାରେ ଭୋଗରେ କର୍ମରେ ଧନରେ ଜୀବନରେ ସମସ୍ତେ ଅତୃପ୍ତି ହେଇକି ଯିବେ ହିଁ ଯିବେ। କେବଳ ଭଗବାନଙ୍କର ଭକ୍ତ ହିଁ ତୃପ୍ତି ହେବ। କାରଣ କାମଟା ଗୋଟେ ରୋଗ ବା କାମନା ଗୋଟେ ରୋଗ ବଡ଼ ରୋଗ ଏଇଟା ନାହିଁ। ଆପଣ ଦେଖୁଛନ୍ତି ନା ଯେତେ ପ୍ରକାର ରୋଗ ବର୍ତ୍ତମାନ ହେଉଛି ସବୁ କ'ଣ ହାର୍ଟ ପ୍ରେସର ଅଦ୍ଭୁତ ସବୁ ରୋଗ ତା ରୋଗର ମୂଳ କାରଣ ହେଉଛି କାମନା। ଏ କାମନା ହୃଦୟରେ ଆସେ। ହୃଦୟ ଭଗବାନ ତିଆରି କରୁଛନ୍ତି କାହିଁକି ଭଗବାନ ହୃଦୟଟାକୁ କାହିଁକି ତିଆରି କରୁଛନ୍ତି ଯେ କି ଆନନ୍ଦର ସ୍ଥଳ। ଆଉ ହୃଦୟରେ ବଡ଼ ରୋଗ କ'ଣ ହୃଦରୋଗ କ'ଣ କାମ ରୋଗ କାମନା। ଆମମାନଙ୍କର କାମନା ଏମିତି ହେଇଛି ହାର୍ଟ ଡିଜିଜ୍ର ମୂଳ କାରଣ ଆପଣ ଦେଖିବେ ସେ ବ୍ୟକ୍ତି ନିଶ୍ଚିତ ଭାବରେ ତାହେଲେ ଏତେ କାମନା ଅଛି ଯାହାକି ହୃଦୟ ଯିଏକି ସବୁ ଏନର୍ଜିର ପ୍ରଡକ୍ସନ୍ର ମୂଳ ସୋର୍ସ ସେ ସହ୍ୟ କରିପାରୁନି। ସେ ବାଧ୍ୟ ହେଇକି ୱିକ୍ ହେଇଯାଉଛି ଦୁର୍ବଳ ହେଇଯାଉଛି କିମ୍ବା ତା ଶକ୍ତିକୁ ସେ ନ ସହିପାରି ଶରୀର ଉପରେ ଗୋଟେ ପ୍ରେସର ପକାଇ ଦେଉଛି ସେଇଟା ପାରାଲିସିସ୍ ହେଇଯାଉଛି। କାମନା ହେଉଛି ନାସ୍ତି କାମ ସମବ୍ୟାଧି ନାସ୍ତି କ୍ରୋଧ ସମବର୍ଣ୍ଣୀ ନାସ୍ତି ମୋହ ସମରିପୁ ନାସ୍ତି ଜ୍ଞାନାତ୍ ପରମ ଶାନ୍ତି। ସଂସାରରେ ରୋଗ ବଡ଼ ରୋଗ କାମନା ରୋଗ ବଡ଼ ଅଗ୍ନି କ୍ରୋଧ ଅଗ୍ନି ବଡ଼ ମୋହ ଏ ନାସ୍ତି ମୋହ ସମରିପୁ ଶତ୍ରୁ କିଏ ମୋହ ଭଳିଆ ଶତ୍ରୁ କିଏ ନା। ଆଉ ଶାନ୍ତି କ'ଣ ନାସ୍ତି ଜ୍ଞାନାତ୍ ପରମ ଶାନ୍ତି ଜ୍ଞାନ ଭଳି ପରମ ଶାନ୍ତି କିଛି। ଆଜି କହୁଛନ୍ତି ନା ମୁଁ ସନ୍ତୁଷ୍ଟ ନାହିଁ ଶୁକ୍ରାଚାର୍ଯ୍ୟ ଚିନ୍ତା ପଡ଼ିଗଲା ରେ ଯଯାତି ମହାରାଜ ଜଣେ ରାଜାଙ୍କୁ ତାଙ୍କୁ ଅଭିଶାପ ଦେଇଦେଲି ପୁତ୍ରୀର କଥାରେ କନ୍ୟାର କଥାରେ କିନ୍ତୁ ଅତୃପ୍ତ ନାହାନ୍ତି ବୋଲି ଖୋଲି କହୁଛନ୍ତି। ମୋ କନ୍ୟା ବି ଅତୃପ୍ତ ନିଶ୍ଚିତ ଥିବେ କହିଲେ ବାବା ବ୍ୟସତ୍ୟତାମ ଯଥାମ କାମମ ବୟସାଜ ଅଭିଧାସ୍ୟତି ତୁମେ ଯେତେ ଭୋଗ କରିବା ପାଇଁ ଇଚ୍ଛା କରୁଛ ବର୍ତ୍ତମାନ ତୁମେ ଯୌବନଟା କାହା ନିକଟରୁ ନେଇକି ବ୍ୟସ୍ୟତାମ ବ୍ୟତସ୍ୟତାମ ଏକ୍ସଚେଞ୍ଜ କରିଦିଅ ପରିବର୍ତ୍ତନ କରିଦିଅ ଏ ବୃଦ୍ଧ ଅବସ୍ଥାଟା ଜଣକୁ ଦେଇଦିଅ ଆଉ ଆଉ ଜଣଙ୍କ ନିକଟରୁ ଯୌବନ ଅବସ୍ଥା ନେଇଆସ। ଆପଣ କୁହନ୍ତୁ ଏଇଟା ବର୍ତ୍ତମାନ ହେଇପାରିବ ଏଇଟା ହେଇପାରିବନି କିନ୍ତୁ ସତ୍ୟ ସେ ଏଭଳି ଶକ୍ତିଶାଳୀ ଥିଲେ ଶୁକ୍ରାଚାର୍ଯ୍ୟଙ୍କର ବଳ ଏଭଳି ଭଗବାନଙ୍କର ବିଭୂତି ଥିଲେ ଶୁକ୍ରାଚାର୍ଯ୍ୟଟା କହିଦେଲା ପରେ ବି ଶେଷ ପୁତ୍ର ପୁରୁଙ୍କ ନିକଟରୁ ସେ ଯୌବନକୁ ନେଇ ଆସିବେ ତାଙ୍କ ବୃଦ୍ଧକୁ ଦେଇଦେବେ। ବର୍ତ୍ତମାନ ଚାଲିଲେ ପୁଅମାନଙ୍କ ନିକଟରୁ ଆପଣମାନେ ମନେ ରଖିଥିଲେ ନା ଦେବଯାନୀଙ୍କର କେତୋଟି ପୁତ୍ର ଥିଲେ ଦୁଇଟି ପୁତ୍ର ଥିଲେ ଶର୍ମିଷ୍ଠାଙ୍କର ତିନୋଟି ପୁତ୍ର ଥିଲେ କିନ୍ତୁ ଦେବଯାନୀଙ୍କର ପୁତ୍ର କେହି ବି ଦେବେନି ଯୌବନ ଶର୍ମିଷ୍ଠାଙ୍କର ଶେଷ ପୁତ୍ର ଦେବେ। ଆଉ ଏଇ ସହିତ ମନେ ରଖିବେ ଏଇ ଚାରି ଭାଇ ଯେଉଁମାନେ ଦେଲେନି ତାଙ୍କ ପ୍ରତି ଅଭିଶାପ ଗୋଟିଏ ଗୋଟିଏ ଯଦୁ ଦେଇଯାଉଛନ୍ତି ଯଦୁ ମହାରାଜ ତାଙ୍କୁ ଅଭିଶାପ ଦେଇଛନ୍ତି ସରି ମହାରାଜ ତାଙ୍କୁ ଅଭିଶାପ ଦେଇଛନ୍ତି ତାହେଲେ ଯଦି ଜଣେ କାମୀ ଲୋକ ସେ ଅଭିଶାପ ଦେଇପାରିବ ଯେଭଳି ଆମେ ଗୋଟେ ମହାଭାରତରେ ଭାଗବତ ମହାଭାରତ ଇଏ ଆର୍ଷ ଗ୍ରନ୍ଥ ତାକୁ କୁହାଯାଏ ଏଠି ମଣିଷର ବୁଦ୍ଧି କିଛି କାମ ନାହିଁ ବେଳେବେଳେ ଇଏ ଅସମ୍ଭବ ଭଳି ଲାଗେ କିନ୍ତୁ ଇଏ ସମ୍ଭବ ଆଉ ଅସାମାଜିକ ଭଳି ଲାଗେ ଯେଭଳି ପିତାମହ ଭୀଷ୍ମ ଯେଉଁ ସମୟରେ ବିବାହ ହେବାର ସମୟ ସେ ଶାନ୍ତନୁ ମହାରାଜଙ୍କ ପାଇଁ ଯାଉଛନ୍ତି ବାବାଙ୍କ ପାଇଁ ବର କନ୍ୟା ଖୋଜିବା ପାଇଁ ଯାଉଛନ୍ତି ଯେତେବେଳେ ବାପାର ପୁଅର ବିବାହ ହବ ଏସ ସେ ବାପା ପାଇଁ ଝିଅ ଖୋଜିବା ପାଇଁ ଯାଉଛନ୍ତି ଏ ସମାଜରେ ଯିଏ ଶୁଣିବ କହିବାରେ କି କଥା, ଏଗୁଡ଼ା ସବୁ କଳ୍ପନା, ଏଗୁଡ଼ା ଅସାମାଜିକ କଥା, ଅସାମାଜିକତା ନାହିଁ, ପିତୃଭକ୍ତିର ନିଦର୍ଶନ ହେଇଯାଉଛି। ତାଙ୍କ ବାପା ଶାନ୍ତନୁ ମହାରାଜ କାମି ନୁହନ୍ତି, ସେଠି କାମି ହେଇଥାନ୍ତେ ଜଣେ କାମି କ'ଣ ଆଶୀର୍ବାଦ ଦେଇପାରିବ ଇଚ୍ଛା ମୃତ୍ୟୁର ବର। ହେଲେ ସତ୍ୟବ୍ରତ, ତୁମର ନିଃସ୍ୱାର୍ଥପର ସେବା ପାଇଁ ପୁତ୍ରର ଉପଯୁକ୍ତ ନିଦର୍ଶନ ତୁମେ ଦେଖେ, ସେଥିପାଇଁ ମୁଁ ଆଶୀର୍ବାଦ ଦେଇଦେଉଛି, ତୁମେ ଯେତେବେଳେ ଇଚ୍ଛା କରିବ ତୁମେ ସେତେବେଳେ ମୃତ୍ୟୁବରଣ କରିବ। ପିତାମହ ଭୀଷ୍ମ ଇଚ୍ଛା ମୃତ୍ୟୁର ବର ପିତାଙ୍କ ସେବାରେ ପାଇଥିଲେ, ପୁଣି ପିତାଙ୍କ ସେବାରେ କେମିତି ପାଇଲେ? ପିତାଙ୍କର କ'ଣ ସେବା? ପିତାଙ୍କ ପାଇଁ ଗୋଟେ ଝିଅ ଠିକ କରିକି ସେବା, ବୁଝିବା ଏତେ ସହଜ ନାହିଁ। ଯଦି ଗୀତା ଭାଗବତକୁ ସମସ୍ତେ ବୁଝିଥାନ୍ତେ, ଭାଗବତ ଯଦି ସମସ୍ତେ ବୁଝିଥାନ୍ତେ, ତାହେଲେ ସୁଖଦେବ ଗୋସ୍ୱାମୀ କାହିଁକି ସ୍ପିକର ହେଲେ? ସୁଖଦେବ କାହିଁକି ଭାଗବତ କହିଲେ? ବ୍ୟାସଦେବ ତ ରଚନା କଲେ, ବ୍ୟାସଦେବ ଭାଗବତ କହିବାର ଥିଲା, ନାରଦ ମୁନି କହିବାର ଥିଲେ, ପରାଶର ମୁନି କହିବାର ଥିଲେ, ସୁଖଦେବ ଗୋସ୍ୱାମୀ କାହିଁକି ଡାକିଲେ? ନା, ଇଏ ପରମହଂସ, ଆଙ୍କ ମୁଖରୁ ଆମେ ଯାହା ଶୁଣିବୁ ଏଥିରେ ଆମର କିଛି ସନ୍ଦେହ ରହିବନି, ସୁଖଦେବଙ୍କ ମୁଖରୁ ଶୁଣୁଛନ୍ତି ସମସ୍ତଙ୍କର। ଗୀତା ଭାଗବତ ରାମାୟଣ ମହାଭାରତ, ଏ ଅତି ସୂକ୍ଷ୍ମ ରହସ୍ୟ ରହିଛି, ଏ କାମି ନୁହନ୍ତି। ବର୍ତ୍ତମାନ ବଡ଼ ପୁତ୍ର କତି ଗଲେ, ଦେବଯାନୀଙ୍କର ବଡ଼ ପୁତ୍ର ନାମ ଯଦୁ, ଯେଉଁ ବଂଶରେ ଭଗବାନ ଆସିବେ, ଯଦୁ ବଂଶ। କିନ୍ତୁ ଯଦୁ ମହାରାଜ ଧାର୍ମିକ, ସୁଖଦେବ ତାଙ୍କୁ ଅଧାର୍ମିକ କହିନାହାନ୍ତି, କିନ୍ତୁ ବାବାଙ୍କୁ ଯୌବନ ଦେଲେନି। ଇତି ଲବ୍ଧ ବ୍ୟବସ୍ଥାନ ପୁତ୍ରମ ଜ୍ୟୋଷ୍ଠଂ ଅବୋଚତ ତିନୋଟି ଶବ୍ଦ ସମ୍ବୋଧନ ତିନୋଟି ଲଗେଇଛନ୍ତି, ଯଦୁ ତାତ ପୁତ୍ର। ବଡ଼ ଆଶା ଥିଲା ଦେବଯାନୀଙ୍କର, ଏ ବଡ଼ ପୁଅ ମୋତେ ନିଶ୍ଚିତ ଯୌବନଟାକୁ, ମୋର ବୃଦ୍ଧ ଅବସ୍ଥାକୁ ନେବେ, ମୋତେ ଯୌବନ ଦେବେ। ପୁତ୍ର ବୋଲି ଡାକିଲେ, ପୁତ୍ରାଣାମ ପିତୃବାକ୍ୟକରଣମ ଏବ ଉଚିତମ ଇତି ଅଭିପ୍ରାୟଣମ ସମ୍ବୋଧୟତି। ହେ ପୁତ୍ର, ହେ ତାତ, ପୁତ୍ର ମାନେ ସେ ପିତାଙ୍କର ବାକ୍ୟକୁ ମାନିବ, ସେଥିପାଇଁ ପୁତ୍ର। ପୁତ୍ରାଣାମ ପିତୃବାକ୍ୟକରଣମ ଏବ ଉଚିତମ, ପିତାଙ୍କର ଯାହା ଆଦେଶ ମିଳୁଛି ସେଇଟାକୁ କରିବା ହେଉଛି ପୁତ୍ର କାର୍ଯ୍ୟ। ସେଥିରେ ଭଲ ଆଉ ମନ୍ଦ ଏ ବିଚାର କରାଯିବନି। ବେଳେବେଳେ ଯେତେବେଳେ ପବ୍ଲିକରେ ଜନସାଧାରଣମାନଙ୍କର ପ୍ରବଚନ ଦିଆଯାଏ, ବେଳେବେଳେ ଲୋକମାନେ କ୍ୱେଶ୍ଚନ୍ କରନ୍ତି, ବହୁତ ଜଟିଳ। ବର୍ତ୍ତମାନ ସମାଜରେ ଭାଗବତ ପ୍ରବଚନ ଦେବା ଏତେ ସହଜ ଜିନିଷ ନାହିଁ, କାରଣ ଭାଗବତର ଯେଉଁ ସଂସ୍କାରର କଥା କୁହାଯାଇଛି ସମାଜରେ ବର୍ତ୍ତମାନ ପିତାର ସେଇ ସଂସ୍କାର ନାହିଁ, ମାତାର ସେଇ ସଂସ୍କାର ନାହିଁ, ଗୋଟେ ବୋହୂର ସେ ସଂସ୍କାର ନାହିଁ। ଆପଣ ତାକୁ କିଭଳି କଥାବାର୍ତ୍ତା କରିବେ? ଆପଣ ଗୋଟେ କହିଲା ବେଳେ ଯେ ପିତାର ସେବା କରିବାକୁ ପଡ଼ିବ, ସେ ପିତାର 50 ଫଲ୍ଟ ଦେଖେଇ ଦେଉଛି। ବାପା ମୋତେ ଏଇଭଳି କହିଲେ, ବାପା ମୋତେ ଏମିତି କହିଲେ, ବାପା ମୋତେ ଏହା କହିଲେ, ଯେଉଁ ଫଲ୍ଟକୁ ଆପଣ କାଟି ପାରିବେନି। କେବଳ ଭଗବାନ ଯଦି ବୁଝିଦେବେ, ଆପଣ ବର୍ତ୍ତମାନ ସମାଜରେ କେବଳ ଲୋକମାନଙ୍କୁ ବୁଝେଇ ପାରିବ, ଅଯଥା ବୁଝିବା ସମ୍ଭବ ନୁହେଁ, କାରଣ ଗୋଟେ କୁସଂସ୍କାର ଭିତରେ ସମାଜ ଚାଲିଛି। ଜଣେ ମୋତେ ପ୍ରଶ୍ନ କଲେ ଗଞ୍ଜାମରେ, ଆପଣ ବାପାଙ୍କ କଥା କହୁଛନ୍ତି, ବାପାଙ୍କର ଏଇ ଦୋଷ। ମୁଁ କହିଲି ଆପଣ କିଏ ପୁତ୍ର? ମୁଁ କହିଲି ଆପଣ ବାପା ହେଇକି ଥରେ ପରୀକ୍ଷା କରିକି ଦେଖନ୍ତୁ, ଦୋଷଟା ଦେଖିବା ବହୁତ ସହଜ, ଏଇଟା ୟାର ଫଲ୍ଟ, ସେଇଟା ତାର ଫଲ୍ଟ, କିନ୍ତୁ ସେଇ ସ୍ଥିତିରେ ଯାଇ ସେ କାର୍ଯ୍ୟଟା କରିବା ବହୁତ କଷ୍ଟ। ପୁତ୍ର ହେବା ବହୁତ ସହଜ, କିନ୍ତୁ ପିତା ହେବା ବହୁତ କଷ୍ଟ। ତୁମେ ପିତା ସ୍ଥିତିକୁ ଜାଣିନ, ତେଣୁ ତୁମେ ତାଙ୍କର ଅସୁବିଧାଟାକୁ ଜାଣିପାରିବ ନା, ସେଥିପାଇଁ ତୁମର ଏବେ ତୁମେ ଯେତେବେଳେ ପିତା ହେବ ସେତେବେଳେ ତୁମେ କ୍ରିଟିସାଇଜ୍ କରିପାରିବ ତୁମ ପିତାକୁ। ତୁମେ ଆଗେ ପିତା ରୋଲ୍ଟା କର, ତୁମେ ଯୁବକ, କହିବା ବହୁତ ସହଜ, ଆଚରଣ କରିବା ବହୁତ କଷ୍ଟ, ଏଇ ସେ କଥା କହୁଛନ୍ତି। ଯଦୁ ତାତ ପୁତ୍ର ଇତି ଲବ୍ଧ ବ୍ୟବସ୍ଥାନମ ଜ୍ୟୋଷ୍ଠମ ଅବୋଚତ, ବଡ଼ ପୃଷ୍ଠ ପୁତ୍ରକୁ କହିଲେ, ପ୍ରତିଚ୍ଛେଦ ଇମାଂ ଜରା ଦେହି ନିଜ ବୟମ, ତୁମ ବୟସଟା ମୋତେ ଦିଅ, ଯଦୁ ମୋ ବୃଦ୍ଧ ଅବସ୍ଥାଟାକୁ ନିଅ। ଯଦୁ ଆଶ୍ଚର୍ଯ୍ୟ ହେଲାରେ, ବାପା କ'ଣ ସାଙ୍ଗେ ସାଙ୍ଗେ ବୁଢ଼ା ହେଇକି ଆସିଗଲେଣି, ଚୁଟି ପାଚିଗଲେଣି? ଯଦୁ କହିଲେ, ବାବା ଆପଣଙ୍କର ଏ ଅବସ୍ଥା କିଏ କରିଛି? ଆପଣ କିଏ ଅଭିଶାପ ଦେଲା? ମାତା ମହାକୃତାମ୍ବାଶ୍ଚ
नतृप्त विषयेषु अहम् वयसा भवदीयेनम् रस्ये कतिपया समः।
रे पुत्र, तोर मातामह कृतम वश्च, हे वश्च, तोर मार बाबा अजा आम ओडिया जाक तोर अजा तो अभिशाप्ति केमी कर दीजिए ठीक है बुढ़ा तो आप हेगला मैं आपत पुव जन्म हो असुविधा कौन अच्छे कहे ना ना तृप्त विषय सो हम न तृप्त मु तृप्त है आप कौन चाहते ना वयसा भवदी एन रंशे कतिपय समा मु किछ दिन कतिपय समा मान एक हजार वर्ष चाहते छोटिया दिन भी मगुन यदि कही था हाँ पचास वर्ष तीस वर्ष में आम जौवन टा दियो कहले ना मोर हजार वर्ष जौवन दरकार। जदु महाराज प्रवचन देवे कि प्रभुपाद जी महाराज गोटे बहुत सुंदर भावार्थ लिखिं ये अध्याय पर अध्याय भक्त मैंने पढ़ा दरकार प्रभुपाद भावार्थ प्रभुपाद महाराज लिखुं दि फादर सेमलेसली आस्क्ड हिज सन टू एक्सचेंज यूथ फर दि ओल्ड एज। लज्जाहीन भाव जन बापा तार वृद्ध अवस्था को परिवर्तन करिया पई बा फेरेबा पई एक्सचेंज करिया पई चाहूची। ऑफ कोर्स द एंटायर वर्ल्ड इज अंडर सच इल्यूजन दिस इज नॉट फॉर जजाति महाराज एटा जजाति महाराज पई नुहे समग्र विश्व ए भले अवस्था अच्छी वर्तमान किए कही पारुची जजाति महाराज सरल आमको शिक्षा देवा पई कहिदेले भक्ता भोगान भोक्ता वयमेव भोक्ता भोग करी करी भोग को आम भोगी पारले ना भोग आमको भोगीदेला देखुना सरटा भोगिया इच्छा करी करी भोग आमको भोगीदेला काल न जाता वयमेव जाता से लिखले काल जाऊनी आम चलीगले बासी तपोन तप्ता वयमेव तप्ता किसी पुण्य करी किसी दान करी आम तपस्या करी पारले तपस्या करी पारले कि आम बरम संसार ताप आम तापित हो गए तृष्णान जीर्णा वयमेव जीर्णा संसार बंचिबार आशा भोग करिबार आशा धन पाइबार आशा जो तृष्णा तृष्णान जीर्णा वयमेव जीर्णा शरीर जीर्ण हो गला तृष्णा कौन जीर्ण हो शरीर कामना ना से परफेक्शन लाभ कर दिस इज पॉसिबल ओनली व्हेन वन इज फुल्ली कृष्ण कॉन्शियसनेस जने साधु हो जने गृही हो जिते जन पूर्ण कृष्ण चेतनशील हम प्रेम प्राप्त हम से शरीर जो हृदरोग जो अच्छी कामना छाड़ दिस इज एज लॉन्ग एज वन हैज टू डिजायर फॉर सेक्स वन मस्ट चेंज हिज बॉडी एंड ट्रांसमाइग्रेटिंग फ्रॉम वन बॉडी टू अनदर टू एंजॉय द सेक्स इन डिफरेंट स्पेसीज और फॉर्म जे पर्यंत आम भव कामना अच्छी आम स्वर त्याग कर ये कामनाटा को कहीं साधु व्यस्त रही आज्ञा कहीं साधु मैंने पलाते हिमालय को कहीं संसार लोकर मुह को देखा चाहती ना ये मन भितर अनंत जन्म रहा कामना भोग कामना के प्रभु जाऊ दिन राति गोटे संसारी लोक एवं जन लोक आसते तुम सुख कौन अच्छे मुझ साढ़े एगारा बेले प्रसाद पाऊँ बोले साढ़े एगारटा बेले खाऊ सका किसी खाइन हाथ रोष कर खाइब राति तीन तुम सुख कौन अच्छी प्रकृत साधु जीवन सुख बोली भौतिक सुख बोली किसी ना साधु जीवन केवल तपस्या भक्त जीवन केवल तपस्या कहीं तपस्या कर जीवन अनंत जन्म रहा कामनाटा को किभली चली जाऊ ये जन्म ना पुणे स्वर धरिया पड़ा पुणे स्वर धरिया पड़ो ना सरधारण माने पुणी वृद्ध अवस्था आसीबो पुणी कष्ट आसीबो जीर्ण हो शरीर कि तृष्णा जीर्ण हेनी कहले जदु मत बयसटा दियो कि जदु महाराज होती भागवत ୟା ପରେ ଦେଖିବେ ସୁଖଦେବ ସୁଖଦେବ ଗୋସ୍ୱାମୀ ଚାରି ପୁଅଙ୍କୁ ଅଧର୍ମ ବୋଲି କହିବେ। ପରବର୍ତ୍ତୀ ଶ୍ଳୋକରେ ଅଧର୍ମ ଅଛି, ଅଧର୍ମଜ୍ଞ କିନ୍ତୁ ଯଦୁ ଅଧର୍ମ ନୁହଁ। ଯଦୁ ବଡ଼ ଚିନ୍ତାରେ ପଡ଼ିଗଲେ, ମୁଁ ବଡ଼ ପୁଅ, ବାପା ମୋତେ ଯୌବନଟା ମାଗୁଛନ୍ତି ବୃଦ୍ଧ ଅବସ୍ଥା ଦେବେ, ମୁଁ କରିବି କ'ଣ?
ଶ୍ରୀ ଯଦୁ ବାଚ ନ ଉଚ୍ଛେ ନ ଉଚ୍ଛେ ଜର ଶାସ୍ତା ତୁମ ଅନ୍ତରା ପ୍ରାପ୍ତୟା ତବ ଅବିଦିତ୍ୱା ସୁଖମ ଗ୍ରାମ୍ୟମ ବୈତୃଷ୍ଣମ ନୈତି ପୁରୁଷ।
ବହୁତ ସୁନ୍ଦର, ବହୁତ ସୁନ୍ଦର, ଲୋକମାନଙ୍କ ପାଇଁ ଗୋଟେ ବହୁତ ସୁନ୍ଦର ଆଦର୍ଶ ଦିଆଗଲା, କିନ୍ତୁ ଭକ୍ତମାନଙ୍କ ପାଇଁ ଏଇଟା ନୁହଁ। ପ୍ରକୃତରେ
ନ ଉତ୍ସାହ ଜରସା ସ୍ତାତୁ, ମୁଁ ଏ ବୃଦ୍ଧ ଅବସ୍ଥାଟାକୁ ଗ୍ରହଣ କରିବା ପାଇଁ ଚାହୁଁନି। କାହିଁକି ନା ଯୌବନ ଅବସ୍ଥା ଗୋଟେ ହେଲ୍ପ କରେ, ଯୌବନ ଅବସ୍ଥାରେ ଯେଉଁ କାମନା ଆସୁଛି ଏଟା ଗୋଟେ ହେଲ୍ପ କରେ। ଏଇ ଶ୍ଳୋକଟା କଳିଯୁଗ ପୂର୍ବରୁ ଲାଗୁଥିଲା। ଦେଖନ୍ତୁ ଯେଉଁମାନେ ବାବାଜୀ ହେଇଛନ୍ତି, ଛୋଟ ପିଲାବେଳେ ବାବାଜୀ ହେଇଛନ୍ତି, ସଂସାରକୁ ଭୋଗିଦେଲା ପରେ ବି ଲୋକ ଘର ଛାଡ଼ିପାରୁନି, ଗୃହତ୍ୟାଗ କରିପାରୁନି। କିନ୍ତୁ ଯଦୁ ମହାରାଜ କହିଲେ, ବାପା ମୁଁ ଆପଣଙ୍କୁ ବୁଢ଼ା ବୟସ ଦେବିନି, କାହିଁକି ଏ ଯୌବନ ଦେବିନି, ବୁଢ଼ା ନେବିନି, କାରଣ ଯୌବନ ବୟସରେ ମୁଁ ଯଦି ମୋର କାମନା ବାସନାକୁ ଭୋଗ ନ କରିଥିବି, ମୁଁ ଯେତେବେଳେ ବୟସ ହୋଇଯିବ, ମୋର ସନ୍ନ୍ୟାସୀ ଅବସ୍ଥା ହୋଇଯିବ, ସେତେବେଳେ ବୋଧ ହୁଏ ମୋର କାମନା ଆସିପାରେ। କିନ୍ତୁ ପ୍ରକୃତରେ ଯଦୁ ମହାରାଜଙ୍କର ଉଦ୍ଦେଶ୍ୟ ଥିଲା, ସେ ଜାଣନ୍ତି ଏତେ ମହାତ୍ମା ଥିଲେ, ସେ ଜାଣନ୍ତି ମୋର ବଂଶରେ ମୋର କୂଳରେ ଭଗବାନ ଶ୍ରୀକୃଷ୍ଣ ଆସିବେ। ଆଉ ସେ ଧର୍ମଜ୍ଞ, ସେ କହିଲେ ବାପା ବିଷୟ ସୁଖ ଭୋଗିବା ପାଇଁ ଗୋଟିଏ ଧର୍ମ, ଗୋଟିଏ ପରମ ଧର୍ମ, ସୁପମର୍ମ ଅଛି। ଯେମିତି ଲୋକମାନେ, ସାଧାରଣ ଲୋକମାନେ କୁହନ୍ତି, ତୁମେ ବାପା ମାଙ୍କୁ ଛାଡ଼ିକି ପଳେଇ ଆସିଲେ ଏଇଟା ଅଧର୍ମ, ସ୍ତ୍ରୀକୁ ଛାଡ଼ିଦେବା ଅଧର୍ମ କି ନାହିଁ, ସ୍ତ୍ରୀ ସ୍ୱାମୀଙ୍କୁ ଛାଡ଼ିଦେବା ଅଧର୍ମ କି ନାହିଁ, ଅଧର୍ମ। ଧର୍ମର ସଂଜ୍ଞା ବହୁତ ସୂକ୍ଷ୍ମ, ଗୋଟିଏ ଧର୍ମ, ଗୋଟିଏ ପରମ ଧର୍ମ। ପରମ ଧର୍ମର ସଂଜ୍ଞା କେଉଁଠି ରହିଲା? ଭାଗବତ ମାନେ ରହିଲା, ଏ ଭଗବତ ଗୀତାରେ ରହିଲା, ଶେଷରେ ରହିଲା, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକମ୍ ଶରଣମ୍। ସେଠି ଧର୍ମ ସବୁ କିଛି କାମ କରିବେ ଭଗବାନଙ୍କ ପାଇଁ, କିନ୍ତୁ ଏକ୍ସକ୍ଲୁସିଭଲି ଭଗବାନଙ୍କ ପାଇଁ। ଯିଏ ଜଣେ ଗୃହସ୍ଥ ଆଶ୍ରମରେ ଅଛି ମାନେ ତାର ଫାଷ୍ଟ ଡ୍ୟୁଟି ସେ ବାପାଙ୍କର ସେବା କରିବ। ଜଣେ ଭକ୍ତ ଯଦି କହିବ ନା ନା ମୁଁ ତ ଭଗବାନ ଡାକିଲିଣି ଆଉ ସ୍ୱାମୀଙ୍କର କ'ଣ ମୁଁ ସେବା କରିବି, ଭଗବାନ ତ ହେଉଛନ୍ତି ପତି ଆଉ। କିନ୍ତୁ ତା ପୂର୍ବରୁ ବିଚାର କରିବା ଦରକାର, ଭଗବାନଙ୍କୁ ଯେଉଁ ସ୍ତୁତି କରାଯାଇଛି ସେଇ ସ୍ତୁତି ସ୍ଥିତିରେ ଆମେ ଅଛେ ନା, ତୁମେବ ମାତାଚ ପିତା ତୁମେବ। ଆଜ୍ଞା ଛୋଟିଆ କଥା ନୁହେଁ, ଏଇ ସ୍ଥିତିରେ ଯିଏ ରହିବ ସେ ବାପା ମା ସେବା ନକଲେ ଚଳିବ। ତୁମେ ତୁମେବ ଏବ ଶବ୍ଦ ଲାଗୁଛି ନିଶ୍ଚୟାର୍ଥେ, ଅବଧାରଣାର୍ଥେ, ପ୍ରଭୁ ଆପଣ ମୋର ପିତା, ତୁମେବ ମାତାଚ ପିତା ତୁମେବ, ତୁମେବ ବନ୍ଧୁଶ୍ଚ ସଖା ତୁମେବ, ଆମର ବନ୍ଧୁ ନାହିଁ ସଖା ନାହିଁ। ତାପରେ ତୁମେବ ବିଦ୍ୟା, ଏଇଠି ତ ରହୁଛି କାମ ଆଉ, ତୁମେବ ବିଦ୍ୟା ଦ୍ରବିଣମ ତୁମେବ, ଧନ ମୋର କିଛି ନାହିଁ, ତୁମେ ଦ୍ରବିଣ ତୁମେ ମୋର ଧନ। ଏଇ ସ୍ଥିତି ଚାଲିଗଲା ପରେ ଆଉ ଆବଶ୍ୟକ ନାହିଁ ପିତାମାତାର ସେବା, ସଂସାରର ସେବା, ସ୍ୱାମୀର ସେବା, ସ୍ତ୍ରୀର ସେବା, ପ୍ରଭୁ ଆପଣ ମୋର ଧନ। ଆମେ ସେ ସ୍ଥିତିରେ ଅଛେ କି? ପୋଲିସ ତା ଡ୍ରେସ୍ ପିନ୍ଧିବା ପାଇଁ ବାମ, ଆପଣ ଦେଖୁନାହାନ୍ତି ପୋଲିସ ତା ଡ୍ରେସ୍ ପିନ୍ଧିବା ପାଇଁ ବାମ, ଯେପର୍ଯ୍ୟନ୍ତ ସେ ସିବିଆଇ କ'ଣ ଏଇଟା ଆମର ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇଣ୍ଡିଆ ନା କି ସିବିଆଇ, ସେମାନେ କ'ଣ ତାଙ୍କର ଡ୍ରେସ୍ରେ କିଛି ହିସାବ ନାହିଁ, ସେ କେସ୍ ପଡ଼ିଲା ତାଙ୍କର ସେ ପାଗଳା ହେଇକି ବୁଲିବେ, ଦାଢ଼ି ଛାଡ଼ିକି ବୁଲିବେ, ତାଙ୍କୁ ଡ୍ରେସ୍ କୋଡ଼ ଲାଗୁ ହବନି। କିନ୍ତୁ ଜଣେ ଏସ୍ପି ବି ହେଇପାରେ, କିନ୍ତୁ ତା ଡ୍ରେସ୍ ନ ପିନ୍ଧିଲେ ତାକୁ ସାଙ୍ଗେ ସାଙ୍ଗେ ଫାଇନ୍ କରାହେଇଯିବ, ସେ ପୋଲିସ ବାଡ଼ି ଧରିନି ମାନେ ସାଲୁଟ ଧରିନି ମାନେ ତାର ଉପର ଡିଏସ୍ପି କି ଆଉ କିଏ ଆସିଛି ଧରାହେଇଯିବ ସାଙ୍ଗେ ସାଙ୍ଗେ। ରୁଲ୍ସ ଆଣ୍ଡ ରେଗୁଲେସନ ତେୟାର ଅଫିସିଆଲ ଷ୍ଟେଜ୍ରେ ଅଛି। ଆପଣ ବା ଦେଖୁଛନ୍ତି ଏଇ ବଡ଼ ବଡ଼ ସ୍କୁଲ କଲେଜ ମାନଙ୍କରେ ଡ୍ରେସ୍ ଆଲାଉ ହେଇଗଲାଣି, ଏଇ ଡ୍ରେସ୍ ପିନ୍ଧିକି ଯିବ? ସେଭଳି ସଂସାରରେ ପରମ ସ୍ଥିତିକୁ ନ ଗଲେ ସଂସାର ଧର୍ମ ଗୁଡ଼ା ମାନିବାକୁ ପଡ଼ିବ। ଆମେ ଛଳନା କରିଦେଇକି ଆମେ ଭଗବାନଙ୍କୁ ଡାକୁଛୁ, ଆମର ଆତ୍ମା ସେବା କରିବା କିଛି ଆବଶ୍ୟକ ନାହିଁ ନା, ଯେ ଭଗବାନଙ୍କ ପିତା ପ୍ରମାଣ ପ୍ରମାଣ ଅଛନ୍ତି, ପାଞ୍ଚଟା ମହାନ ମହାନ ପ୍ରମାଣ। ଗୋପୀମାନେ ସ୍ୱାମୀଙ୍କୁ ଛାଡ଼ିଦେଲେ, ଗୋପୀ ଛାଡ଼ି
ଛାଡ଼ିଲେ କାନ୍ତା ଓଡ଼ିଆରେ କୁହନ୍ତୁ, ସ୍ତ୍ରୀ ସ୍ୱାମୀଙ୍କୁ ଛାଡ଼ିଦେଇ ପଳେଇଲା, ଗୋଟେ ଅଧର୍ମ ନାହିଁ? କିନ୍ତୁ ଭଗବାନ ତାଙ୍କ ପାଇଁ ଅବତାର ନେଲେ ଆଜ୍ଞା, ଆମେ ସେ ମାଳିରେ ଗୋଟି ଗଡ଼ଉଛୁ ବର୍ତ୍ତମାନ ତାଙ୍କ ନାଁରେ, ଚୈତନ୍ୟ ମହାପ୍ରଭୁ ଗୌରାଙ୍ଗ ମହାପ୍ରଭୁ ହେଲେ ଆଜ୍ଞା, ଗୋପୀମାନଙ୍କ ଋଣକୁ ଶୁଝିପାରିଲେନି, ସର୍ବସ୍ୱ ଦେଇକି ସେବା କଲେ, ଏଇ ବାଟ ଦେଇକି ଯାଇଛନ୍ତି, ଏଇ ଆପଣଙ୍କ ବରଗଡ଼ ଗାଁ ଦେଇକି ଯାଇଛନ୍ତି ଲିଙ୍ଗରାଜ, ସର୍ବସ୍ୱ ତ୍ୟାଗ କରିଛନ୍ତି ସେମାନେ। ବିଭୀଷଣ ଛାଡ଼ିଲେ ଭ୍ରାତା, ପିତାକୁ କିଏ ତ୍ୟାଗ କଲେ? ହଁ, ପ୍ରହ୍ଲାଦ ଛାଡ଼ିଲେ ପିତା, ବିଭୀଷଣ ଛାଡ଼ିଲେ ଭାଇ, ଗୋପୀ ଛାଡ଼ିଲେ କାନ୍ତା, ବଳି ଛାଡ଼ିଲେ ଗୁରୁ, ଆଉ କିଏ ରହିଲେ? ଭରତ ଛାଡ଼ିଲେ ମାତା, ସର୍ବଧର୍ମାନ ପରିତ୍ୟଜ୍ୟ ରାମଙ୍କ ପାଇଁ ଛାଡ଼ିଦେଲେ ମା ଆଜ୍ଞା। ଏଇ ସ୍ଥିତିକୁ ଗଲେ ଜଣେ କହିବ ମୁଁ ବାବା ସେବା କରିବିନି, ମା ସେବା କରିବିନି, ମୋ ଭଗବାନର ଡାକୁଛି ଆଉ। କିନ୍ତୁ ଯଦୁ ମହାରାଜ ଧାର୍ମିକ ପରମ ଧର୍ମ, ଏଇଟା ଏଠି ପରମ ଧର୍ମ ଅପେକ୍ଷିତ ପିତୁ ଆଜ୍ଞା ପାଳନ ଲକ୍ଷଣ ଧର୍ମସ୍ୟ ପ୍ରାକୃତସ୍ୟ ସନକାଦି ଏବ ତେନ ତ୍ୟାଗାତ ଯତେବ ସନ୍ତୁଷ୍ୟସ୍ତତ ବଂଶେ ଭଗବାନ ସ୍ୱୟଂ ଅବତାର। ବିଶ୍ୱନାଥ ଚକ୍ରବର୍ତ୍ତୀ ଟିକାର ଲେଖୁଛନ୍ତି, ଯଦୁ ଏତେ ଧାର୍ମିକ ଥିଲେ, ଆରେ ପ୍ରଭୁ ଅବତାର ନେବେ ନା, ମୋ ବାପା ବିଷୟକୁ ଭୋଗ କରିବେ, ମୁଁ ସେଥିପାଇଁ ଶରଣ ଦେବି, ପ୍ରଭୁ ମୋ ବଂଶରେ ଆସି ଯୌବନ ଦେଇଥାନ୍ତି, ଯଦି ବାପା ଭଜନ କରିଥାନ୍ତି। ଚାରି ଜଣ ଯେଉଁ ଉତ୍ତର ଦେଇଛନ୍ତି ପୁଅ, ତା ଭିତରେ ଇଏ କେବଳ ଭଗବାନ କଥା କହିଛନ୍ତି, ଆଉ ସମସ୍ତେ ଅଲଗା ଅଲଗା କଥା ଅଛି। କିନ୍ତୁ ଯଦୁକି ତଥାପି ଅଭିଶାପ ଦେଇଦେଲେ, ଯଦୁଙ୍କୁ କ'ଣ ଅଭିଶାପ ଦେଲେ? ଭାଗବତର ନାହାନ୍ତି, ମହାଭାରତରେ ଅଛନ୍ତି, ତୁମ ବଂଶର କେହି ସନ୍ତାନ ରାଜା ହୋଇପାରିବେ, ଆଉ ତୁମ ବଂଶରେ ଯେଉଁ ପିଲାମାନେ ଆସିବେ ଭାରି ଉଦଣ୍ଡ ହେବେ, ଯଦୁବଂଶ ଉଦଣ୍ଡ। ସେଥିପାଇଁ ଭଗବାନ ଯେତେବେଳେ ଅପ୍ରକଟ ହେଇ ଗଲେ, ଦେବତାମାନେ ସବୁ ଯଦୁକୂଳରେ ଆସିଥିଲେ, ଭଗବାନ ଯଦୁଙ୍କର କଥାକୁ ମନରେ ପକେଇଲେ, ଇଏ ବି ଗୋଟେ କାରଣ, ଆରେ ମୁଁ ଅଛି ବୋଲି ସମୁଦ୍ର ବେଳାରେ, ସମୁଦ୍ରର କ'ଣ ସେଇଟା କୁହନ୍ତୁ ତଟଭୂମି ଅଛି ବୋଲି ସମୁଦ୍ର ବଦମାସ କରିପାରୁନି ନା, ନହେଲେ ମାଡ଼ି ପଳେଇ ଆସିବ। ପ୍ରଭୁ କହିଲେ ମୁଁ ଆଜି ଚାଲିଯିବି, ଯଦୁଙ୍କର ଅଭିଶାପଟା ଲାଗିଯିବ, ଏ ଯଦୁବଂଶୀମାନେ କାହାକୁ ମାନିବେନି, କାରଣ ଯଦୁ କହିଛନ୍ତି, ଯଦୁ ଅଭିଶାପ ଦେଇଛନ୍ତି, ମୋ ତୁମ ଏ ଜୟାଜୀ ମହାରାଜ ଅଭିଶାପ ଦେଇଛନ୍ତି, ଯଦୁ ତୁମ ବଂଶର ଯେଉଁମାନେ ସନ୍ତାନ ଆସିବେ ସବୁ ଉଦଣ୍ଡ ହେବେ, ଭଗବାନ ସେଥିପାଇଁ ଯଦୁବଂଶୀମାନଙ୍କୁ ଧ୍ୱଂସ କରିଗଲେ। ଏକରେ ବ୍ରାହ୍ମଣ ଅଭିଶାପ, ଦ୍ୱିତୀୟରେ ଜୟାତିଙ୍କର ଅଭିଶାପ, ଏ କେତେ କାରଣ ଅଛି, ଭାଗବତର ଶହ ଶହ ଦିଗ ଅଛି ବା। ଇଏ ଅଭିଶାପ ଦେଲେ, କହିଲେ ଜୟାତି କହିଲେ ବାପା ଆପଣଙ୍କର, ଯଦୁ କହିଲେ ବାପା ଆପଣଙ୍କର ଅଲଗା ପୁଅମାନେ ଭାରି ପ୍ରିୟ, ଆପଣ ତାଙ୍କ ପାଖକୁ ଯାଆନ୍ତୁ, ତାଙ୍କୁ ଟିକେ ମାଗନ୍ତୁ, କାରଣ ମୁଁ ଯୌବନ ଅବସ୍ଥାରେ ଏ ଭାବାର୍ଥ ଟିକେ ପଡ଼ିନି, ବହୁତ ସୁନ୍ଦର ସୁନ୍ଦର ଭାବାର୍ଥ ପ୍ରଭୁପାଜୀ ମହାରାଜ ଦେଇଛନ୍ତି, ବହୁତ ସୁନ୍ଦର ଭାବାର୍ଥ। ପ୍ରକୃତରେ ଯେଉଁମାନଙ୍କର ବିବାହ ଜୀବନ ଗୋଟେ ବଡ଼, ଭାଗବତରେ ବହୁ ଜାଗାରେ ବିବାହ ଜୀବନକୁ ଗୋଟେ ସ୍ଥିର ଜୀବନ ବୋଲି କୁହାଯାଇଛି, ଡିଷ୍ଟର୍ବ ହେବନି। କିନ୍ତୁ ବିବାହ ଜୀବନ ଆମର ସମଗ୍ର ଜୀବନ, ଆମେ ଯଦି ବିବାହ ଜୀବନ କେବଳ ରହିଗଲେ, ଆମର ସ୍ପିରିଚୁଆଲ ଲାଇଫ୍ ଡୁବ୍ ହେଇଗଲା, ନଷ୍ଟ ହେଇଗଲା। ଆମେ ଇନ୍ଦ୍ରିୟ ସଂଯମ କରିପାରୁନେ ବୋଲି ବିବାହ ପାଇଁ ପଶୁଛେ, ପଶୁଛେ କେତେରେ ପଶିବା? 25ରେ ପଶିବା, ବାହାରିବା କେତେବେଳେ? 50ରେ। ସମଗ୍ର ଜୀବନ ଯଦି ସଂସାର ଭିତରେ ଆମେ ରହିଗଲେ, ଆମର ସ୍ପିରିଚୁଆଲ ଲାଇଫ୍ ପୁରା ନଷ୍ଟ ହୋଇଯିବ। ପ୍ରଭୁପାଦ ଭାବାର୍ଥରେ ଲେଖିବେ, ଏଇଠି ଆସିବ ସବୁ କଥା, ଆପଣମାନେ ପଢ଼ିନେ, ବହୁତ ସୁନ୍ଦର ଭାବାର, ବହୁତ ସୁନ୍ଦର ଭାବାର, ବହୁତ ବଡ଼ ମହାତ୍ମା ତାଙ୍କର ଉପଦେଶ ଦେଉଛନ୍ତି ବର୍ତ୍ତମାନ। ବର୍ତ୍ତମାନ ଯଯାତି ମହାରାଜ ଚାଲିଲେ ଆଉ ଚାରି ଜଣ ପୁତ୍ରଙ୍କ ପାଖକୁ, ତିନି ଜଣ ପୁତ୍ରକୁ ବର୍ତ୍ତମାନ ଲାଷ୍ଟ ପୁତ୍ର ହେଲେ ପୁରୁ, ବର୍ତ୍ତମାନ ପୁରୁଙ୍କ କତି ଯିବା ପୂର୍ବରୁ ତିନି ଜଣ ପୁତ୍ରଙ୍କୁ ପଚାରିଲେ, ତିନି ଜଣ ନା, ଏକ ଦୁଇ, ହଁ ତିନି, ତିନି ଚାରି ପାଞ୍ଚ, ଠିକ ଅଛି। ପୂର୍ବଶ୍ଚୁଶ୍ଚରିତା ପିତ୍ରା ଦୃଶ୍ୟାନୁଶ୍ଚ ଭାରତ ଯଦୁଙ୍କ ଧର୍ମ ଲାଗିଲେ, ଯଦୁଶ୍ୟ ଧର୍ମ ଶିରସ୍ୟ, ଦୁଇ ଜଣ
ଯଦୁଙ୍କ ନାଁ କହିଛନ୍ତି, ଦଶମ ସ୍କନ୍ଧରେ ପରୀକ୍ଷିତ ମହାରାଜ କହିଛନ୍ତି ସେ ଧର୍ମଶୀଳ ଯଦୁବଂଶର କାହାଣୀ ମୋତେ କୁହନ୍ତୁ। ଆଉ କୁନ୍ତି ଦେବୀ କହିଛନ୍ତି ମଳେଶ୍ୟ ଇବ ଚନ୍ଦନ କୁନ୍ତି ସ୍ଥିତିରେ ଯଦୁ ହେଉଛନ୍ତି ପୂର୍ଣ୍ଣବାନ ପୁଣ୍ୟବାନ ରାଜ। କିନ୍ତୁ ଏଇ ଚାରିଜଣ ଅଧର୍ମ ହେଇଗଲେ ଦୁର୍ବୁଶ୍ୟୋଦିତ। ଯଦି ଯାଇ ତୁର୍ବୁଙ୍କୁ କହିଲେ ବାପା ତୋ ରଜା ତ ମୋତେ ଅଭିଶାପ ଦେଇଛି ମୋ ବୁଢ଼ା ବୟସଟାକୁ ନେ ତୋର ଯୌବନଟାକୁ ଦେ। କହିଲା ବାପା ଯୌବନ ବୟସରେ ଯେଉଁ ଆନନ୍ଦ ମୁଁ ତାକୁ ଟିକିଏ ବି ହେଲେ ଚାଖିନି ତ ମୁଁ ଦେଇଦେବି। ମୁଁ ରାଜପୁତ୍ର ହେଇକି କଦାପି ସମ୍ଭବ ନୁହେଁ। ତାଙ୍କୁ ଅଭିଶାପ ଦେଲେ ଯଦୁ ମହାରାଜ, ଏ ଜୟାତି ମହାରାଜ ତୁମେ ରାଜା ହବ, ଆମିଷ ଭୋଜନ କରୁଥିବା ମ୍ଳେଚ୍ଛ କଞ୍ଚା ମାଂସ ଭୋଜନ କରୁଥିବା ରାଜା ବ୍ୟକ୍ତିମାନଙ୍କର ତୁମେ ରାଜା ହବ, ମୁଁ ତୁମକୁ ଅଭିଶାପ ଦେଉଛି। ତାପରେ ଦୃହୁ ଗତି ଗଲେ, ଦୃହୁକୁ ପଚାରିଲେ ଦୃଶ୍ୟ, ଦୃହୁ କହିଲେ ନା ନା ଆଜ୍ଞା ମୁଁ କଦାପି ଦେଇପାରିବିନି। କେତେ ଖେଳା ଧୁଲା ରାଜ ସୁଖ ଆକୁ ସବୁ ଛାଡ଼ିକି ମୁଁ କାହିଁକି ଦେବି ଏ ଜିନିଷ? ବାପା ଯେଉଁ ବାପା ଶରୀର ଦେଇଛନ୍ତି, ଶରୀର ବାପାଙ୍କର ବୀର୍ଯ୍ୟରୁ ଆସିଛି, ସେଇ ବାପା ଆଜି ଶରୀର ମାଗୁଛନ୍ତି। ପୁଣି ଶରୀର ସବୁଦିନ ପାଇଁ ଗୋଟେ ହଜାର ବର୍ଷ ପରେ ଏକ୍ସଚେଞ୍ଜ କରିଦେବେ, ସତ୍ୟ ଯୁଗ ବଦଳେଇ ଦେବେ, ବାପାଙ୍କୁ ବି ଦେଉନା। ଇଏ କହିଲେ ମୁଁ ଦେବିନି। ଦୃହଙ୍କୁ ଅଭିଶାପ ଦେଲେ ତୁମର କୌଣସି କାମନା ପୂର୍ଣ୍ଣ ହବନି। କାମି ନୁହନ୍ତି, କାମି ହେଇଥିଲେ ଅଭିଶାପ ଦ୍ୱାରା ଶକ୍ତି ଆସନ୍ତା କେମିତି? କେତେ ସୂକ୍ଷ୍ମ ବର୍ମ ଅଛି ଦେଖ। ତାପରେ ଅନୁଙ୍କ ପାଖକୁ ଗଲେ, ଅନୁ ଗୋଟେ ଛୋଟ ପିଲା ଭଳିଆ କଥା କହିଲେ, କହିଲେ ମୁଁ ରାଜା କହିଛି ଘୋଡ଼ା ଚଢ଼ିନି, ବୁଢ଼ା ହେଇଗଲେ ଘୋଡ଼ା ଚଢ଼ିପାରିବି, ରଥ ଚଢ଼ିପାରିବି? ଯଯାତି ମହାରାଜକୁ ଏତେ ବାଧିଲା, ଆରେ ପିତୃଦତ୍ତ ଶରୀର ମୁଁ ଗୁରୁ, ତା ପ୍ରଥମ ଗୁରୁ ନା, ତୁମ ମୁହଁରେ ଏଇଭଳି ଛୋଟ ପିଲା ଭଳି କଥା କହୁଛୁ, ଘୋଡ଼ା ଚଢ଼ିବୁ, ହାତୀ ଚଢ଼ିବୁ, ରଥ ଚଢ଼ିବୁ, ତତେ ମୁଁ ଅଭିଶାପ ଦେଉଛି, ତୁ ବୃଦ୍ଧ ଅବସ୍ଥାର ସମସ୍ତ ଦୁଃଖକୁ ଭୋଗ କରିବୁ, ଆଉ ତୋର ପିଲାମାନେ ଯୌବନ ପ୍ରାପ୍ତ ହେଲା ମାନେ ମୃତ୍ୟୁବରଣ କରିବୁ। ତୋର ପିଲାମାନେ କିଏ ବୃଦ୍ଧ ଅବସ୍ଥାକୁ ଯିବେନି, ଯୌବନ ପ୍ରାପ୍ତ ହେଲେ ମୃତ୍ୟୁବରଣ କରିବୁ। ସେଥିପାଇଁ ସୁଖଦେବ ଏଠି କହୁଛନ୍ତି ପ୍ରତ୍ୟାଚକ୍ଷୁ ଅଧର୍ମଜ୍ଞା ଅନିତ୍ୟ ନିତ୍ୟ ବୁଦ୍ଧ ହେବା। ଏ ଯେଉଁ ଯୌବନ ଅନିତ୍ୟ ବସ୍ତୁ, ଏଠି ଗାଉଥିଲେ ନା, ଏ ଧନ ଯୌବନ ପୁତ୍ର ପରିଜନ ଇଥେ କି ଆଛେ ପରତୀତିରେ କମଲ ଦଲ ଜଲ ଜୀବନ ଟଲ ମଲ। ଆଜ୍ଞା କମଳ ପତ୍ରରେ ପଦ୍ମ ପତ୍ରରେ ପାଣିଟା ଅବସ୍ଥା କେମିତି ରହିଛି? ସ୍ଥିର ଅବସ୍ଥାରେ ରହିନି, ପବନର ଗତି ପକ୍ଷୀଟେ ଉଡ଼ିଗଲେ ବି ହଲୁଛି। କମଳର ଦଲ ମାନେ ପତ୍ର, ତାପରେ ଜଳର ଯେଉଁ ଅବସ୍ଥା, ଏ ସଂସାରରେ କେଉଁ କେଉଁ ଜିନିଷର ସେ ଅବସ୍ଥା? ଏ ଧନ ସବୁ ଅନ୍ୟ କରିବେ, ଏ ଧନ ଯୌବନ, ଧନ ସହିତ ଯୌବନ, ପୁତ୍ର ପରିଜନ, ଏମାନଙ୍କର ଅବସ୍ଥା କିଭଳି? କମଳ ପତ୍ର ଉପରେ ଜଳ ଥିଲେ ଯେମିତି ତାର ଅବସ୍ଥା, ଏମାନଙ୍କ ଅବସ୍ଥା ସେ କମଳ ଦଲ ଜଲ ଜୀବନ ଟଲମଲ ଭଜଉ ହରିପଦ ନୀତି। ଜୀବନ ଟଲମଲ ହେଉଛି ଆଜ୍ଞା ହରିଙ୍କୁ ମୁଁ ଭଜନ କରିବି। ଆଉ ମହମ ଉଦ୍ଗରରେ ଶଙ୍କରାଚାର୍ଯ୍ୟ ସେୟା କହିଲେ, ମା କୁରୁ ଧନ ଜନ ଯୌବନ ଗର୍ବମ ଭାରତୀ ନିମିଷାତ୍ କାଳ ସର୍ବମ ମାୟାମୟମିଦମ ଅଖିଲମ ହିତ୍ୱା ବ୍ରହ୍ମପଦମ ତ୍ୱମ ପ୍ରବିଶ୍ୟମ ବିଦିତ୍ୱା ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଭଜ ଗୋବିନ୍ଦ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଭଜ ଗୋବିନ୍ଦ ଭଜ ଗୋବିନ୍ଦ ଭଜ ଗୋବିନ୍ଦ ଗୋବିନ୍ଦ ଭଜ ମୁଡ଼। ଶଙ୍କର ସ୍ୱୟଂ ସ୍ୱୟଂ ଶଙ୍କରାଚାର୍ଯ୍ୟ ଆସିଥିଲେ ଶିବଜୀ ଶଙ୍କର ଶଙ୍କର ସ୍ୱୟଂ ସ୍ୱୟଂ ଶଙ୍କର ଶଙ୍କରାଚାର୍ଯ୍ୟ ପ୍ରଭୁଙ୍କର ବି ଜଗନ୍ନାଥଷ୍ଟକମ୍ କିଏ ଲେଖିଲେ ଶଙ୍କରାଚାର୍ଯ୍ୟ ଇତି ଶ୍ରୀ ଶଙ୍କରାଚାର୍ଯ୍ୟ ବିରଚିତମ୍ ଶ୍ରୀ ଜଗନ୍ନାଥଷ୍ଟକମ୍ ସମ୍ପୂର୍ଣ୍ଣକମ୍ କଦାଚିତ୍ କାଳନ୍ଦି ତଟ ବିପିନ ସଙ୍ଗୀତ କରୁ ଶିବଜୀ ଜାଣିଛ ନା ଜଗନ୍ନାଥ କିଏ ସେ ତୁମେ କହିବ ଜଗନ୍ନାଥ ବ୍ରହ୍ମା କିଏ ଗଲାଣି ବିଷ୍ଣୁ କିଏ ଗଲାଣି ମହେଶ୍ୱର ସବୁ କାଲି ଯେଉଁ ମୋତେ କହୁଥିଲେ ସୁଭଦ୍ରା ହେଉଛନ୍ତି ବ୍ରହ୍ମା ପୂଜା କେଉଁଠି ନାହିଁ ପୁରୀରେ ଅଛି ନା କେଉଁଠି ପୁରୀରେ ଅଛି ନା ସୁଭଦ୍ରା ହେଲେ ବ୍ରହ୍ମା ଆରେ ବ୍ରହ୍ମା କିଏ ବିଷ୍ଣୁ କିଏ ମହେଶ୍ୱର କିଏ ଯିଏ ଯାହାକୁ ଚିହ୍ନିଛନ୍ତି ତାଙ୍କ ଲୋକ ସେ ଜାଣିଦେନ ନା ଲେଖିଲେ ଶିବଜୀ ନିଜେ ଲେଖୁଛନ୍ତି କଦାଚିତ୍ କାଳନ୍ଦୀ ତଟ ବିପିନ ସଙ୍ଗୀତ କର କାଳନ୍ଦୀ ତଟରେ ବିପିନରେ ଯମୁନା ତଟରେ ଯିଏ ବୁଲନ୍ତି ଯମୁନା ତଟରେ କିଏ ବୁଲନ୍ତି ରାମ ନା ନୃସିଂହ ନା ବାମନ କୃଷ୍ଣ ଆମେ ଲେଖିଲେ ସିନା ଆଜ୍ଞା କିଏ କହିବା ହଁ ଇଏ କୃଷ୍ଣ ଭକ୍ତ ବୋଲି ସେ କାହାର ଭକ୍ତ ଶିବଜୀ ଲେଖିଦେଇଯାଇଛି ସିଏ ଲେଖୁଛନ୍ତି ଏ କଥା ମୋହ ବୁଦ୍ଗରରେ ମୋହ ଭାଙ୍ଗିବା ପାଇଁ କାଶୀପୁରରେ ଯାଉଛନ୍ତି ଦେଖିଦେଲେ ଜଣେ ବୁଢ଼ା ପ୍ରଥମ ତାଙ୍କୁ ଦେଖି ତାଙ୍କର ମୋହ ଲାଗିଲା ଆରେ ବୃଦ୍ଧ ବୟସ ହେଇଗଲାଣି ଇଏ ବ୍ୟାକରଣ ଘୁଷୁଛି ବସିକି ବ୍ୟାକରଣ ଘୁଷୁଛି କସ୍ତୁ କସ୍ତୁମ ଖସ୍ତୁମ ଘୁଷିଲା ଭଳିଆ ଘୁଷି ଚଲେଇଛ ଦୁଃଖ ଲାଗିଲା ଆରେ ଯାହାଙ୍କୁ କାଳ ସଙ୍କେତ ଦେଇ ସାରିଲାଣି ସେ ମୁଁ ସେ ବ୍ୟାକରଣ ଘୋଷୀ ପଣ୍ଡିତ ହେବା ପାଇଁ ମୁହଁ ବୋଧକର ତାଙ୍କର ମନ ପଡ଼େ ଆଇ ଆଇ ମୁହଁଟାକୁ ଭାଙ୍ଗି ପଣ୍ଡିତର ଆଗେ ମୁହଁ ଭାଙ୍ଗିବି ତାପରେ ସଂସାର ଲୋକ କଥା ଛାଡ଼ ପ୍ରଥମେ ସେ ଆରମ୍ଭ କଲେ ତାଙ୍କ ପାଖରେ ଶିଷ୍ୟମାନେ ଯାଉଥିଲେ ପ୍ରଥମେ ଦଶଟି ଆଗେ ଆରମ୍ଭ କଲେ ମୁହଁ ବୋଧକର ତା ଭିତରେ ଏ ଶ୍ଳୋକ ଅଛନ୍ତି ମା କରୁ ଧନ ଜନ ଯୌବନ ଗରମ ଧନ ଜନ ମା କରୁ କରନା ଯୌବନ ଗର୍ବ ବି କରନା ହରତି ନିମିଷାତ କାଳ ସର୍ବମ ଗୋଟିଏ ନିମିଷ ଭିତରେ କାଳ ନେଇ ଚାଲିବ ମାୟାମୟ ଇଦମ୍ ଅଖିଲମ୍ ହିତ୍ୱା ଏ ସମ୍ପୂର୍ଣ୍ଣ ଜଗତ ମାୟାମୟ ବ୍ରହ୍ମ ପଦମ୍ ତ୍ୱମ୍ ପ୍ରବିଶ୍ୟମ୍ ବିଦିତ୍ୱା କିଭଳି ବ୍ରହ୍ମପଦ ପ୍ରାପ୍ତ ହେବ ପ୍ରଭୁଙ୍କ ନିକଟକୁ ଯିବ ଏ କଥା ଚିନ୍ତା କର ଦୁଃଖ ଲାଗିଲା ବ୍ୟାକରଣ ଘୋଷୀ ହରିନାମ କରୁନି ସେଥିପାଇଁ ଲେଖିଲେନି ଡୁଙ୍କୁଂ କରଣେ ଏ ବ୍ୟାକରଣ ଘୋଷୀ ଶେଷରେ ପଣ୍ଡିତକୁ ଦେଖି ଦୁଃଖ ଲାଗୁଛି ଆଉ ଆମ ଭଳିଆ ବିଷୟରେ ମାତିଥିବା ଲୋକକୁ ଦେଖି ଶିବଜୀ ଶଙ୍କର କେତେ ଦୁଃଖ ହଉଥିବେ ଚିନ୍ତା କରନ୍ତୁ ଆପଣ ଆଉ ତାଙ୍କୁ ଆସି ଆମେ ବିଷୟ ମାଗୁଛେ ସେ କେତେ ଆରେ କି ମୂଢ଼ ବ୍ରହ୍ମପଦ ଦେବା ପାଇଁ ସେ ବସିଛନ୍ତି ଏଠି ବ୍ରହ୍ମପଦ ପ୍ରଭୁଙ୍କ ପଦ ବୈକୁଣ୍ଠ ପଦ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ 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 ହରେ ହରେ ଯଦୁ ମନା କଲେ ତୁର୍ବୁ ମନା କଲେ ଦୃହୁ ମନା କଲେ ଅନୁମନା କଲେ ଶେଷ ପୁତ୍ର ଶର୍ମିଷ୍ଠାଙ୍କର ଧନ୍ୟ ଶର୍ମିଷ୍ଠା ତାଙ୍କର ପୁତ୍ର ଆଜି ଦେବେ ଯୁଜାତିଙ୍କୁ ଯୁଜାତିଙ୍କୁ ଆଜି ଦେଉଛନ୍ତି ଯୌବନ ଅପୃଚ୍ଛାତନୟମ୍ ପୁରୁମ୍ ବୟସୋନା ଗୁଣାଧିକମ୍ ନତ୍ୱମ୍ ଅଗ୍ରଜବଦବଶ ମାଙ୍କ ପ୍ରତ୍ୟାଖ୍ୟାତୁମର୍ହସି ବସ୍ଛ ତୁମେ ତୁମର ଅଗ୍ରଜ ଭଳି ମୋତେ ପ୍ରତ୍ୟାଖ୍ୟାନ କରିବନି ତ ଯୁଜାତି ମହାରାଜ ଆଜି ବୃଦ୍ଧ ଅବସ୍ଥାଟା ଦେଇ ଯୌବନଟା ନେଇ 1000 ବର୍ଷ ଭୋଗ କରିବା ପାଇଁ ଚାରି ପୁତ୍ରଙ୍କ ପାଖରୁ ଫେରି ଆସିଲେ କିନ୍ତୁ ପୁରୁଙ୍କ ପାଖରେ ଆସି ପହଞ୍ଚିଲେ ଅପୃଚ୍ଛ ତନୟ ପୁରୁ ବୟସୋନ ଗୁଣାଧିକମ୍ ବୟସ କମ୍ କିନ୍ତୁ ଗୁଣରେ ଅଧିକ ସୁଖଦେବ କହୁଛନ୍ତି ଗୁଣରେ ଅଧିକ କାହିଁକି ନା ପିତୃଙ୍କୁ ବର୍ତ୍ତମାନ ଯୌବନ ଦେବେ ବାଃ ବିଶ୍ୱ ସଂସାରରେ ଦୁଇ ଜଣଙ୍କୁ ଗୋଟିଏ ନିକିତିରେ ପକାଇଦେଲେ ଦୁଇ ଜଣ ସମାନ ହେବେ ଜଣେ ଅସୁର କନ୍ୟାର ଅସୁର ବଂଶଜ ଅସୁର କନ୍ୟାର କୁଳ ଉଦ୍ଭବ ଶର୍ମିଷ୍ଠାଙ୍କର ପୁତ୍ର ପୁରୁ ଅନ୍ୟ ପକ୍ଷରେ ଭରତ ବଂଶଜ ପିତାମ ଭୀଷ୍ମ ଜଣେ ବାବାଙ୍କ ପାଇଁ ଯୌବନ ଦେଲେ ଆଉ ଜଣେ ଯୌବନ ବାପାଙ୍କୁ ଦେଇକି ଯୌବନକୁ ତ୍ୟାଗ କଲେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କଲେ ଆଉ ଜଣେ ବାପାଙ୍କୁ ଯୌବନ ଦେଇକି ବୃଦ୍ଧକୁ ଗ୍ରହଣ କରୁଛି ପୁରୁ ଆଉ ଏହି ପୁରୁ ବଂଶରେ ଏ ଯେଉଁ ଦୁଷ୍ମନ୍ତ ଆସିବେ ଭରତ ଜନ୍ମ ହେବେ, ଯେ ସିଂହ ସାଙ୍ଗ ଲଢ଼େଇ କରୁଥିଲେ ଶକୁନ୍ତଳା, ଏଇ ପୂର୍ବଂଶ ନା ଆଉ ଏ ଯେଉଁ ପଡ଼ୁଥିଲା ନହିଁ ପରବିନ୍ଦ୍ରାଣ ମନଃ ଅଧର୍ମ୍ୟର ମତେ କୋଚି, ଏଇ ବଂଶର ଗୁଣ ନା ସେଟା ଆଉ ବଂଶ ଗୁଣ ନା ଆଉ ବଂଶର ମର୍ଯ୍ୟାଦା ଶିଖିଛନ୍ତି ତାଙ୍କ ବଂଶର ଏଭଳି ଶକ୍ତି। ପୁରୁ ମହାରାଜ ଏଭଳି କରୁଣା ପାଇଛନ୍ତି, ଦୁଷ୍ମନ୍ତ କ'ଣ କହିଲେ, ପୁରୁବଂଶୀଙ୍କର ମନ କେବେ ଅଧର୍ମରେ ଯିବନି, କୌଣସି ନାରୀକୁ ଦେଖି ଆକର୍ଷିତ ହେବନି, ବଂଶ ଗୁଣଟା ଆଜ୍ଞା ରହିବ। ନବମସ୍କନ୍ଦର ବଂଶ ଚରିତ୍ର କାହିଁକି ଦିଆଗଲା, ବଂଶାନୁଚରିତ, ବଂଶର ଗୁଣ ରହିବ ନା, ବଂଶ କୁଳ ମର୍ଯ୍ୟାଦା ଏସବୁ ଶିକ୍ଷା କରିବାକୁ ପଡ଼ିବ ନା। ଅପୃଚ୍ଛତ୍ତନୟ ଉପରୁ ବୟସନ ଗୁଣାଧିକ, ବୟସରେ ଉନ୍ନ କିନ୍ତୁ ଗୁଣରେ ଅଧିକ, ବୟସକୁ ସବୁବେଳେ ଦେଖିଲେ ଚଳିବନି, ବୟସ ଶୂଦ୍ରରେ ଦେଖାଯାଏ। ଆପଣ କୁହନ୍ତୁ ଭାଗବତ ସଭା କିଏ ପ୍ରବଚନ ଦେବାର କିଏ ଥିଲା, ସୁଖଦେବ ସବୁଠୁ କନିଷ୍ଠ ଥିଲେ, ବ୍ୟାସଦେବ ବସୁଛନ୍ତି, ପରାଶର ବସୁଛନ୍ତି, ନାରଦ ବସୁଛନ୍ତି, କିନ୍ତୁ ସୁଖଦେବଙ୍କୁ ଆଗଲା ତୁମେ କଥା କୁହ। ବ୍ରାହ୍ମଣମାନେ ଶ୍ରେଷ୍ଠ ହୁଅନ୍ତି ଜ୍ଞାନରେ, କ୍ଷତ୍ରିୟମାନେ ଶ୍ରେଷ୍ଠ ହୁଅନ୍ତି ବଳରେ, ବୈଶ୍ୟମାନେ ଶ୍ରେଷ୍ଠ ହୁଅନ୍ତି ଧନରେ, ଶୂଦ୍ରମାନେ ଶ୍ରେଷ୍ଠ ହୁଅନ୍ତି କେବଳ ବୟସ। ଯିଏ ଜ୍ଞାନୀ ଛୋଟ ପିଲା ହେଲେ ଜ୍ଞାନୀ ହେଲେ ସେ ବୟସରେ ଅଧିକ ତାଙ୍କୁ ସମ୍ମାନ ଦେବାକୁ ପଡ଼ିବ। ଗୋଟିଏ ହେଉଛି ବୟୋବୃଦ୍ଧ, ଆଉ ଗୋଟେ ହେଉଛି ଜ୍ଞାନ ବୃଦ୍ଧ। ଇଏ ବୟସ ବୟସନମ ଗୁଣାଧିକମ, ବୟସରେ ଉନ୍ନ କିନ୍ତୁ ଗୁଣରେ ଅଧିକ। କହିଲେ ବାପା ତୋର ଭାଇମାନେ ଯେଭଳି ମୋତେ ପ୍ରତ୍ୟାଖ୍ୟାନ କରିଦେଲେ, ତୁମେ ମୋତେ ସେମିତି ପ୍ରତ୍ୟାଖ୍ୟାନ କରିବନି ତ, ମୋର ବୃଦ୍ଧାବସ୍ଥାକୁ ନେଇ ତୁମେ ଯୌବନ ମତେ ଦେବ ତ। ଶ୍ରୀପୁରୁବାଚ ପିତାମାତାର ସେବାର ମହିମା ଦେଖ, ସମାଜରେ ବହୁତ ବଡ଼ ଅଭାବ ଏଇଟା ଆଜ୍ଞା, ଅଭାବ। କେହି ପିତାମାତାଙ୍କୁ ପଚାରୁନାହାନ୍ତି, କେହି ନାହିଁ, କିଛି କମ ସଂଖ୍ୟକ ଲୋକ ପଚାରୁଛନ୍ତି, ନହେଲେ ପ୍ରାୟ ପିତାମାତାମାନେ ଉପେକ୍ଷିତ ହେଉଛନ୍ତି। କିନ୍ତୁ ଭଗବାନ ଯେତେବେଳେ ପ୍ରବଚନ ଦେଇଛନ୍ତି ସୁଦାମାଙ୍କୁ, ତିନି ଗୁରୁ ଭିତରେ ପିତାମାତା ପ୍ରଥମ ଗୁରୁ ବୋଲି ଭଗବାନ ବି କହିଛନ୍ତି। ଏଠି ଶୁଣିବେ ବଂଶୀଧର ସ୍ୱାମୀ କେତେ ପ୍ରମାଣ ଆଣିକି ଦେଉଛନ୍ତି ରାମାୟଣରୁ, ବହୁତ ବହୁତ ପୁରାଣରୁ ଆଣିକି ଦେଉଛନ୍ତି। ଶ୍ରୀପୁରୁବାଚ କୋନୋ ଲୋକେ ମନୁଷ୍ୟେନ୍ଦ୍ର ପିତୃ ଆତ୍ମା କୃତଃ କୁମାର ପ୍ରତିକର୍ତ୍ତୁଂ କ୍ଷମୋ ୟସ୍ୟ ପ୍ରସାଦାତ୍ ବିନ୍ଦତେ ପରମ। କହିଲେ କୋନୋ ଲୋକେ ମନୁଷ୍ୟେନ୍ଦ୍ର ପିତୃ ଆତ୍ମା କୃତଃ କୁମାର, ହେ ମନୁଷ୍ୟ ଭିତରେ ଶ୍ରେଷ୍ଠ ବାବା, ହେ ଯୋ ଜାତି ବାବା, କିଏ ଏଭଳି ବ୍ୟକ୍ତି ଅଛି ଯିଏ ବାପାଙ୍କ ନିକଟରୁ ଶରୀର ପାଇକି, ପିତାଙ୍କ ନିକଟରୁ ଶରୀର ପାଇକି ଯଶ୍ୟ ପ୍ରସାଦାତ୍ ବିନ୍ଦତେ ପରମ, ପ୍ରତିକର୍ତ୍ତୁ କ୍ଷମ, ପିତାଙ୍କର ଋଣକୁ ଶୁଝିଦେବ, ପିତାଙ୍କର ଋଣ ସୁଝା କେହି ଶୁଝିପାରିବେ, ପିତାମାତାଙ୍କର ଋଣ କି ଶୁଝିପାରନ୍ତି ନା। ପିତାମାତାଙ୍କ ଋଣ କେଉଁଥିରେ ଶୁଝେ, ନବଯୁଗ ଦିନ ସମ୍ବାଦ ଏକାଦଶ ସ୍କନ୍ଧରେ କହିଲେ ଦେବର୍ଷି ଭୂତାପ୍ତ ଋଣମ ପିତୃ ଋଣମ, ବାପାର ଋଣ କେବଳ ଶୁଝିବ, ସର୍ବାତ୍ମା ଶରଣମ ଶରଣ୍ୟମ ଗତ ମୁକୁନ୍ଦ ପରିହୃତ କର୍ତ୍ତୁମ। ଭଗବାନଙ୍କର ଶରଣ ଯାଇକି ପ୍ରଭୁଙ୍କୁ ଭଜନ କଲା ପରେ ପିତାମାତାଙ୍କର ସେବା କରିକି ପିତାମାତାଙ୍କ ଋଣ ଶୁଝିପାରିବେ, ପିତାଙ୍କୁ ଯେଉଁ କଷ୍ଟ ହେଇଛି ଆପଣଙ୍କୁ ପୋଷିବା ପାଇଁ ସେଟା କ'ଣ ପୁତ୍ର ଜାଣିପାରିବ, ମାଙ୍କୁ ଯେଉଁ କଷ୍ଟ ହେଇଛି ସେ କ'ଣ ପୁତ୍ର ଜାଣିପାରିବ, ସେ ଯେଉଁ ପିତାମାତାଙ୍କୁ ସେବା କଲା ପରେ ବି ଋଣ ରହେ। ହରିଭଜନରେ ସର୍ବାତ୍ମା ଯିଏ ହେଉଛନ୍ତି ବ୍ରହ୍ମଚାରୀ, ନବଯୋଗେନ୍ଦ୍ର ବ୍ରହ୍ମଚାରୀ, ଭରତ ମହାରାଜଙ୍କର ପୁତ୍ର, ନଜର ପୁତ୍ର, 81 ଜଣ କର୍ମକାଣ୍ଡ ବ୍ରାହ୍ମଣ ହେଇଗଲେ, ଇଏ ନବଯୋଗେନ୍ଦ୍ର 9 ଜଣ ହେଇଗଲେ, ଆଉ 9 ଦୀପକୁ 9 ପୁଅଙ୍କୁ ଦେଇଦେଲେ, ରାଜା କରିଦେଲେ, 100 ପୁତ୍ରଙ୍କୁ ଭାଗ କରିଦେଲେ। ଇଏ ପିତାଙ୍କର ବ୍ରହ୍ମଚାରୀ ଲୋକ, ଇଏ ଶିକ୍ଷା ଦେଉଛନ୍ତି ସମାଜକୁ, ସର୍ବାତ୍ମ ଶରଣମ ଶରଣ୍ୟମ ଗତ ମୁକୁନ୍ଦ ପରିହୃତ କର୍ତ୍ତୁମ, ସର୍ବାତ୍ମ ଭାବରେ ଭଗବାନଙ୍କର ଶରଣ ଯାଇକି ଗଲେ ହିଁ ଆମର ପିତାଙ୍କର ଋଣ, ଦେବର୍ଷୀ ଋଣ, ସବୁ ଋଣରୁ ମୁକ୍ତ ହେବା, ନହେଲେ ଋଣ ରହିଯିବ। ସେଥିପାଇଁ ଭଗବାନ କହିଲେ ସବୁ ଧର୍ମ ଛାଡ଼ି ମୋର ଶରଣ ନିଅ, ସବୁ ଋଣ ଯିବ, ନହେଲେ ଋଣ ଯିବନି।
हरे कृष्ण हरे कृष्ण 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 हरे 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 राम हरे राम 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 हरे हरे।
जदा माता पितृ साक्षात लक्ष्मी नारायण स्वरूपत्वात् तत् सेवनम शालग्रामादि सेवनवत् मुख्य उपयोगी ज्ञान सिद्ध प्रदम। भगवान को सेवा कला बेले ये कहानी नुह आज्ञा ধর্মর এত সূক্ষ্মমর্ম আছে আমার জীবনের একটা কোণ হল কি গোটে ইংলিশে নাই গোটে কথা কুহে জ্যাকল অফ অল ট্রেডস মাস্টার অফ নন সব জানতা হয় হিন্দিরে কোণ কুহে সব জানতা হয় কুছ জানতা নাই সবুতির হাত মারিদেবে লোক বর্তমান সমাজের এমনি সবুতির গীতার গোটে শ্লোক কেদেবে ভাগবত শ্লোক কেদেবে ধর্ম কথা কেদেবে পূজা করিদেবে রাজনীতি চালিয়ে সি আমি সবু জাঁচু কিন্তু ধর্মর গোটি অঙ্গকে বি স্ট্রিক্টলি কে পাাল ধর্মর গোটি অঙ্গকে পিতা সেবা মাতা সেবা ভগবত সেবা প্রভুঙ্কর নাম গোটিয়ে জিনিসকু জীব দয়া ভগবান গোটিয়ে ধর্মর গোটি অঙ্গকে পালন করে সে ভগবান নিকটে পৌঁছে দেবে কারণ ধর্মর চরম লক্ষ্য প্রভু। আপনার কবি জীব দয়ারে ভগবান কে পাইছেন ভাগবতরে রমতিরে সবুতরে প্রমাণ আছে পিতাঙ্ক সেবার কি ভগবান কু পাইছেন এই পূর্বংশীয় পিতাম ভীষ্ম গোটিয়ে গোটিয়ে প্রমাণ থা হয়েছে আমি এভাবে হতভাগা কলিযুগের জন্ম হয়েছে আমি কোণী জিনিসের দৃঢ় হয়ে পুনে যে গৃহরে রয়েলে না সে পিতামাতা সেবার দৃঢ় না যে ত্যাগী হলে ত্যাগী লোক ব্রহ্মচারী গুরু সেবা গুরু হলে তাঁর পিতা না সে গুরু সেবার দৃঢ় পিতৃভক্তর এত বড় সামর্থ্য অছি এটি সে লেখুচ যদা মাতা পিতৃ সাক্ষাৎ লক্ষ্মীনারায়ণ স্বরূপ তা লক্ষ্মীনারায়ণ নুহ লক্ষ্মীনারায়ণ স্বরূপ প্রভু বাপা আমার মা কি সম্বাদ রামায়ণ রামায়ণ কে বহুত ইচ্ছা কিন্তু প্রভু দয়ার যেত আসুচ্ছেন ভরত যেত ত্যাগ কর ভরত যেত পঞ্চকুটি না ভরত মিলন হয়েছেন ভরত যেত পঠাউন কে ভরত মানে গোটি অনুরোধ রামজী কৌছে ভরত মোর গোটি অনুরোধ কদাপি মা কঠোর কথা কহিল যাহা সে বনক আসছেন প্রথম সম্বাদ এইটা মা তুমি দোষ দিও না লক্ষ্মণ সাগে সাং কে লক্ষ্মণ সাগে সাং কে এ মা এ বাপা হচ্ছে কামি কইকি পাইনা আমি আজ বনক যাচ্ছে মু ভাই মতো ছাড়ি দিও মু বাবা ঠিক সাইজ করেদেবি কে ভরত কইকি কেবে হলে খারাপ নুহতি যদি কইকি খারাপ হয়ে থাকে তাহলে ভরত ভাই ভাই পুকু কোণ সে জন্ম দিয়ে পারে দেখলে মাতৃভক্তি সমাজ যাহা সে বনক যাচ্ছেন যে মা সমাজ আজ টিভিরে কইকেইরে রোল দেখালে লোক ছাপ পকাউছেন আমি রাম নুহে আমি রাবণ ঠার হীন কিন্তু কইকেইর চরিত্র আমি শুনলা বেলকে আমি লাগুচারি কেতে খারাপ লোক কিন্তু রাম আজ ভুরি ভুরি প্রশংসা করি যাচ্ছেন লক্ষ্মণ মো মা সেমতি নুহে কইকেই সেমতি নুহতি কইকেই রাজাঙ্কর নন্দিনী কন্যা সেমতি নুহতি জন ভরত ভাই নির্মল রাজহংসক রাজহংস তুলনা করেছেন ক্ষীর নিরবসী অলগা করে দেলে অযোধ্যা হচ্ছে ক্ষীর সমুদ্র ভরত রাজহংস রাম এটা কেমতি কই লাগলো পিতৃমাতৃ সেবা না আর পিতৃমাতৃ পিতৃভক্তর অভিশাপ লাগিগলা দশরথ মহারাজ উপরে কাহা বিষয় লাগে লাগে মৃত্যুবরণ বেড়ে পিতৃভক্তর কথা স্মরণ করি সে কহিলে না ডাকি কইকি তাঙ্ক রামচন্দ্র মা কৌশল্যা কৌশল্যা মুখ পুত্র বিরহ এটা মোর অপরাধ শ্রবণ কুমার কথা কৌছেন শ্রবণ বাণ পিতৃভক্ত না শব্দবেদী বাণ শব্দবেদী বাণ জাঁথিলে দশরথ মহারাজ শব্দ কেউটি শব্দ শুভুচি মারিবে মন্ত্র করি সেইটি জাঁ আজ তো পাঁ পা আপনার তো জাঁথিবে পাঁ বাবা পাঁ নেওয়া আসছেন গরা বড়ছেন জন্তু ভাবিকি মার মৃগয়া সর লাগিগাল পহঞ্চলে দেখলে রাজকুমার হাত যোড়ি কৌছেন আজ্ঞা আপনার ক্ষত্রিয় ମୁଁ ତପସ୍ୱୀ ବ୍ରାହ୍ମଣ ନୁହେଁ। ରାମାୟଣରେ ପଢ଼ିବେ ସେ ଦୁଇଟି ଅଧ୍ୟାୟ, କେତେ ସୁନ୍ଦର ଅଧ୍ୟାୟ ବାଲ୍ମୀକି ରାମାୟଣରେ। ଆଜ୍ଞା ମୁଁ ତପସ୍ୱୀ ନୁହେଁ, ମୁଁ ଆପଣଙ୍କୁ ମୋ ବାବା ବି ଆପଣଙ୍କୁ ଅଭିଶାପ ଦେବେ, କିନ୍ତୁ ଆପଣଙ୍କୁ ମୁଁ ହାତ ଯୋଡ଼ି କହୁଛି ମୋ ବାବା ମା' ମୋତେ ପ୍ରତୀକ୍ଷା କରି ରହିଥିବେ। ଆପଣ ଟିକେ ମୋ ବାପା ମାଆଙ୍କ କତିରେ ଖାଲି କହିଦିଅନ୍ତୁ ପୁତ୍ରକୁ ମାରିଦେଇଛନ୍ତି ବୋଲି। ଓହ ଦଶରଥ ମହାରାଜ ଯାଇଥିବେ, ଶବ୍ଦ ଶୁଣିକି ଶ୍ରବଣକମାନଙ୍କର ପିତାମାତା ଯେଉଁ ଶ୍ଳୋକ ଗୁଡ଼ିକର ରାମାୟଣ ରଚନା କରିଛନ୍ତି ଆପଣ ହୃଦୟ ଧରିପାରିବେ। ପୁଅ କ'ଣ ଆଜି ମୋତେ ଟିକେ ଭାଗବତ ଶୁଣେଇବନି, ଆଜି କ'ଣ ମୋତେ ଟିକେ ପୁରାଣ ଶୁଣେଇବନି, ଆଜି କାହିଁକି ଏତେ ଡେରି କଲ ଜଣା ଆଣିବା? ଦଶରଥ କାଷ୍ଟ ପିତୁଳକା ବୋଲି ଠିଆ ହେଇଛନ୍ତି। ଆରେ ଏତେ ବଡ଼ ପୁତ୍ର ପ୍ରେମୀ ଯାହାର ବାବା ମା ହେଉଛନ୍ତି ଅନ୍ଧ, ମୁଁ ତାକୁ ବାଣ ମାରିଦେଇଛି, ମୁଁ କେମିତି କହିବି ମୁଁ ରାଜା ଦଶରଥ ବୋଲି? ବାଧ୍ୟ ହେଇକି ଭଗବାନଙ୍କୁ ସ୍ମରଣ କରି କହିଲେ, ଆଜ୍ଞା ମୁଁ ଆପଣଙ୍କ ପୁତ୍ର ନୁହେଁ, ମୁଁ ଆପଣଙ୍କର ପୁତ୍ର ହନ୍ତା। ମୁଣ୍ଡ ପିଟିଦେଲେ ଦୁଇ ଜଣ। ଆଉ ମୁଁ ରାଜା ଦଶରଥ କହିଲା, ହଉ ଆପଣ ଧର୍ମରାଜ ଦଶରଥ, ଭଗବାନ ଶ୍ରୀରାମଙ୍କର ବାବା, ଆପଣଙ୍କୁ ପ୍ରଣାମ। ମୁଁ ବୈଶ୍ୟ, ମୁଁ ଆପଣଙ୍କୁ, ମୁଁ ବ୍ରାହ୍ମଣ ନୁହେଁ, ମୁଁ ତପସ୍ୱୀ ନୁହେଁ, ମୁଁ ଅଭିଶାପ ଦେବିନି, କିନ୍ତୁ ମୋ ମନରେ ଗୋଟେ ଦୁଃଖ ରହିଲା, ମୋ ପୁତ୍ରକୁ ମୁଁ ଏତେ ଆଦର କରୁଥିଲି, ଏତେ ଭଲ ପାଉଥିଲି, କିନ୍ତୁ ମୋ ପୁତ୍ର କଷ୍ଟଟା କେବଳ ମୁଁ ଅନୁଭବ କରିପାରୁଛି। କିନ୍ତୁ ଆପଣ ଟିକେ ଜାଣିବା ଦରକାର ପୁତ୍ର ବିଚ୍ଛେଦରେ କେତିକି ଲୋକକୁ କଷ୍ଟ ହୁଏ, ନିଶ୍ଚିତ ଆପଣ ଏଟାକୁ ଭୋଗିବେ। ଆଜ୍ଞା ଶ୍ରବଣ କୁମାରର କଥାଟା କହିକି ଦେହ ତ୍ୟାଗ କରେ ହୋସଲ୍ୟା ଲଙ୍କା। ପିତୃଭକ୍ତର ମହିମା ନାହିଁ ଶାସ୍ତ୍ରରେ? ଆମେ କେଉଁଥିରେ ଦୃଢ଼? ନା ଭକ୍ତିରେ ଦୃଢ଼, ନା ଗୁରୁ ସେବାରେ ଦୃଢ଼, ନା ପିତୃ ସେବାରେ ଦୃଢ଼, ନା ସମାଜ ସେବାରେ ଦୃଢ଼, ନା ଜୀବ ସେବାରେ ଦୃଢ଼, ନା ଗୋ ସେବାରେ ଦୃଢ଼। ସମାଜରେ ଉପଦେଶ ଦେବାର ବହୁ ଲୋକ ଅଛନ୍ତି, କିନ୍ତୁ ଭାଗବତର ଗୋଟିଏ ବାଣୀକୁ, ସାଧୁଙ୍କର ଗୋଟିଏ ବାଣୀକୁ ଜୀବନରେ ପାଳନ କରିବା ପାଇଁ ବର୍ତ୍ତମାନ କେତେ ଜନ୍ମ ଲାଗିଯିବ ଆମକୁ ହିସାବ କଲାବେଳକୁ? ଭାଗବତ ପଢ଼ିଲା ବେଳକୁ ଆରେ କି ଉଦାର ଏଇ ଭାଗବତ, କି ଶିକ୍ଷା! ଯୌବନ ଅବସ୍ଥାରେ ଅସୁର କନ୍ୟାର ପୁତ୍ର କହୁଛନ୍ତି, କୋନ ଲୋକେ ମନୁଷ୍ୟନ୍ଦ୍ର, କିଏ ଅଛି ହେ ବାବା ଏ ସଂସାରରେ, କିଏ ଅଛି ଯେ ପିତାର ଋଣକୁ ଶୁଝିପାରିବ? ପିତାମାତା ଲକ୍ଷ୍ମୀନାରାୟଣ ସ୍ୱରୂପ। ଏଠି ଚନ୍ଦ୍ରହାସଙ୍କର ଉକ୍ତି ଆଣିକି ଜୈମିନୀ ଭାଗବତରୁ, ଜୈମିନୀ ମହାଭାରତରୁ ଚନ୍ଦ୍ରହାସଙ୍କର ଉକ୍ତି କହୁଛନ୍ତି, ପିତୃ ଭକ୍ତିଆ ବିନା କିଞ୍ଚିତ ଲଭତେ ଭୁବି ଭୁବିନ ନରେ ଲକ୍ଷ୍ମୀନାରାୟଣ ବେତ ପିତର ଚିନ୍ତୟାମହଂ ଇତି ଚନ୍ଦ୍ରହାସ ଉକ୍ତି। ମହାଭାରତ ଅପି ଧର୍ମ ବ୍ୟାଧ ଉପାଖ୍ୟାନେ ମାତା ପିତୃ ସେବା ମହାତ୍ମ୍ୟମ ବହୁଧା ବର୍ଣ୍ଣିତ। ମହାଭାରତରେ ସ୍ୱତନ୍ତ୍ର ଅଛି ଧର୍ମ ବ୍ୟାଧ, ବହୁତ ଭାବରେ ଲେଖା ହେଇଛି। ବଂଶୀଧର ସ୍ୱାମୀ କହୁଛନ୍ତି, ଶ୍ରୀ ବାଲ୍ମୀକି ଅପି ଶ୍ରୀ ରାମଚନ୍ଦ୍ରେଣମ ସୀତା ପ୍ରତ୍ୟୁକ୍ତମ। ବାଲ୍ମୀକି ରାମାୟଣରେ ଶ୍ରୀ ରାମଚନ୍ଦ୍ର ସୀତାଙ୍କୁ କହିଛନ୍ତି, ନ ସତ୍ୟଦାନ ମାନବା ଯଜ୍ଞ ବାପ୍ୟ ପ୍ରଦକ୍ଷିଣ ତଥା ବଲ କରାସିତେ ଯଥା ସେବା ପିତୁ ମମ। ହେ ସୀତେ, ଯଜ୍ଞ ଦାନ ଦକ୍ଷିଣା ସତ୍ୟ ଦାନ ୟାର ଏତିକି ବଳ ନାହିଁ, ପିତା ସେବାରେ ଯେତିକି ବଳ ଅଛି। ବହୁତ ଶ୍ଳୋକ ଅଛନ୍ତି ପିତୃସେବା। ପ୍ରତିକର୍ତ୍ତୃକ୍ଷମଂ ଯସ୍ୟ ପ୍ରସାଦାତ୍ ବିନ୍ଦତେ ପରମ। ଜୀବ ଗୋସ୍ୱାମୀ କ୍ରମ ସନ୍ଦର୍ଭରେ ଲେଖିଲେ, କେହି ଭକ୍ତ ସମାଲୋଚନା କରିପାରନ୍ତି? ତାହେଲେ ଆମେ ତ୍ୟାଗୀ ହେଇଛୁ, ଆମେ ପଳେଇଯିବା ବାପାର ସେବା କରିବା, କେହି କହିପାରନ୍ତି ଏ କଥା? ତ୍ୟାଗୀମାନେ ମନେ ରଖିବା ଦରକାର, ଗୁରୁ ପିତା ଆମର ନାଁରେ ଗୁରୁ ପିତା ଲେଖାଯାଉଛି, ଗୁରୁ ଆମର ପିତା। ଏଠି ପିତା କେବଳ ନା, ଯସ୍ୟ ପ୍ରସାଦାତ୍ ପ୍ରସାଦେନ ପ୍ରାପ୍ୟତମ ମନୁଷ୍ୟ ଦେହଂ ପରମ ପରମେଶ୍ୱରମ ଅପି ଲଭତେ ପୁଣ୍ଡରୀକବତ୍ ଅସ୍ୟ ପ୍ରସାଦାତ୍ ଏ ବାବା। ଯେଭଳି ତ୍ୟାଗୀ ଜଣେ ଗୁରୁଙ୍କର ସେବା କରିକି ଗୁରୁ ତାକୁ ପ୍ରସାଦ କଲେ ସେ ଭକ୍ତି ପଥରେ ଅଗ୍ରସର କରୁଛି, ସେଭଳି ଗୃହସ୍ଥ ଆଶ୍ରମରେ ଥିଲାବେଳେ ପିତାମାତାଙ୍କର ସେବା କରି, ନିଜର ସ୍ତ୍ରୀ ସହିତ ପିତାମାତାଙ୍କର ସେବା କରି ପିତାମାତାଙ୍କ ନିକଟରୁ ଆଶୀର୍ବାଦ ନେଲେ ଭଗବାନଙ୍କ ଆଶୀର୍ବାଦଟା ସୁଲଭ ହବ। ବହୁତ ମହିମା ପିତାର କଥା, ମୁଁ କ'ଣ କହିବି? ଏ ତ ଅଲଗା କେଉଁ ପ୍ରସଙ୍ଗରେ, ଗୃହସ୍ଥ ଧର୍ମ ପ୍ରସଙ୍ଗରେ ଆପଣମାନେ କେତେବେଳେ ଶୁଣିବେ ପିତାର ସେବା କ'ଣ, ମାତାର ସେବା। ତଥାପି ଗୋଟିଏ କଥା ମୁଁ କହିଦେଉଛି, ମନରେ ପଡ଼ିଗଲେ, ଯମରାଜ ଆଉ ଭଗବାନଙ୍କର ଗୋଟେ ସମ୍ବାଦ, ଏ ଭଗବାନଙ୍କ ସମୟରେ ମୟୂରଧ୍ୱଜ ଯେତେବେଳେ ରାଜା ଥିଲେ ଭଗବାନ ସୁଦର୍ଶନ ଚକ୍ରକୁ ତାଙ୍କ ରାଜ୍ୟକୁ ଦେଇଦେଇଥିଲେ, କହିଲେ ମୟୂରଧ୍ୱଜ ରାଜ୍ୟରେ ଯଦି କିଛି ବିପଦ ପଡ଼େ ସୁଦର୍ଶନ ତୁମେ ତାକୁ ରକ୍ଷା କରିବ। ଆଜ୍ଞା ଯମରାଜ ବୁଲୁ ବୁଲୁ ତାଙ୍କର ଦୂତମାନେ ବୁଲୁ ବୁଲୁ ପଶିଯାଇଛ, ଯେତେବେଳେ ସୀମାକୁ ଯାଇଛନ୍ତି ସୁଦର୍ଶନ ଚକ୍ର ଗୋଟେଇଲେ, ସେ ଆସିକି ଯମରାଜଙ୍କ କଥାରେ କହିଲେ ଆଜ୍ଞା ସେ ରାଜ୍ୟରେ ପଶୁ ପଶୁ ଚକ୍ର ଆମକୁ ଗୋଡ଼େଇଲାଣି, କ'ଣ କରାଯିବ? ଯମରାଜ ନିଜେ ଆସିଲେ, ଯମରାଜ ଆସିଲାବେଳକୁ ଯମରାଜ ବି ସୁଦର୍ଶନ ଚକ୍ର ବି ଗୋଟେଇଲେ ପାଶ ଧରିକି, ଭଗବାନଙ୍କ ଆଗରେ ନେଇ ପାଶ ରଖିଥିଲେ ବିଷ୍ଣୁଙ୍କ ଆଗରେ, କହିଲେ ଆଜ୍ଞା ଆପଣଙ୍କ ଦରବାରରେ ଆପଣ ବିଚାର କରନ୍ତୁ ମୋତେ କାହିଁକି ରଖିଛନ୍ତି, ଆପଣ ପାଶ ନିଅନ୍ତୁ। କହିଲେ କ'ଣ ହେଇଛି କ'ଣ? ନା ଆଜ୍ଞା ସେ ରାଜ୍ୟକୁ ପଶିବନି, ଗୋଟେ ଚକ୍ର ଖାଲି ଗୋଟଉଛି, ଚକ୍ର ଶଙ୍କ ଚକ୍ର ଗଦା ପତ୍ର ତ ଧରିବା ଲୋକ ଆପଣ, ଆଉ କାହାର ଚକ୍ର ଅଛି ନା କ'ଣ? ଇଏ ଯଦି ମୋତେ ଏଣେ ଦେଉଛନ୍ତି ଶାସନ ଭାର ସେଣେ ଚକ୍ରକୁ ଜଗାଉଛନ୍ତି, ମୁଁ ଆଜ୍ଞା ଆଉ ରହିବିନି। କହିଲେ ବାପାରେ ସବୁଆଡ଼େ ଶାସନ କରିବୁ, ସେ ରାଜ୍ୟରେ ତୁ ଶାସନ କରିପାରିବୁ, ସେଠି ମୋ ଭକ୍ତ ଶାସନ କରୁଛି, ପିତୃ ମାତୃ ଭକ୍ତରେ ପୂର୍ଣ୍ଣ ସେ ରାଜ୍ୟ, ବୈଷ୍ଣବ ରାଜ୍ୟ ସିଏ। କହିଲେ ନା ଆଜ୍ଞା ମୋତେ ବିଶ୍ୱାସ କରୁନି, କ'ଣ କେହି ପାପି ନାହାନ୍ତି, କ'ଣ ରାଜା ଏତେ ତ୍ୟାଗୀ? କହିଲେ ପାପି କି ପୁଣ୍ୟମାନ କେମିତି ଜଣାପଡ଼ିବ, ରାଜାରୁ ଜଣାପଡ଼ିବ ନା? ତାହେଲେ ଯମରାଜ କହିଲେ ମୁଁ ରାଜାଙ୍କୁ ପରୀକ୍ଷା କରିବି। କହିଲେ ବାପା ତୁ ପରୀକ୍ଷା କରିପାରିବୁନି, ମୋ ସାଙ୍ଗରେ ଚାଲା ପରୀକ୍ଷା କରିବି। ଭଗବାନ ଗୋଟେ ବୁଢ଼ା ବ୍ରାହ୍ମଣ ସାଧୁ ବେଶ ଧରିଲେ, ଆକୁ କରିଦେଲେ ସିଂହ, କାହାକୁ? ଯମରାଜ କହିଲେ ତୁ ସିଂହ, ସିଂହ ହେଇଗଲେ। ଆଜ୍ଞା ପହଞ୍ଚୁ ପହଞ୍ଚୁ ବ୍ରାହ୍ମଣଙ୍କୁ ଦେଖୁ ଦେଖୁ ପଡ଼ିଗଲେ ମୟୂରଧ୍ୱଜ ପାଦଟା, ଆଜ୍ଞା ଆପଣ ମୋର ଆତିଥ୍ୟ ସ୍ୱୀକାର କରନ୍ତୁ, ଟିକେ ଭୋଜନ କର। ଭଗବାନ ସାଧୁ ବେଶରେ ଭଗବାନ କହୁଛନ୍ତି ମୁଁ କ'ଣ ଭୋଜନ କରିବି, ମୋ ସିଂହକୁ ଆଗେ, ମୋର ଇଏ ପାଳିବା ସିଂହ, ଆକୁ ଆଗେ ଖାଇବାକୁ ଦେଲା ପରେ ମୁଁ ଖାଇବି। ଇଏ କି ଅଦ୍ଭୁତ ସିଂହ, ଏଠି ସିଂହ କ'ଣ ଖାଇବ? ସିଂହ କ'ଣ ମରଣ ଖାଇବ ନା ଡାଲି ଖାଇବ ନା ପନିପରିବା ଖାଇବ? କହିଲେ ହଁ ଠିକ୍ ଅଛି, ସିଂହ ଯଦି ଆହାର କରିବ, ଅତିଥି ତ ଆପଣ ନା, ଆପଣଙ୍କର ସିଂହ, ସିଏ ବି ହେଲା ମୋର ଅତିଥି, ଯଦି କିଛି ମାଂସ ଖାଇବା ଆମେ ବ୍ୟବସ୍ଥା କରିବା। କହିଲେ ଆଜ୍ଞା ସିଂହକୁ ପଚାରନ୍ତୁ ସେ କ'ଣ ଖାଇବେ, ଆଉ ଇଏ କ'ଣ ସିଂହ କିଏ ତ ଯମରାଜ? କହିଲେ ମୁଁ କୌଣସି ପାପୀର ପଶୁ ପକ୍ଷୀ ଶରୀର ଖାଏ ନା, ଆଉ କୌଣସି ପାପୀ ଶରୀର ଖାଏ, ପୁଣ୍ୟବାନ ଲୋକର ଶରୀର ଖାଏ, ଯିଏ କେବେ ପାପ କରୁନଥିବେ। କହିଲେ ହଁ ଆମ ରାଜ୍ୟରେ ପୁଣ୍ୟବାନ ଲୋକ ଅଛନ୍ତି। କହିଲେ ନା ନା, ଯାହାଙ୍କ ଦ୍ୱାରା ସମସ୍ତେ ପୁଣ୍ୟ ପାଆନ୍ତି ସେ ହେଲେ କିଏ? ରାଜା। ମୁଁ ଜାଣିଛି, ଭଗବାନ କହିଲେ ମୋ ସହିତ କିଛି କାମ ନାହିଁ, କୃଷ୍ଣ ନିଜେ କୃଷ୍ଣ ଆସିଛନ୍ତି, କୃଷ୍ଣଙ୍କ ସମୟରେ ମୟୂରଧ୍ୱଜ, ମୋ ସମୟରେ କିଛି କାମ ନାହିଁ, ପଚାର ସେ ସିଂହ ତାର କ'ଣ କହୁଛି। କହିଲେ ତୁମ ମୁଁ ଜାଣି ତୁମ ପୁଅ ଭାରି ତାମ୍ରଧ୍ୱଜ, ତୁମ ପୁଅ ଭାରି ଧାର୍ମିକ ଲୋକ, ମୁଁ ତାକୁ ଖାଇବି। କହିଲେ ହଁ ଆଜ୍ଞା, ତାମ୍ରଧ୍ୱଜ ପାଖକୁ ଖବର ଦିଆ, ଆଜ୍ଞା ତାମ୍ରଧ୍ୱଜଙ୍କର ମୟୂରଧ୍ୱଜଙ୍କର ପୁତ୍ର ତାମ୍ରଧ୍ୱଜ ଆସିଲେ, ଆଗେ ପ୍ରଣାମ କଲେ, ପିତାଙ୍କୁ ପ୍ରଣାମ, ବ୍ରାହ୍ମଣଙ୍କୁ ପ୍ରଣାମ। କହିଲେ ବାପା କାହିଁକି ଆଦେଶ? ନା ପୁତ୍ର, ଇଏ ହେଲା ଆମର ବ୍ରାହ୍ମଣ ଅତିଥି, ଏ ସିଂହ, ସିଂହଟି ହେଉଛି ତାଙ୍କର ପାଳିବା ସିଂହ, ସେ ଚାହୁଁଛନ୍ତି ତୁମକୁ ଭୋଜନ କରିବ। ଆଜ୍ଞା ଭଗବାନଙ୍କ ଆଗରେ ନାଚିଲେ ଆନନ୍ଦରେ, ହେଲେ ବାହ ମୋ ଜୀବନରେ ଆଜି ପିତୃ ସେବା ପାଇଁ ମୋ ଜୀବନ ଉତ୍ସର୍ଗ ହବ। ଆଉ ସାକ୍ଷୀ କିଏ ରହିବେ ସମାଜରେ, କିଏ ସେବା କରୁଛି ନ କରୁଛି? ସାଧୁ ବ୍ରାହ୍ମଣ ଯଦି ସେବକ, ସାଧୁ ବ୍ରାହ୍ମଣ ଆଉ ପ୍ରଭୁ ମଲାବେଳେ କାହିଁକି ଭକ୍ତ ଦରକାର ଆଉ ଭଗବାନଙ୍କ ଦରକାର? ଇଚ୍ଛା କ'ଣ କି ମୁଁ ଟିକେ ପୁରୀରେ ମରିବି, କାହିଁକି ଇଚ୍ଛା ହୁଏ? ଆଜ୍ଞା ପ୍ରଭୁଙ୍କ ଜାଗା ତ ଭକ୍ତ ଥିବେ, ଭଗବାନ ଟିକେ ଜାଣିବେ, କିମ୍ବା ମୁଁ ମନ୍ଦିରକୁ ଟିକେ ଯିବି। ସେ ଲେଖୁନାହାନ୍ତି ଜଗନ୍ନାଥ ହେ ଏତିକି ମାଗୁଣୀ ମୋର, ମରଣ କାଳରେ ଦରଶନ ଦେବ କଳା ମୁଖ କରା କଳାକାର, ଗରୁଡ଼ ପଛରେ ସେ କେତେ ସୁନ୍ଦର ଭାବରେ ବନମାଳ ଲେଖିଛନ୍ତି, ମୁଁ ହାତ ତାଳି ମାରୁଥିବି ଆରତି ହଉଥିବ ସାକ୍ଷୀ ବାସିଆ ରହିବି। ନାଚୁଛନ୍ତି ତାମ୍ରଧ୍ୱଜ, ମୋ ଜୀବନ ଧନ୍ୟ ପିତା ସେବାରେ ମୁଁ ଶରୀରକୁ ଅର୍ପଣ କରିବି ଗୋଟେ ପଶୁ ପାଇଁ, ଆଉ ସାକ୍ଷୀ କିଏ ରହିବେ? ଜଣେ ବ୍ରାହ୍ମଣ, ଜଣେ ବ୍ରାହ୍ମଣ ଆଜ୍ଞା ସିଧା ଗଲେ ସିଂହ ମୁଖରେ ବସୁଛନ୍ତି, ହେ ଅତିଥି ଦେବ ମୋତେ ଆପଣ ଭୋଜନ କରନ୍ତୁ। ଆଜ୍ଞା ଅତିଥି ଦେବଙ୍କର ଚେହେରା ବଦଳିଗଲା, ଯମରାଜ ଆଉ କ'ଣ କରିବେ, ସାଙ୍ଗେ ସାଙ୍ଗେ ଯମରାଜ ଧର୍ମରାଜ ମୁଣ୍ଡରେ ହାତ ମାରିଦେଲେ, ଆଉ ଭଗବାନ ଆଉ ଲୁଚେଇକି ରହିଲେ ଅଡ଼ୁଆ ପଡ଼ିବେନି ଭଗବାନ,
ରୂପ ପ୍ରକଟ ହେଇ କହିଲେ ବାହ ଭଗବାନ କହିଲେ ଧର୍ମରାଜ ଦେଖିଲ ତ ଯାହାଙ୍କର ପୁତ୍ର ଗୋଟେ ପଶୁର ସେବା କରିବା ପାଇଁ କୃତକୃତ୍ୟ ହେଉଛି ତା ରାଜ୍ୟର ମୁଁ କ'ଣ କହିବି ତୁମେ ଆଜିଠୁ ଏ ରାଜ୍ୟକୁ କେବେ ନଜର କରିବନି ପ୍ରଣାମ କରିକି ଧର୍ମରାଜ ପ୍ରଣାମ କରିକି ଗଲେ ପିତୃ ସେବା କଥା ପିତୃ ମହିମା ପିତା ମହିମା ଯେତିକି ପୁରାଣ ଭାଗବତରେ ମହା ରାମାୟଣରେ ଅଛି ରାମାୟଣ ଯେତିକି ଅଛି କହିଲେ ସାତ ଦିନ ଚାଲିବ ପିତାଙ୍କ ଉପରେ ପିତୃଭକ୍ତ ମହାଭାରତରେ ବହୁ ବଡ଼ ବଡ଼ ପିତୃଭକ୍ତ ସବୁ ଅଛି କହିଲେ ବାପା ପିତାଙ୍କର ଋଣ କ'ଣ ସୁଝି ହବ ସୁଝି ହବ ସୁଝି ହବ ସେଥିପାଇଁ ଆମକୁ ବେଳେ ବେଳେ ଲୋକମାନେ ପ୍ରଶ୍ନ କରନ୍ତି ଆଜ୍ଞା ଆପଣ ତ ଆପଣଙ୍କ ପିତାମାତାଙ୍କର ସେବା କଲେନି ଆମେ ତ ଗୁରୁଦେବଙ୍କର ସେବା କରୁଛୁ ଆଉ ଶହ ଶହ ପିତାମାତାଙ୍କର ଆମେ ସେବା କରୁଛୁ କେମିତି ସେବା କରୁଛୁ ଆଜ୍ଞା ଆମେ ଯାହାଙ୍କୁ ଦେଖୁ ବାବା ବୋଲି ଡାକୁ ମା ମାତାଜୀମାନଙ୍କୁ ମା ବୋଲି ଡାକୁ ପ୍ରଭୁ ବୋଲି ଡାକୁ ବାବା ବୋଲି ଡାକୁ ଆଉ ହଜାର ଲୋକମାନେ ଯେଉଁମାନେ ନିଜ ବାବା ମାଆଙ୍କୁ ସେବା କରୁନି ତାଙ୍କୁ ଏଇ କଥା ହିଁ ଶିଖଉଛୁ ଆମେ ଗୋଟେ ବାପା ମାଆଙ୍କର ସେବା କରୁନୁ ସମାଜର ହଜାର ପିତାମାତାଙ୍କର ସେବା କରୁଛୁ ଆଜ୍ଞା ଆପଣ ବାବା ମାଆଙ୍କୁ ଟିକେ ପଚାରନ୍ତୁ ତାଙ୍କୁ ଟିକେ ସେବା କରନ୍ତୁ ଏଥିରେ ଆପଣଙ୍କର ଧର୍ମ ହବ ଆପଣଙ୍କର ପୁଣ୍ୟ ହବ ଏଇଟା କ'ଣ ଆମର ପିତାମାତା ସେବା ନୁହେଁ ସମାଜରେ ବହୁ ଲୋକ ପ୍ରଭୁପାଦ ପଚାରନ୍ତି ଆଜ୍ଞା ଇସ୍କନରେ କ'ଣ ହେଉଛି କାହିଁ ତ କିଛି ଲୋକଙ୍କର ସେବା ନାହିଁ ଲୋକମାନଙ୍କ ସମାଜରେ କ'ଣ ଉପକାର ହେଉଛି ଭକ୍ତି ହେଉଛି ସମାଜର ଶ୍ରେଷ୍ଠ ଉପକାର କେମିତି ଉପକାର ଆଜ୍ଞା ଯେତିକି ଜଣଙ୍କୁ ଆପଣ ତିଳକ ଦେଖୁଛନ୍ତି ଯେତିକି ଯୁବକମାନଙ୍କୁ ତାଙ୍କ ହାତରେ କ'ଣ ମଦ ବୋଟଲ ନଥାନ୍ତା ଆପଣ କିଛି ପ୍ରମାଣ ଦେଇପାରିଥାନ୍ତେ ଆଜି ରାସ୍ତା କଡ଼ରେ ଶୋଇଥାନ୍ତେ ବିଦେଶୀ କଥା କ'ଣ କହିବା ଆଜ୍ଞା ଭାରତବର୍ଷର ଲକ୍ଷ ଲକ୍ଷ ଯୁବକମାନେ ଆପଣ ପୁନେ ଯାଆନ୍ତୁ ବମ୍ବେ ଯାଆନ୍ତୁ ଦେଖିବେ ହଜାର ହଜାର IIT ଷ୍ଟୁଡେଣ୍ଟ ମାନେ ବର୍ତ୍ତମାନ ତିଳକ ମାରିକି ବୁଲୁଛନ୍ତି ଆଜି ମଦ ବୋଟଲ ଟେକୁଥାନ୍ତେ ସେମାନେ ସମାଜରେ ଏଭଳି ଗୋଟିଏ ବ୍ୟବସ୍ଥା ଅଛି ସରକାର କରିଛି ଗୋଟିଏ ମଧ୍ୟମକୁ ପରିବର୍ତ୍ତନ କରିପାରିଛି କିନ୍ତୁ ପ୍ରଭୁଙ୍କ ଶକ୍ତି ସମାଜରେ କେତେ କେତେ ବଡ଼ ଉପକାର କେତେ କେତେ ପରିବାରକୁ ସେଟ୍ କରାଯାଉଛି କେତେ କେତେ ଭାଙ୍ଗିବା ଘରକୁ ସେଟ୍ କରାଯାଉଛି ଆଉ କେତେ କେତେ ଯୁବକମାନଙ୍କୁ ତାଙ୍କ ଜୀବନକୁ ସଜ୍ଜିତ କରାଯାଉଛି ଆମିଷ ଖାଉନା ନିଶା ଖାଉନା ସୁପଥର ରହୁଛନ୍ତି ହସି ହସି ତାଙ୍କ ପିଲା ଛୁଆମାନେ ତିଳକ ମାରିକି ଆନନ୍ଦରେ ଜୀବନ ଯାପନ କରୁଛନ୍ତି ଏ ସମାଜ ଉପକାର ନୁହେଁ ଗୋଟେ ଦୁଃଖୀ ଜୀବ ମୁହଁରେ ହସ ଫୁଟେଇବା ସମାଜର ଉପକାର ନୁହେଁ ଯିଏ ହାତରେ ମଦ ବଟଲ ଧରିଥାନ୍ତା ତା ହାତରେ ଜପମାଳି ଧରାଯାଉଛି ହରିନାମ ସେ କରୁଛି ଏଇଟା ସମାଜର ଉପକାର ନୁହେଁ କିନ୍ତୁ ଆଧୁନିକ ଲୋକମାନେ ବୁଝିପାରୁନା କ'ଣ ଇଏ କରୁଛନ୍ତି ଖାଲି ଭାଗବତ ପ୍ରବଚନ ହରେ କୃଷ୍ଣ କହିଦେଇ ଚାଲିଗଲେ ସମାଜର ଉପକାର ହେଇଗଲା କହିପାରିବେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କେତେ ଜଣ ମଦ୍ୟପକୁ ସରକାର ଚେଞ୍ଜ କରିପାରୁଛି ଆଡ଼ଭର୍ଟାଇଜ୍ କରିକି କିନ୍ତୁ ଆମେ ପ୍ରମାଣ ଦେବୁ ହଜାର ହଜାର ମଦ୍ୟପକୁ ଉଠେଇ କଣା ହେଇଛି ଏ ସମାଜର ଉପକାର ନୁହେଁ ବଡ଼ ଉପକାର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଜୀ ମହାରାଜ କୁହନ୍ତି ଗୋଟିଏ ଜୀବକୁ ଭଗବତ ଉନ୍ମୁଖୀ କରିପାରିଲେ କୋଟି କୋଟି ମେଡିକାଲ କୋଟି କୋଟି ରୋଗ ରୋଗୀର ଚିକିତ୍ସା କୋଟି କୋଟି ଲୋକଙ୍କୁ ସାହାଯ୍ୟ କରିବା ଠାରୁ ବହୁ ବହୁତ ବଡ଼ କଥା କାରଣ ସେ କୋଟି କୋଟି ଜନ୍ମ କଷ୍ଟ ପାଇଥାନ୍ତା ସେ ଆଜି ପ୍ରଭୁଙ୍କ ନିକଟକୁ ଫେରିବ ସେଥିପାଇଁ ସାଧୁମାନଙ୍କୁ ବାବା ବୋଲି କୁହାଯାଏ ସାଧୁମାନେ ଜଗତର ଶ୍ରେଷ୍ଠ ମଙ୍ଗଳ କଥା ଚିନ୍ତା କରନ୍ତି କେମିତି ପ୍ରଭୁଙ୍କୁ ପାଆନ୍ତି ଆଜି ପୁରୁ ମହାରାଜ କହୁଛନ୍ତି ବାପା ପିତାଙ୍କର ଋଣ ସୁଝି ହୁଏ ନା ବାବାଙ୍କର ଋଣ ସୁଝି ହୁଏ ନା ପୁଅ ଚାରି ପ୍ରକାର ପୁଅ ମନେ ରଖନ୍ତୁ ଶିଷ୍ୟ ବି ଚାରି ପ୍ରକାର ପୁଅ ବି ଚାରି ପ୍ରକାର ତା ମାନେ ମୁଁ ଉତ୍ତମ ପୁତ୍ର ହେବି ଉତ୍ତମ ଚିନ୍ତିତ ପ୍ରୋକ୍ତକାରୀ ତୁ ମାଧ୍ୟମ ଅଧମ ଅଶ୍ରଦ୍ଧା କରିଆ ଅକର୍ତ୍ତ ଉଚ୍ଚାରିତମ ପିତୁ ଚାରି ପ୍ରକାର ଆଜ୍ଞା ମୁଁ ଆପଣମାନଙ୍କୁ ହାତ ଯୋଡ଼ି କହୁଛି ମୋ କଥା ଟିକେ କଠୋର ଲାଗୁଥିବ ଯଦି ଆପଣ ଭୁବନେଶ୍ୱର ରହୁଛନ୍ତି ପିତାମାତା କେଉଁଠି ବି ରହୁଛନ୍ତି ତାଙ୍କୁ ଆଣିକି ପାଖରେ ରଖନ୍ତୁ ବହୁ କଷ୍ଟ ହେଇପାରେ ପିତାମାତାଙ୍କର ସେବା ଟିକେ କର ଭଗବାନ ପ୍ରସନ୍ନ ହେବେ ପ୍ରସନ୍ନ ହେବେ ବୃଦ୍ଧଙ୍କୁ ସାହାଯ୍ୟ କରିବା ତୁ କହିବା ପାଇଁ ସେମାନେ ଅଲଗା କେତେବେଳେ ଆପଣ ଶୁଣିବେ କେଉଁ କେଉଁ ମାନେ କରୁଣା ଭଗବାନଙ୍କର ପାଆନ୍ତି ଅଜାମିଲ ଆଜି ଏତେ ବଡ଼ ପାପୀ ହେଇକି ଉଦ୍ଧାର ପାଇଲେ ହରିନାମ କରିକି ତାଙ୍କର ବଡ଼ ଗୁଣ ଥିଲା ସୁଖଦେବ ଗୋସ୍ୱାମୀ ଯମରାଜ ବିଷ୍ଣୁଦୂତ ମାନେ କହୁଛନ୍ତି ଯମଦୂତ ମାନେ କହୁଛନ୍ତି ଶୁଶ୍ରୁଷୁ ଅନହଂକୃତଃ
ବୃଦ୍ଧମାନଙ୍କୁ ସେବା କରୁଥିଲା, ଅଗ୍ନିଙ୍କୁ ସେବା କରୁଥିଲା, ନିଜ ବାପାମାନଙ୍କୁ ସେବା କରୁନଥିଲା, ଅଲଗା ବୁଢ଼ା ବାପା ମାଙ୍କୁ, ବୁଢ଼ା ବାପା ବୁଢ଼ା ମାଙ୍କର ବି ସେବା କରୁଥିଲା। ଆଉ ଜାଣ ସେଇଟା ତାକୁ ରକ୍ଷା କଲା ଆଜ୍ଞା। ଏଣେ ତ ପୁତ୍ର ନାମ ନାରାୟଣ, ଏ ତା ସହିତ ଭଗବାନଙ୍କର କରୁଣା, ସାଧୁର କରୁଣା, ଅନ୍ୟର ସେବା ସବୁ ମିଶିକି ଅନ୍ତିମ କାଳରେ ସେ ପ୍ରଭୁଙ୍କୁ ପାଏ ନାମ ଦେଇ। ପୁତ୍ର ଚାରି ପ୍ରକାର, ଉତ୍ତମ ଚିନ୍ତିତମ କରିବା, ଉତ୍ତମ ପୁତ୍ର ବାପା ଯାହା ଚିନ୍ତା କରୁଛି ବାପାକୁ କହିବାକୁ ପଡ଼ିବନି, ବାପାଙ୍କର ଚିନ୍ତାକୁ ଜାଣିକି ସେ କରିଦେବ। ପ୍ରମାଣ ପିତାମ ଭୀଷ୍ମ, ଶାସ୍ତ୍ର ସବୁ ପ୍ରମାଣ ଅଛି ନା। ପିତାମ ଭୀଷ୍ମ ସବୁବେଳେ ଦେଖନ୍ତି ନା ଶାନ୍ତନୁ ମହାରାଜ ଉଦାସ ରୁହନ୍ତି, ସେଥିପାଇଁ ଶାନ୍ତନୁ ମହାରାଜଙ୍କ ରଥ ଯିଏ ନେଇକି ଯାଆନ୍ତି ତାଙ୍କୁ ପଚାରେ, ବାହାକୁ ପଚାରେ, ବାପା କେଉଁଆଡ଼େ ଯାଉଛନ୍ତି କି, ବାପା ତ କାହିଁକି ମୋ ପାଖରେ କହୁନାହାନ୍ତି, ବାପାଙ୍କର ମନ କାହିଁକି ଦୁଃଖ ଅଛି କି, ଶାନ୍ତନୁ ମହାରାଜ ଦୁଃଖିତ କାହିଁକି କହୁଥିଲେ। ଆରେ ଭୀଷ୍ମଦେବଙ୍କର ବିବାହ ସମୟ, ଏ ମୋର ସତ୍ୟବ୍ରତଙ୍କର ବିବାହ ବେଳ, ମୁଁ କେଉଁ ହିସାବରେ ଏ କଥା କହିବି। ଶାନ୍ତନୁ କହିନାହାନ୍ତି, କିନ୍ତୁ ଭୀଷ୍ମ ଯେହେତୁ ଉତ୍ତମ ପୁତ୍ର ଜାଣିଦେଲେ, ଉତ୍ତମ ଚିନ୍ତିତମ କରିବା, ବାପା ଯାହା ଚିନ୍ତା କରୁଛି, ଗୁରୁ ଯାହା ଚିନ୍ତା କରୁଛନ୍ତି, ଉତ୍ତମ ଶିଷ୍ୟ ଜାଣିପାରିବ। ସେଥିପାଇଁ ଗଲେ ନା ଦାସରାଜାଙ୍କୁ କହିଲେ, ଆଉ ତୁମର କନ୍ୟାଙ୍କୁ ଦିଅ, ତୁମେ କିଏ ଆସ, ନା ମୁଁ ଶାନ୍ତନୁଙ୍କର ବଡ଼ ପୁତ୍ର, ଗଙ୍ଗା ପୁତ୍ର, ସତ୍ୟବ୍ରତ। ଆରେ ମୋ ଝିଅ ଗଲା ପରେ ତୁମେ ତ ରାଜା ହଉ, ତୁମର ପୁଅ ତ ରାଜା ହଉ, ତୁମେ ତ ରାଜା ହଉ, ନା ମୁଁ ରାଜା ହେବିନି, ତୁମେ ରାଜା ନ ହେଇପାର, କିନ୍ତୁ ତୁମ ପୁଅ ରାଜା ହେବ, କିନ୍ତୁ ମୁଁ ଚାହୁଁଛି ମୋ ଝିଅ ବଂଶଜମାନେ ରାଜା ହେବ। କିଛି କିଛି କ୍ଷତି ନାହିଁ, ତୁମର ଶଙ୍କା ରହୁଛି ମୋ କଥା ପରେ ବି କାଳେ ମୋ ପିଲା ଛୁଆମାନେ ଅଧିକାର କରିବେ ଭରତ ସିଂହାସନକୁ, ଠିକ ଅଛି, ମୁଁ ତ ବିବାହ ହେଲେ ମୋର ସନ୍ତାନ ହେବ, ମୁଁ ଆଜିଠାରୁ ଅଖଣ୍ଡ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବି। ସେପଟୁ ତାଙ୍କର ନାମ ପିତା ଆମ ଭୀଷ୍ମ ହେଲା। ପିତା ଖୁସି ହେଇଗଲେ, ଆଶୀର୍ବାଦ ଦେଲେ, ନା ତୁମେ ଇଚ୍ଛା ମୃତ୍ୟୁ ବର ପ୍ରାପ୍ତ ହେବ। କିନ୍ତୁ ଜାଣିଛନ୍ତି ସେଇ ସତ୍ୟବତୀ ବାର ଶହେ ବାର କାନ୍ଦିଛନ୍ତି ଯେତେବେଳେ ଚାଲିଗଲେ ଆମର ବିଚିତ୍ରବୀର୍ଯ୍ୟ ଚିତ୍ରାଙ୍ଗଦ, ଦୁଇଜଣ ଚାଲିଗଲେ, ଚିତ୍ରାଙ୍ଗଦ ଚାଲିଗଲେ ଗନ୍ଧର୍ବମାନ ସହିତ ଯୁଦ୍ଧ କରି, ବିଚିତ୍ରବୀର୍ଯ୍ୟ ଅମ୍ବିକା ଅମ୍ବାଳିକାକୁ ବିବାହ ହେଲେ, ଯକ୍ଷ୍ମା ରୋଗରେ ପଡ଼ିଗଲେ, ରାଜ ଯକ୍ଷ୍ମାରେ ଚାଲିଗଲେ, ଭୋଗରେ ଏତେ ମାତିଗଲେ ରାଜ ଯକ୍ଷ୍ମା ହେଇଗଲା। ସତ୍ୟବତୀ କାନ୍ଦୁଛନ୍ତି, ପୁତ୍ର ମୋ ପାଇଁ ତୋର ଜୀବନ ବହୁ ବଡ଼ ଉଦାର, ଭାଗବତ ମହାଭାରତ ଭାଗବତ ସେ ଉଦାର ମୁନି ବ୍ୟାସଙ୍କ ରଚନା ନା, ପୁତ୍ର ମୋ ପାଇଁ ତ ଜୀବନଟା ବେକାର ହେଇଗଲା, ମୋ ପାଇଁ ନା ତ ଦେଖ, ତୁ ସବୁ ତ୍ୟାଗ କରିଥିଲୁ, ତୁ କ'ଣ ଚାହୁଁଛୁ ଏ ବଂଶରେ କେହି ରାଜା ହେଇକି ନ ରୁହନ୍ତୁ ବୋଲି, ମୁଁ ସତ୍ୟବତୀ, ମୋ ପାଇଁ ତୁ ବ୍ରହ୍ମଚାରୀ ଥିଲୁ, ମୁଁ ତତେ କହୁଛି, ମୁଁ ତୋର ମା, ମୋ କଥା ଟିକେ ଶୁଣ, ତୁ ଟିକେ ବିବାହ। କିନ୍ତୁ ପିତା ମୋ ଭୀଷ୍ମ କହିଲେ, ମା ମୋତେ ସବୁ କଥା କହିବ, କିନ୍ତୁ ପିତାଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ମୁଁ କଦାପି ମୁଁ କାଟିପାରିବି, କିନ୍ତୁ ଆପଣଙ୍କର ପୁତ୍ର ଦରକାର, ମୁଁ ତା ବ୍ୟବସ୍ଥା କରିଦେବି। ବ୍ୟାସଦେବଙ୍କୁ ଡାକିକି ଆଣିଲେ ନା, କି ଆଦର୍ଶ, ଉତ୍ତମ ପୁତ୍ର ସିଏ, ଉତ୍ତମ ଚିନ୍ତନ କରିଯା, ଚିନ୍ତା କରି ଜାଣିପାରିବ, ଉତ୍ତମ ଶିଷ୍ୟ ସେଇଭଳି। ପ୍ରଭୁପଦଙ୍କୁ ବୁଝିପାରୁନଥିଲ କାହିଁକି ସବୁ ଏସବୁ ଆଡପ୍ଟ କରିଛନ୍ତି, କାହିଁକି ବିଦେଶରେ ଯାଇକି କାମ କଲେ, ଉତ୍ତମ ଶିଷ୍ୟ ସିଏ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଜୀ ମହାରାଜ କ'ଣ ଚାହୁଁଥିଲେ, ଏହି ପରିସ୍ଥିତିରେ କ'ଣ ଆବଶ୍ୟକ ଜାଣିଛନ୍ତି, ଉତ୍ତମ ଶିଷ୍ୟ ଚିନ୍ତା କରି ଜାଣିବେ। ଆଉ ପ୍ରକ୍ତକାଳିଚୁ ମଧ୍ୟମ, ମଧ୍ୟମ ପୁତ୍ର ମଧ୍ୟମ ଶିଷ୍ୟ କିଏ, କହିଲା ପରେ ଯିଏ କରିବ। ପରଶୁରାମ ମଧ୍ୟମରେ ଗଲେ, ମାଙ୍କର ବେକୁ କାଟ, କିଏ କହିଲେ, ଯମଦଗ୍ନି କହିଲେ, ରେଣୁଙ୍କାର ବେକୁ କାଟିଦିଅ, ଚିତ୍ରରଥ ଗନ୍ଧର୍ବ ଆଦି ଅପ୍ସରମାନଙ୍କୁ ନେଇ ଜଳସ୍ନାନ କଲାବେଳେ ମୁଁ ଋଷି, ଋଷି ପତ୍ନୀ ହେଇକି ପର ସ୍ତ୍ରୀ ଆଉ ପୁରୁଷର ଜଳ କ୍ରୀଡ଼ା ଦେଖିକି ଆନନ୍ଦ ପାଉଛି, ଏ ଋଷି ପତ୍ନୀ ହେବା ପାଇଁ ଯୋଗ୍ୟ ନୁହେଁ, ତା ବେକ କାଟ, କେହି ପୁଅ କାଟିଲେନି। ପରଶୁରାମ ମାଙ୍କୁ ମାରିଦିଅ, ଏ ବାପାଙ୍କର ମାଙ୍କର ବେକୁ କାଟିଦିଅ, ଆଉ ଭାଇମାନଙ୍କର ବେକୁ କାଟ, ଉଠେଇଲେ ପଡ଼ୁଛୁ ସାଙ୍ଗ ସାଙ୍ଗ। କହିଲା ପରେ ଏ ମଧ୍ୟମ, ପିତା ସନ୍ତୁଷ୍ଟ ହେଇଗଲେ ପିତୃ ଏଟା କି ଏଟା ପିତୃଭକ୍ତି ନା ନାହିଁ ଆଜ୍ଞା
ବାପା କହିବେ ମର୍ଡର କରିଦିଅ
ମର୍ଡର କରିଦେବା ଆମେ ପିତୃଭକ୍ତି ସମାଜ କାହାକୁ ପଚାରିଲେ ଏଇଟା କି ପିତୃଭକ୍ତି ମୁଁ କହିଲେ ମାଆକୁ ମାରିଦିଅ ମାଆକୁ କି ମରାଯାଏ ଭାଇକି ମରାଯାଏ ମାରିଦେଲେ କିନ୍ତୁ ସେ କାହିଁକି ମାରିଲେ ସେ ଜାଣନ୍ତି ମୋ ପିତାର ସାମର୍ଥ୍ୟ କେତେ ଅଛି ବୋଲେ ମାରିସାରିଲେ ପିତା ଖୁସି ହେଇଗଲେ ଜମତା ଦେଲେ କହିଲେ ପରଶୁରାମ ତୁ କେଉଁ ବର ଚାହୁଁଛୁ ଆଜ୍ଞା ମୁଁ ବର ଚାହୁଁଛି ମୋ ମାଆର ମୁଣ୍ଡଟା ଯେମିତି ଥିଲା ସେମିତି ଯୋଡ଼ି ହେଇଯାଉ ଆମ ଭାଇମାନେ ବି ସମସ୍ତେ ବଞ୍ଚିଯାଆନ୍ତୁ କିନ୍ତୁ କେବଳ ଏତିକି ନୁହେଁ ସେମାନେ ଉଠିଲା ପରେ ଯେମିତି ନ ଜାଣିପାରନ୍ତି ଯେ ମୁଁ ତାଙ୍କୁ ମାରିଛିବି ଦେଖୁଛନ୍ତି ସେ ଜାଣନ୍ତି ମୁଁ ବାପା ସମର୍ଥ ପିତୃଭକ୍ତ ମାର ମାର ବିଶ୍ୱାସ ଥିଲେ କହିବ ଆଜ୍ଞା ଯେତେବେଳେ ମନୁଷ୍ୟର ନିଜ ଉପରେ ବିଶ୍ୱାସ ନାହିଁ ସେ ପର ଉପରେ କେମିତି ବିଶ୍ୱାସ କରିବ ଆମେ ବର୍ତ୍ତମାନ ଆମର ସ୍ଥିତି ଆମେ ନିଜର ମନ ଉପରେ ବିଶ୍ୱାସ କରିପାରୁନେ ଜଣେ ସାଧୁ ଯଦି ନିଜକୁ ବିଶ୍ୱାସ ନ କରିପାରିବ ସଂସାରରେ ପଶୁ ପକ୍ଷୀ କୀଟକୁ ଭଗବାନ ଖାଇବାକୁ ଦେଉଛନ୍ତି ସଂସାରରେ ଜଣେ ମଦ୍ୟପ ଜଣେ ଭ୍ରଷ୍ଟାଚାରୀ ଜଣେ ବେଶ୍ୟା ଜଣେ କଳଙ୍କିତ ଲୋକକୁ ପ୍ରଭୁ ଖାଇବାକୁ ଦେଉଛନ୍ତି ମୁଁ ପ୍ରଭୁଙ୍କର ନାମ ନେଉଛି ମୁଁ ଅଧାର୍ମିକ ହେଲେ ବି ସାଧୁ ବେଶ ଧରିକି ପ୍ରଭୁଙ୍କର ନାମ ନେଉଛି ପ୍ରଭୁ କ'ଣ ମୋତେ ଆଶ୍ରୟ ଟିକେ ଦେବେନି ଯେ ସାଧୁର ଏତିକି ବିଶ୍ୱାସ ନାହିଁ ତ କି ସୁରକ୍ଷା ଦେବ ସାଧୁ ତ ତା ମନକୁ ଏତିକି ବୁଝିବା ଦରକାର ସେଭଳି ସମାଜର ପ୍ରତ୍ୟେକ ବ୍ୟକ୍ତି ତା ନିଜ ଉପରେ ତାର ତାଙ୍କର ବିଶ୍ୱାସ ନାହିଁ ସେ ପିତାମାତା ଉପରେ କ'ଣ ବିଶ୍ୱାସ କରିବେ ତ କ'ଣ ବିଶ୍ୱାସ କରିବେ ଆଜ୍ଞା ଗୋଟେ ପ୍ରତ୍ୟକ୍ଷ ପ୍ରମାଣ ମୁଁ ଆପଣଙ୍କୁ କହୁଛି ଆମର ସେ ଜଣେ ପ୍ରଭୁ ଅଛନ୍ତି ଜଗତସିଂହପୁରରେ ସେ କହିଲେ ତାଙ୍କ ଗାଁରେ ବୁଢ଼ା ବାପା ବାପା ତାଙ୍କର ବୁଢ଼ା ହେଇଗଲେ ବହୁ କଷ୍ଟରେ ପୁଅଟାକୁ ମଣିଷ କରିଛନ୍ତି ବୁଢ଼ା ବୟସ ହେଇଗଲା ମାନେ ବସ୍ତ୍ର କ'ଣ ଠିକ୍ ରହିକି ଏପଟ ସେପଟ ବସ୍ତ୍ରରେ ବସନ୍ତି ଏ ତାଙ୍କୁ ଗାଳି ଦେଇଦେଲେ ପୁଅକୁ ପୁଅ ଏତେ ଖରାପ ଭାଷାରେ ବାପାକୁ ଗାଳି ଦେଇଦେଲା ବାପା କହିଲା ରେ ପୁଅ ତୁ ମୁଖରେ ଏଇ ଭାଷାରେ କଥାବାର୍ତ୍ତା କରୁଛୁ ବୁଢ଼ା କାନ୍ଦି ପକାଇଲା ତୋତେ ନିଶ୍ଚିତ ଫଳିବ ରେ ପୁଅ ବର୍ତ୍ତମାନ ସେ ଚାକିରି କରିଛି ବର୍ତ୍ତମାନ ସବୁଆଡ଼େ ବିଦେଶୀ ବୁଲି ଚାଲି ଗଲେ ପାଟିରେ ଯାହା ହେଉଛି ଗୋଟେ ଗାଉଁଲି ଆମିଷ ଖାଇବା ଲୋକ ଗାଉଁଲି ଘର ଚାଷ କରିବା ଲୋକ ବର୍ତ୍ତମାନ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି ତା ପାଟି ଭଲ ପାଟି ତ ଖୋଲୁନି ଭଗବାନ ସମସ୍ତଙ୍କ ଅନ୍ତର ଅଛନ୍ତି ଆଜ୍ଞା ସମସ୍ତଙ୍କ ଅନ୍ତର ଅଛନ୍ତି ଆଜି ସ୍ୱର ଦେଇଛନ୍ତି ବାବା ମା ତାଙ୍କ ଅନ୍ତର ନାହାନ୍ତି ଉତ୍ତମ ପୁତ୍ର ବାବାଙ୍କର ମନ ଜାଣି କାମ କରିବ ମଧ୍ୟମ ପୁତ୍ର ବାବା କହିବା ହିସାବରେ କାମ କରିବ ଅଧମ ତୁ ଅଶ୍ରଦ୍ଧା କରିଆ ଅଧମ ପୁତ୍ର ଅଶ୍ରଦ୍ଧାରେ ବାପା ଯାହା କହିଲେ ସେ ଠେଲି ପେଲି ହେଇକି କରିବ ନ କଲେ ବର୍ତ୍ତମାନ ସବୁ ଦି କାଟାଗୋରୀରେ ଅଧମ ଆଉ ମଳ ଏଠି କହିଲେ ବା ଅକର୍ତ୍ତା ଉଚ୍ଚରିତମ ପିତୁ ବାପା କହିଲା ପରେ ଯିଏ ନ କଲା ସେ ପିତାର ମଳ ସହିତ ସମାନ ଆଉ ଯିଏ ବର୍ତ୍ତମାନ କରୁଛି ଲୋକସର ନ କଲେ ମୋତେ କ'ଣ କହିବେ ବାପା ମରିଯାଇଛି ଟିକେ ଶ୍ରାଦ୍ଧ ନ ଗଲେ ଏଗାର ଦିନ ଟିକେ ଯାଇ ନ କଲେ ଗୋଟେ ଅସର ଅଡ଼ୁଆ କଥା ହବ ଶ୍ୱଶୁର ଘରକୁ ଖୁବ ଆନନ୍ଦରେ ଯାଉଥିବେ ଶ୍ୱଶୁର ମଲା ମାନେ ଶ୍ୱଶୁର ସଡ଼ୁ ଇଏ କଳିଯୁଗରେ ଲେଖା ହେଇଛି ଭାଗବତରେ ଭାଗବତରେ କଳିଯୁଗରେ ଯେଉଁମାନେ ହରିଙ୍କୁ ଆଶ୍ରୟ ନ କରିବେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଛାଗ ପ୍ରାୟସୁ ଧେନୁସୁ ଗାଈ ଗାଈମାନେ ଛେଳି ଭଳିଆ ହେଇଛି କଳିଯୁଗର ଆୟୁଷ ମାତ୍ର 5000 100 ବର୍ଷ ଯାଇଛି 432,000 ବର୍ଷ ଅଛି କଳିଯୁଗ ଶେଷ ବେଳକୁ ଗାଈମାନେ ଛାଗ ପ୍ରାୟସୁ ଧେନୁସୁ ଶୂଦ୍ର ପ୍ରାୟସୁ ବର୍ଣ୍ଣେଶୁ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଏମାନେ କାହାର କିଛି ବର୍ଣ୍ଣ ସବୁ ଶୂଦ୍ର ଭଳିଆ ହେଇଛି ଏବେ କ'ଣ ଜାଣିବ ବର୍ତ୍ତମାନ ତ ଆଉ କ'ଣ କହିବା ବି ଆଉ ସେଗୁଡ଼ିକ ବର୍ଣ୍ଣ ପ୍ରାୟସୁ ଶୂଦ୍ର ପ୍ରାୟସୁ ବର୍ଣ୍ଣେଶୁ ଛାଗ ପ୍ରାୟସୁ ଧେନୁସୁ କେଉଁ କଥା କହୁଥିଲି ହଁ ଯୌନ ପ୍ରାୟସୁ ବନ୍ଧୁସୁ ଯୌନ ପ୍ରାୟସୁ ବନ୍ଧୁସୁ ବନ୍ଧୁ ବାନ୍ଧବ ଯୌନ ସମ୍ପର୍କ ଯୌନ ସମ୍ପର୍କ ସ୍ତ୍ରୀ ସମ୍ପର୍କ ମାମୁ ଘର ସମ୍ପର୍କ କିଛି ରହିବନି ମାମୁ ମାମୁ ମାଆର ଭାଇ ସିଏ ବୁଝିଲେ ନା ଅଜା ତାଙ୍କ ବଂଶରେ ଯଦି ବାହାଘର ହବ ମାମୁର ପୁଅର ବାହାଘର ହବ ସେଠି କିଛି ବନ୍ଧୁ ବାନ୍ଧବ ନାହିଁ ଗୁଆ ଦେଇଥିବ ତାପରେ ଶାଢ଼ୀ ଖଣ୍ଡେ ପଠେଇଥିବ କିନ୍ତୁ ଶଳା ଶାଳୀ ସଡ଼ୁ ଇଆଡ଼େ ବଢ଼ିବ ଶ୍ୱଶୁର ଭାଗବତ ଲେଖା ହେଇଛି ଏଗୁଡ଼ା ସବୁ ତ କଳିରେ ଚେଲା ବର୍ତ୍ତମାନ ସବୁଆଡ଼େ ସିଆଡ଼େ ଚାଲିଛି ଆଉ
ମାର କଥା ବୁଝିବାର ନାହିଁ, ଆମ ଘର ସମ୍ପର୍କ ରହିବ ଭାଗବତରେ ସବୁ ଭବିଷ୍ୟ କଳିଯୁଗରେ କ'ଣ କ'ଣ ହବ, ଭବିଷ୍ୟ ପୁରାଣ ମହାଭାରତ ଭାଗବତମ ସବୁ ଲେଖା ହେଇକି ରହିଛି, କେଉଁ ଅବତାର ହିଁ ଭଗବାନ ଆସିବେ କଳିଯୁଗରେ, ବର୍ତ୍ତମାନ ଭଗବାନ ହିଁ କହିଲେଣି, କେତେକ ଭଗବାନ ହିସାବ ବର୍ତ୍ତମାନ ବି ମିଳୁନି, କିନ୍ତୁ ଜଗନ୍ନାଥକୁ ଭଗବାନ କହୁନା, ଆରେ ଶିବଜୀକି ବି ଲୋକ ଅନାଦର କଲେ, ଦେବାଦେବୀ ଇ ଭାରତ ଭୂମି ଯଦା ଯଦା ଇ ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁଧାନ ଧର୍ମସ୍ୟ ତଦାତ୍ମାନଂ ସଜାମ୍ୟ, ଏଇ ଭାରତ ଭୂମିରେ ଆସିବେ ବର୍ତ୍ତମାନ ଭଗବାନଙ୍କ ସଂଖ୍ୟା ଭାରତବର୍ଷରେ 55 ଧରିଲାଣି, କିଏ ଭଗବାନ ଲୋକ ବି ଜାଣିପାରୁନାହାନ୍ତି, ଏତେ ଅଜ୍ଞାନ ଅଛନ୍ତି, କିନ୍ତୁ ଭାଗବତ ସ୍ପଷ୍ଟ ଲେଖା ହେଇକି ଗଲେ ଜଗନ୍ନାଥ ମନ୍ଦିର କିଏ ଆଟ୍ କରିଛି କି, 10 ଅବତାର କିଏ ଲେଖିଛନ୍ତି, ଜୟଦେବ, ଯିଏ ଜଗନ୍ନାଥଙ୍କ ଯାହାଙ୍କ ପାଇଁ ପ୍ରଭୁ ଗୀତ ଗୋବିନ୍ଦ ଲେଖିଦେଇ ପଦ ପୂରଣ କରି ଜଗନ୍ନାଥ ମନ୍ଦିରରେ ପଶିଲେ ଗରୁଡ଼ ଖମର ବାମପୁରୁ ଦେଖିଲେ କେତେଟା ଅବତାର ଲେଖା ହେଇଛନ୍ତି, କଳିଯୁଗରେ କଳିକୀ ଅବତାର ଆସିବେ, କେଉଁଠି ଆସିବେ, ବାପାଙ୍କର ନାଁ କ'ଣ, ଘର କେଉଁଠି, ଭାଗବତ ଭାଗବତ ମହାଭାରତ ଭବିଷ୍ୟ ପୁରାଣ ବାରମ୍ବାର ଲେଖା ହେଇ ରହିଛନ୍ତି, ପୁଣି ଲୋକ ଭଗବାନ ବୋଲି କ'ଣ କରିବି, ଲୋକମାନଙ୍କର ଏତେ କାମନା ଯାହାକୁ ତାକୁ ଭଗବାନ ବୋଲି କହିଥିଲେ ମୋ କାମନା ପୂର୍ଣ୍ଣ ହେଇଯାଉଛି, ଆଚ୍ଛା ଆମେ ଭଗବାନ ତିଆରି କରୁନେ ମୁସଲମାନ ତିଆରି କରୁଛେ, ମୁସଲମାନ ତ ଭଗବାନ ତିଆରି କରୁନାହାନ୍ତି, କହିବେ ଖ୍ରୀଷ୍ଟିଆନ ମାନେ ତ ଯୀଶୁ ଛଡ଼ା ଆଉ କାହାକୁ ମାନୁନାହାନ୍ତି, ସେମାନେ ସବୁ ଗରିବ ହେଇଗଲେ, ଭିକାରୀ ହେଇଗଲେ, ରୋଗୀ ହେଇଗଲେ, ଆମେ ଜଗନ୍ନାଥ ଡାକୁ ଜଗନ୍ନାଥ ଶୁଣୁନା, ହିନ୍ଦୁ ଧର୍ମ ଲୋକମାନେ କାମନାରେ ଏଭଳି ବଶବର୍ତ୍ତୀ ହେଇଗଲେ ନିଜର ଇଷ୍ଟ ନିଜର ପ୍ରଭୁଙ୍କୁ ବି ଜଳାଞ୍ଜଳି ଦେବାକୁ ବସିଲେ, ଆଉ ପିତାମାତା କଥା କ'ଣ କହିବା, ଆମେ ପିତାମାତା କଥା କ'ଣ କହିବା, ଭିରୁ ହେଇଗଲେ, କାମନା ଦରକାର, ଭାଗବତ ଆର୍ଷ ଗ୍ରନ୍ଥ ସବୁ ସ୍ପଷ୍ଟ ଲେଖା ହେଇକି ରହିଛି, ଏଇ ଉତ୍ତମ ପୁତ୍ର ପିତାର କଥା ଚିନ୍ତା କରିକି ଜାଣେ, ଚିନ୍ତାରେ ଜାଣିଦେବ ପିତାଙ୍କର କ'ଣ ଆବଶ୍ୟକ, ମଧ୍ୟମ ପୁତ୍ର ପିତାଙ୍କର କହିବା ହିସାବରେ କରେ, ଅଧମ ପୁତ୍ର ଅଶ୍ରଦ୍ଧାର କରେ, ଆଉ ଟୋଟାଲ ଯେ ପିତାଙ୍କର ଆଦେଶକୁ ପାଳନ କରେ ନା ସେ ପିତାଙ୍କର ମଳ ସଦୃଶ ସମାନ, ଏ କିଏ ପ୍ରବଚନ ଦେଉଛନ୍ତି, ଗୁରୁ ମହାରାଜ, କାହାକୁ ପ୍ରବଚନ ଦେଉଛନ୍ତି, ନିଜ ବାବାଙ୍କୁ ଯଯାତି ମହାରାଜ, ଯେ ଯୌବନ ମାଗୁଛନ୍ତି, ବାପା ମୁଁ ମଳ ହେବା ପାଇଁ ଚାହୁଁ, ଆପଣ ଶରୀର ଦେଇଛନ୍ତି ନିଅନ୍ତୁ, ରାମଚରିତ ମାନସରେ ତୁଳସୀଦାସ କଥା ଲେଖିଲେ, ଧନ୍ୟ ଜନମ ଜଗତି ତଲ ଧାସୁ ପିତା ହିଁ ପ୍ରମାଦୁ ଚରିତ ଶୁନି ଯାସୁ, ସୀତେ ସେଇ ପୁତ୍ର ସଂସାରରେ ଧନ ଧନ୍ୟ ଯାହାଙ୍କର ଚରିତ୍ରକୁ ଶ୍ରବଣ କରିକି ବାବା ଆନନ୍ଦ ପାଉଛ, ଯଦି ପୁଅର କଥାକୁ ଶୁଣିକି ବାପା ଆନନ୍ଦ ପାଉଛି, ସେ ପୁତ୍ର ହେଉଛି ସଂସାର ଧନ୍ୟ, ସେ ପୁତ୍ର ଚାରି ପଦାରଥ କରତଲ ତାଙ୍କେ ପ୍ରିୟ ପିତୁ ମାତୁ ପ୍ରାଣ ସମଜାକେ, ପ୍ରିୟ ପିତୁ ମାତୁ ପ୍ରାଣ ସମଜାକେ, ଚାରି ପଦାରଥ କରତଲ ତାଙ୍କେ, ଯାହାର ବାପା ପୁତ୍ର କଥାରେ ପ୍ରଶଂସା ପୁତ୍ରକୁ ପ୍ରଶଂସା କରିକି ଆନନ୍ଦ ପାଉଛନ୍ତି, ତା ହାତରେ ତାର କରତଳରେ ସେ ପୁତ୍ରର କରତଳ 4 ଜିନିଷ, ଧର୍ମ ଅର୍ଥ କାମ ମୋକ୍ଷ, ରାମଜି କହୁଛ, ଆଉ ପିତୁ ପ୍ରିୟ ପିତୁ ମା ପ୍ରାଣ ସମଜାକେ, ଯାହାର ବାପା ମା ହଉଛି ପ୍ରାଣ, ତାର ଧର୍ମ ଅର୍ଥ କାମ ମୋକ୍ଷ ସବୁ ଆସି ପହଞ୍ଚ, ସବୁ ଆସି ପହଞ୍ଚ, ଏତିକି କହିସାରିଲା ପରେ କହିଲେ ବାପା ଆପଣ ମୋର ଯୌବନକୁ ନିଅନ୍ତୁ, ଇତି ପ୍ରମୋଦିତ ପୁରୁ ପ୍ରତ୍ୟଗୃହ୍ନାନ ଜରା ପିତୁ ସୋ ପିତତ ବୟସା କାମାନ ଯଥାବତ ଜୁଜୁସେ ନୃପ, ବର୍ତ୍ତମାନ ଇତି ପ୍ରମୋଦିତ ପୁରୁ ଆନନ୍ଦରେ ଦେଉଛନ୍ତି, ପ୍ରତ୍ୟଗୃହ୍ନାନ ଜରା ପିତୁ, ବାପାଙ୍କର ଜରାକୁ ନେଇଗଲେ, ବାପା ଆପଣ ମୋତେ ଜରାକୁ ଦିଅନ୍ତୁ, ନିଜେ ବୁଢ଼ା ହେଇଗଲେ ନିଜ ଯୌବନଟାକୁ ଦେଇଦେଲେ, ଯୌବନକୁ ଅର୍ପଣ କଲେ, ବର୍ତ୍ତମାନ
সূক্ষ্ম জিনিস আসছে মু সংক্ষেপে কবি অধ্যায় শেষ করলে আগে অধ্যায়ে বসবাক পড়ব সার কথা কালি কি শুনবে এই যেত শুণুচার বর্তমান সার দিন যা শুনে আসলে এর কনক্লুজন কালি যজাতি মহারাজ তা স্ত্রী কু বসাইকি দেবযানী বসাই কহবে এ শুক্রাচার্যঙ্কর কন্যা দেখিল তো এক হাজার বর্ষ পুত্র পাখর মু ধার আনলি সংসারকে ভোগিয়া পাই কন তোমার কামনা নির্বাপিত হয়েছে না মোর কামনা নির্বাপিত হয়েছি কিন্তু পুণ্য করছি আজ্ঞা ভক্তি করিকি ভোগ করুলে পুণি সন্তুষ্ট নথিলে আর সংসার লোক মানে ভক্তি করুনাহান্তি ভোগ করছেন সুখ রহবে এটি কুচন্ত সপ্তদীপতি সম্যক পিতৃবত পালয়ন প্রজা যথোপযোশ বিষয়ান যুজুষে অভ্যাহিত ইন্দ্রিয় সপ্তদীপ শব্দ অর্থের টিকাকার মানে কৌন সেতবে সপ্তদীপতি মহিলে কি সূর্যবংশে যজাতি মহারাজ সময় সূর্যবংশের রাজা লে যা পছরে যা প্রভু সুদর্শন চক্র দিয়ে মহারাজ অম্বরীশ অম্বরীশ লে কারণ ইয়ে হচ্ছে বিধি যেতবে সূর্যবংশ যেতবে সূর্যবংশ রাজা মানে সম্রাট হুম ব্রহ্মাণ্ড পুরা বিশ্ব সম্রাট হুম কেতবে চন্দ্রবংশ রাজা মানে ভারতবর্ষর অধিপতি হুম খণ্ডা খণ্ডাধিপতি হুম বর্তমান ইয়ে যে সপ্তদ্বীপপতি কুয়াগলা ভারতবর্ষর যে নব নবদ্বীপ অছি নবদ্বীপর আদ্যন্ত দ্বীপ ব্যতিরিকেণম সপ্তদ্বীপ অধিপতি টিকাকার মানে কহবে কাহিকি এর সমাধান কালি আপনার শুনবে যুজাতি মহারাজ কেমি আসলে কাহা পাখু শুনবে এই জিনিসটা আসলে চক্র বিশ্বনাথ চক্রধার টিকা ইয়ে রাজা মানুষ রাজা সপ্তদ্বীপর রাজা হয়েকি পিতৃবত পাড়ান রাজা যজাতি যে কেবল এমতি যে পুয়ো পুরু পাখু যৌবনটা নিয়ে গলা পরে কেবল খালি ভোগ কলে তা নুহে রাজকার্য করুলে তা সহ ভোগ করুলে আর দেবযানী কম করুলে না দেবযানী কায় মন বাক্য সহিত বস্তুরে যেতে তাঙ্কর সম্পত্তি সবুতিরে রাজাঙ্ক সহিত আনন্দ রুলে দেখুন সংসাররে তিন প্রকার আনন্দ অছি কিন্তু শ্রেষ্ঠ আনন্দ কেউটা ভোগরে গোটে আনন্দ কিন্তু সেতরে আনন্দ নাই যেহি সংস্পর্শা ভোগা দুঃখ জুনয়ে দুঃখ ভোগী লোক ভোগ করি সুখিয়ে পারবে ভোগী ভোগ সহিত ভক্তি করুয়া লোক সে সুখর না আনন্দ তিন প্রকার গোটিয়ে ভোগর আনন্দ ভোগ সহিত ভজনর আনন্দ আবল ভজনর আনন্দ তা ভিতরে শ্রেষ্ঠ হচ্ছে কেবল ভজনর আনন্দ ই কেবল দেবযানী ধর কেবল উদ্যান ভিতরে বুলুনলে প্রজা পালন করুলে হাজার বর্ষ পুরুষ নিকট যৌবন হল বেলা প্রজা পালন করুলে আর যজ্ঞ করুলে বহু সুন্দর সুন্দর যজ্ঞ করুলে কাহ যজ্ঞ করুলে সর্বদেবময়ম দেব সর্ববেদময়ম হরি সবু বেদময় সর্বদেবময় হরিঙ্কু হরিঙ্ক পাই যজ্ঞ করুলে ভগবান পাই যজ্ঞ করুলে প্রজা পালন করুলে তা সহিত হাজার বর্ষ পুত্র পাখর যৌবন আনলা পরে বিষয়কে ভোগ করুলে কিন্তু সুখদেব কুছেন হে পরীক্ষিত এবং বর্ষ এ অধ্যায় সরলে এবং বর্ষ সহস্রাণি ভক্তি করিকি ভোগ করিকি যজ্ঞ করিকি প্রজা পালন করিকি এক হাজার বর্ষ এবং বর্ষ সহস্রাণি মন ষষ্ঠী মন সুখম মন সহিত পাঁচটি ইন্দ্রিয় দ্বারা মনকে সুখ দিয়ে পারলে বিদধান অতি না তৃপ্ত সার্বভৌম কদেন্দ্রিয় ইন্দ্রিয় মানে কদ ইন্দ্রিয় কুচ্ছিত ইন্দ্রিয় মানে ইন্দ্রিয় মানে যেতে আপনার ভোগ দেবে সে কেবে সন্তুষ্ট হবে কেবে হবে এই কদ ইন্দ্রিয় দ্বারা কুচ্ছিত ইন্দ্রিয় মান দ্বারা এক হাজার বর্ষ ହରିଙ୍କୁ ଯଜ୍ଞ କଲେ, ଭୂରି ଦକ୍ଷିଣା ଯଜ୍ଞ କଲେ, ସର୍ବବେଦମୟ ସର୍ବଦେବମୟ ହରିଙ୍କୁ ଆରାଧନା କଲେ, ବ୍ରାହ୍ମଣମାନଙ୍କୁ ଯଜ୍ଞରେ ଦକ୍ଷିଣା ପ୍ରଚୁର ଦେଲେ, ପ୍ରଜା ପାଳନ କଲେ, ଦେବଯାନୀଙ୍କ ସହିତ ଭୋଗରେ ବି ରହିଲେ, ଭୋଗ କରିକି ପ୍ଲସ୍ ଭକ୍ତି କରିକି ସନ୍ତୁଷ୍ଟ ରହିଲେ। ଆଉ କଳିଯୁଗରେ ତ ଲୋକମାନେ କେବଳ ଭଗବାନମୁଖୀ ସଭ୍ୟତା, ଏତେ ଖରାପ ବି ଲାଗୁଛି ବେଳେବେଳେ, କ'ଣ ମନ ହେଉଛି ପ୍ରଭୁ କି ସୃଷ୍ଟି ରହିବା। ମୁଁ କାଲି ଆସିଲା ବେଳେ ଦେଖିଲି ଜଣେ ବୃଦ୍ଧ ବୃଦ୍ଧ ବାବା, ସେ ଯେଉଁ ବେଶ ପିନ୍ଧିଛନ୍ତି, ଦେଖିଲା ବେଳକୁ ଆମେ ଅନ୍ୟ ପାଇଁ ଇଚ୍ଛା ହେଉନି, ଜଣେ ଆଙ୍କୁ କେଉଁ ପୁଅ ବାପା ବୋଲି କହିବ। ଏ କ'ଣ ଅବସ୍ଥା ସମାଜରେ ଯାଉଛି, ଏତେ ଭଗବାନମୁଖୀ ହେଇଗଲେ, ସଂସ୍କାର କ'ଣ ରହିବ ସମାଜରେ। ଆରେ ଭୋଗରେ ଦେଖ କେତେବେଳେ ବଡ଼ ମହାତ୍ମା, ଯେ ଭଗବାନଙ୍କ ଇଚ୍ଛାରେ ଶୁକ୍ରାଚାର୍ଯ୍ୟଙ୍କ ଭଳି ମହାତ୍ମାଙ୍କର କନ୍ୟାଙ୍କୁ ବିବାହ ହେଇଛନ୍ତି, ଶାସ୍ତ୍ରଜ୍ଞ ଲୋକଙ୍କୁ ବିବାହ ହେଇଛନ୍ତି, ସିଏ ସଂସାରରେ ହଜାର ବର୍ଷ ଅବ୍ୟାହିତ ଇନ୍ଦ୍ରିୟରେ ଭୋଗ କରିକି, ରୋଜଗାର ବିନା ରୋଜଗାର ନ କରିକି ଧନ ସମ୍ପଦ ଥାଇ ଭୋଗ କରି ସେମାନେ ପାରୁନାହାନ୍ତି, ପୁଣି ଭକ୍ତି କରିକି। ଆମେ କେବଳ ଭୋଗ କରିକରି ଜୀବନରେ ସୁଖ ପାଇବା, ପୁଣି ଭଗବାନଙ୍କ ପ୍ରତି ଟିକିଏ ଉନ୍ମୁଖୀ ନାହିଁ, ଭଗବତ ସେବା ନାହିଁ, ହୀନ ଦୃଷ୍ଟିରେ ଭାଗବତ ଗୀତା ହରିନାମ କିଛି ନାହିଁ ଲୋକଙ୍କର। ଶ୍ରୀ ଶୁକୋବାଚ 19 ଅଧ୍ୟାୟ ଆରମ୍ଭ ହେଲେ, ବର୍ତ୍ତମାନ ଗୋଟେ ବହୁତ ବଡ଼ ଉପାଖ୍ୟାନ କହିବେ। ହଜାର ବର୍ଷ ଭୋଗିଗଲା ପରେ ଚିନ୍ତା କଲା, ରେ ହଜାର ବର୍ଷ ଭୋଗିଲିଣି, ସୁଖ ତ କାହିଁ ନାହିଁ ମୋତେ, ମୋ ଇନ୍ଦ୍ରିୟମାନେ କାହିଁ ସନ୍ତୁଷ୍ଟ ହେଉନାହାନ୍ତି। ଶ୍ରୀ ଶୁକୋବାଚ ସୈଥାମାଚରତ କାମାନ ସ୍ତ୍ରୈଣମ ଅପହନ୍ଵାତ୍ମନଃ ବୁଦ୍ଧ୍ୱାପ୍ରିୟାୟ ନିର୍ବିର୍ଣ୍ଣ ଗାଥାଏତମ୍ ଗାୟତ। ବୈରାଗ୍ୟ ଆସିଲା ମନକୁ, ମନରେ ଏତେ ଦିନ ମୁଁ ଭୋଗିଲି, ମନ ଇନ୍ଦ୍ରିୟମାନେ ତ କାହିଁ ସନ୍ତୁଷ୍ଟ ହେଉନାହାନ୍ତି। ସୈଥମ ଆଚରତ କାମାନ ସ୍ତ୍ରୈଣମ, ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଏ ସ୍ତ୍ରୀ ଆସକ୍ତ ଯଜାତି ମହାରାଜ ଦେଖୁଛନ୍ତି ଦିନକୁ ଦିନ ତାଙ୍କର ଆତ୍ମା ଅଧୋଗତିରେ ଯାଉଛି। ଆପଣ ଯେଉଁମାନେ ଭୋଗ କରୁଛନ୍ତି ବୃଦ୍ଧ ବୟସରେ ବହୁତ ଦୁଃଖରେ ଥାଆନ୍ତି, ଆପଣ ତାଙ୍କ ମୁହଁକୁ ଦେଖିବେ ନା। ମୁଁ ଆପଣଙ୍କୁ ଗୋଟେ ଛୋଟ ଉଦାହରଣ ଦେଉଛି, ମୁଁ ଆପଣଙ୍କର ପୁଅ ଭଳିଆ, ଆପଣଙ୍କର ଜେଜେଙ୍କର ଫଟୋକୁ ଦେଖନ୍ତୁ ବୃଦ୍ଧ ବୟସରେ, ଆପଣଙ୍କ ବାପାଙ୍କ ଫଟୋକୁ ଦେଖନ୍ତୁ, ଆପଣଙ୍କର ଜେଜେଙ୍କର ବାପା ଯେ ଥିବେ ତାଙ୍କ ଫଟୋକୁ ଦେଖନ୍ତୁ, ଆପଣଙ୍କର ଜେଜେଙ୍କର ଫଟୋକୁ ଦେଖନ୍ତୁ, ଆପଣଙ୍କର ବାପାଙ୍କର ଫଟୋକୁ ଦେଖନ୍ତୁ। ସେ ଫଟୋରୁ ଆପଣ ଜାଣିପାରିବେ ସେମାନେ କେତେ ସନ୍ତୋଷରେ ରହୁଥିଲେ, କେତେ ନିର୍ଭୀକ ଥିଲେ ଜୀବନରେ। ଯେଉଁମାନେ ଭୋଗ କରନ୍ତି ସଂସାରକୁ, ବୁଢ଼ା ବୟସରେ ବୃଦ୍ଧ ବୟସରେ ତାଙ୍କୁ ଭୟ ଲାଗେ, କାରଣ ଭଗବାନ ମନୁଷ୍ୟ ଶରୀରରେ ପ୍ରଭୁ ଅଛନ୍ତି ନା। ଜଣେ ଯେତେବେଳେ ସରକାର ପାଖରୁ ସରକାର ଅଫିସରେ ଚାକିରି କରିକି ଭୁଲରେ ପଇସା ନେଉଛି, ଠକେଇକି ପଇସା ନେଉଛି, ସେ ଆତ୍ମ ତା ମନକୁ ମନ ଜାଣିପାରୁଛି ଯେ ମୁଁ ଭୁଲ କର୍ମ କରିଛି, କେହି ନ ଜାଣିଲେ ସେ ସନ୍ତୁଷ୍ଟ ରହିପାରୁନି। ଭୁଲ କର୍ମ କଲା ପରେ ସଂସାରରେ କେହି ସୁଖରେ ରୁହନ୍ତିନି, କାରଣ ପ୍ରହାର କରେ ଧର୍ମ, ପୋଲିସ ପ୍ରହାର କରିବ ନା, ସମାଜ ପ୍ରହାର କରିବ ନା, ଧର୍ମ ପ୍ରହାର କରିବ। ଧର୍ମ କେଉଁଠି ଥାନ୍ତି ନା, ସର୍ବବେଦମୟ ହରି ସର୍ବଦେବମୟ ହରି ଆତ୍ମା ରୂପରେ ହୃଦୟରେ ବସିଛନ୍ତି, ସିଏ ପ୍ରହାର କରିବେ। ବୃଦ୍ଧ ବୟସରେ ସେମାନେ କାନ୍ଦିବେ, ଦେଖନ୍ତୁ ଆପଣ ଆପଣ ଜେଜେଙ୍କର ଫଟୋ, ଜେଜେଙ୍କର ପିତାଙ୍କର ଫଟୋ, ସେମାନେ କେତେ କେତେ ସୁନ୍ଦର ଦେଖାଯାଉଥିଲେ। ଆମର କାହିଁକି ଆଜି ବୃଦ୍ଧ ବୟସରେ ଏବେ ଗୋଟେ କଦର୍ଯ୍ୟ ଭଳି ରୂପ ହେଇଯାଉଛି, ସଂସାର ଭୋଗ କଲା ପରେ ଭୟ ଲାଗୁଛି, ହେଲ୍ପଲେସ୍ କଣ୍ଡିସନ୍। ଭକ୍ତିମର ଠାକୁର ଲେଖିଲେ ଏ ଦୁଇଟି ପଦ ମୁଁ ପ୍ରତି ଜାଗାରେ ଗାଏ, ବିଦ୍ୟାର ଗୌରବେ ଭ୍ରମି ଦେଶେ ଦେଶେ, ବିଦ୍ୟାର ଗୌରବେ ଭ୍ରମି ଦେଶେ ଦେଶେ, ଧନ ଉପାର୍ଜନ କରି ଧନ ଉପାର୍ଜନ ସ୍ୱଜନ ପାଳନ କରି ଏକ ମନେ, ସ୍ୱଜନ ପାଳନ ଭୁଲିଲି ତୁମାରେ ହରି, ଆମି ଭୁଲିଲି ତୁମାରେ ବାର୍ଦ୍ଧକ୍ୟ ଖନ ଭକତି ବିନଦ, ବାର୍ଦ୍ଧକ୍ୟ ବାର୍ଦ୍ଧକ୍ୟ ଖନ ଭକତି ବିନଦ,
কান্দিয়া কাতরতি কান্দিয়া কাতরতি না ভজিয়া তরে দিন বৃথা গেল না ভজিয়া
সংসার ভোগিলে বিদ্যার গৌরবে ভ্রবিত আজ্ঞা বিদ্যা হয়েগলা পরে কিছু পদবী পাইগলা পরে সব লোক প্রশংসা করবে সমাজের বিভিন্ন বর্গর পুত্র প্রশংসা করব নারী প্রশংসা করব ভাই প্রশংসা করব এই প্রশংসার সমাজের প্রোৎসাহন সংসার পথক আমি নিয়ে যায় বহু দূরক নিয়ে যায় যেভাবে গোটিয়ে মাছ ধরু সমুদ্র কিনারে সমুদ্রের মাছ ধরু ধীবর মৎস্যজীবী মৎস্য আশারে সে বহু দূরক পড়ায় কিন্তু জাঁ না যে জীবন গোটে ঝড় আসি বলে আীবনের ঝড় সময় সে আশ্রয় করে নৌকা মৎস্য পাইবনি নৌকা আশ্রয় দিয়ে পারবনি জীবন চালি যাব সে সমাজের প্রশংসা বিদ্যার গৌরবে ভ্রমি দেশে দেশে ধন উপার্জন করে সবু লোক প্রশংসা করুবে ভাল বিল্ডিং করেছি স্বামী স্ত্রী প্রশংসা করুব বাবা প্রশংসা করুব আ সজন পালন করি এক মনে তোমারে ভুলি নহরি এমান প্রশংসার হরিভোজন করুনা আৃদ্ধ অবস্থা হয়েগলে বার্ধক্য এখন ভকতি বিনোদ কান্দিয়া কাতর বৃদ্ধ বয়সের বাবা মা মানুষ দেখলে খালি কান্দ লাগিব না ভয় লাগবে বা এই শরীরক এত আদরে স্বর ছাড়া পড়ি নাভজি আতর বৃথা দিন গলে এখন কি হব প্রভু যুবক বয়সের শক্তি সামর্থ্য লাগে আপনার ডাকিনি বয়সের কোণ করিপারি আপনার কমিটি ডাকবি খালি ভয় লাগবে যজাতি মহারাজ প্রদান করছেন হে প্রিয়া গোটে গাথা কুচি তুমি শুণ হাজার বর্ষ চালগাল অব্যাহত ইন্দ্রিয় ভোগ করি কিন্তু মো মন শান্তি না মন মর শান্তি পাওনি সেপা সে লিখলে সন্তোষ চিতে দুই হরি ভজ সংসারে পড়ি আউ নপাও লাজ দেখলে না শুণ ভার্গব্যম মুঙ্গাথা মদ্বিধা চরিতা ভুবি ধীরাজস্যানু শোচন্তি বনে গ্রাম্য নিবাসিনঃ ও এই অধ্যায়ে প্রভুপাদ চক্ষু খোলি দেইছন্তি ভক্তমানঙ্কর বিষয় জনে আকু পড়িদেব তার বিষয় আসক্তি কটিযিব আপন মানে যে ভাগবত রক্ষি না আমার এই ভাগবত অনেক ওড়িয়ার সংস্কৃত মূল সংস্কৃত ভাগবত ওড়িয়া ভাগবত অনেক ওড়িয়া ভাগবত আমি পড়ি বুঝিপারি কি কেউ সম্বাদ কেউঠু আসছেন কাহি কুয়াছেন প্রতি শ্লোক এই যেটা আমি কুছু শ্লোক তার অনুবাদ তার ভাবার্থ টিকা বলে শব্দ কুয়াছে শ্রীধর স্বামী প্রথম টিকা কা সংস্কৃত শব্দর অর্থ কণ ইয়ার অর্থ কণ আমি ওড়িশার লোক সমগ্র বিশ্ব আজ তাঙ্কর কথা মানুছে নৃসিংহদেব কৃপার প্রভু ঢেঙ্কানাড়ের প্রভু যে অনেক আমার চন্দ্রশেখর বাবা কপিলাসরে চন্দ্রশেখর বাবা পাখে সে রচনা করেছে তাঁকর টিকা জগন্নাথ কাঁধে ধরিলে বা সে কাহি লেখিলে আজ্ঞা ভাগবত আগে অনেক নমনী নৃসিংহ চরণ অনাদি পরম কারণ সংস্কৃত ভাগবতরে না শ্রীধর স্বামী বন্দনা জগন্নাথ দাস শ্রীধর স্বামী টিকার করছেন ভাগবত প্রথম শ্লোক জন্মদস্য যত নয়া দ্বিতীয় তার্থেশ্যু অভিজ্ঞ সুরা ওড়িয়া ভাগবত আমি ওড়িশা লোক মানিবা না হিন্দু লোক কোণ ওড়িয়া ভাগবত পড়িপারে ভাগবত 18,000 শ্লোক ভিতরে নমই নৃসিংহ চরণ এই তো কৃষ্ণচরিত ভাগবত কুয়াগলা নমই নৃসিংহ চরণ কিন্তু আসলা শ্রীধর স্বামী রচনা করেছেন মন্দির নৃসিংহম নৃসিংহ যে প্রণাম করেছেন সে তাঙ্ক টিকার করেছেন আগে লিখলে নমই নৃসিংহ চরণ অনাদি পরম কারণ সেই টিকাঙ্গ আপনার আমার ভাগবত প্রভুপাদজী সে টিকার রচনা করেছেন ওড়িয়ার আমার গুরুদেবতা ওড়িয়ার করেছেন ভাগবত অনেক আমার ভক্ত মান ନେଇପାରିବେ, ଏଇ ଚରିତ୍ର ଆପଣମାନେ ପଢ଼ିପାରିବେ ଓଡ଼ିଆରେ ସୁରଚନା। ହେ ଭାର୍ଗବୀ, ହେ ଭୃଗବଂଶୀୟ ଶୁକ୍ରାଚାର୍ଯ୍ୟଙ୍କର କନ୍ୟା, ତୁମେ ନିଶ୍ଚିତ ବୁଝିପାରିବେ ଏ ଚରିତ୍ରଟିକୁ। କିଭଳି ଚରିତ ନା ମଦବିଧଗ ଆଥାମ, ମୋ ଜୀବନର ଇତିହାସ ମୋ ଭଳିଆ ଗୋଟେ ଇତିହାସ ଅଛି, ଏଟା ତାଙ୍କର ଇତିହାସ ଆଉ ତାଙ୍କ ସ୍ତ୍ରୀଙ୍କର ଇତିହାସ, କିନ୍ତୁ ମତ ବିଧମ ମୋ ଭଳି କଣ ଇତିହାସ। ଧୀରା ଯଶ୍ୟାମ ସୋଚନ୍ତି ବନ୍ୟ ଗ୍ରାମ୍ୟ ନିବାସୀ, ଓହ ଲୋକସ୍ୟ ସୌଷ୍ଟବ୍ୟମି ଗ୍ରାମବାସୀ ଗୃହସ୍ଥସ୍ୟ ଆଚରଣ ଅନୁସୋଚନ୍ତି, ଓହୋ ଲୋକସ୍ୟ ବୁଢ଼ସ୍ୟ ଇତି ପରିଖିନ୍ନ ଭବନ୍ତି। ବିଜୟ ଧ୍ୱଜ ତାଙ୍କ ପଦରତ୍ନାବଳୀ ଲେଖିଲେ, ଧୀର ଲୋକମାନେ ଭକ୍ତମାନେ ଯେତେବେଳେ ଶୁଣିବେ ଏ ଚରିତ୍ରକୁ ସମାଲୋଚନା କରିବେ, ଆରେ ଏ ଗ୍ରାମ୍ୟ ସୁଖରେ ସ୍ତ୍ରୀ ସୁଖରେ ଏତେ ସମୟ କଟେଇଦେଲେ ଏ ମୂଢ଼ ଅନୁସୋଚନା କରୁଛନ୍ତି, ସେ ଚରିତ୍ର ତୁମେ ଶୁଣ। ଏଠି ମନେ ରଖିବେ ଏ ଆରମ୍ଭ ହେଲେ ଚରିତ୍ର, ସଂକ୍ଷେପରେ ମୁଁ ଆପଣଙ୍କୁ କହିକି ଯିବି, ଆକୁ ବିସ୍ତାର କରିବା କି ଦରକାର ନାହିଁ। ଆପଣ ଯାହା ଶୁଣିଲେ ନିଜକୁ ଗୋଟେ ବକ୍ରା, ହିନ୍ଦୀରେ ଓଡ଼ିଆରେ ଛାଗଳ ଛାଗଳି, ହିନ୍ଦୀରେ ବକ୍ରା ବକ୍ରି, ଛାଗଳ ଆଉ ଛାଗଳି, ଯଯାତି ମହାରାଜ ନିଜକୁ ଛାଗଳ ବୋଲି କହିବେ, ପୁରୁଷ ଛେଳି, ଦେବ ପାଖରେ ବସେଇଛନ୍ତି। ମଦବିତ ଗାଥା, ମୋ ଭଳିଆ ଗୋଟେ ଗାଥା ତୁମେ ଶୁଣ, କାହିଁକି ଏ ବୈରାଗ୍ୟ ଆଣିବେ, ଦୁଇ ଜଣ ଭଗବାନଙ୍କୁ ପାଇବେ, ଶୁକ୍ରାଚାର୍ଯ୍ୟଙ୍କର କନ୍ୟା ଦେବଯାନୀ ବି ପ୍ରଭୁଙ୍କୁ ପାଇବେ, ଇଏ ବି ଭଗବାନଙ୍କୁ ପାଇବେ। ଯଯାତି ମହାରାଜ ଗୋଟିଏ ଆସନରେ ବସିଛନ୍ତି, ସ୍ତ୍ରୀଙ୍କୁ ଗୋଟିଏ ଆସନରେ ବସେଇକି ଏଇ କାହାଣୀ କହୁଛନ୍ତି। ବସ୍ତ ଏକ ମନେ କଶ୍ଚିତ ବିଚରଣ ପ୍ରିୟ ଆତ୍ମାନ, ହେ ଦେବଯାନୀ ଗୋଟିଏ ଛାଗଳ ସେ ବଣରେ ବୁଲୁଥିଲା। ଛାଗଳ କିଏ? ଯଯାତି, ଯଯାତି ବଣରେ ବୁଲୁଥିଲେ, ଗୋଟେ ଛାଗଳ ବଣରେ ଥରେ ବୁଲୁଥିଲା, କାହିଁକି ବୁଲୁଥିଲା ନା ପ୍ରିୟ ଆତ୍ମାନ ଶବ୍ଦ ସ୍ପର୍ଶ ରୂପ ପ୍ରିୟ ବିଷୟ ଅନ୍ୱେଷଣରେ ଥିଲା, ମୃଗ ଅନ୍ୱେଷଣ ଯାଇଥିଲେ, ସେ ନିଜକୁ ଧିକାର କରି କହୁଛନ୍ତି। ଆଉ ଦଦର୍ଶ କୂପେ ପତିତ ସ୍ୱକର୍ମ ବସଗାମ ଅଜାମ, ଗୋଟେ ବକ୍ରି ବା ଗୋଟେ ଛାଗଳି ସ୍ୱକର୍ମ ବସାତ କୂପେ ପତିତ, ଇଏ ଛାଗଳ ବୁଲୁ ବୁଲୁ ଦେଖିଲା ନିଜ କର୍ମବଶରେ, ଆଜ୍ଞା ସ୍ତ୍ରୀ ଲୋକ ତ ଇଏ ଟିକେ ବୁଝିପାରୁନାହାନ୍ତି, ପଚାରିବେ ଶେଷରେ ଏ ଛାଗଳି କିଏ ସେ ଛାଗଳ କିଏ ସେ, କହିଲେ ହା ଶେଷରେ କହିବେ, କାଲି ଆମେ ଶୁଣିବା, ଆ ମୁଁ ସେଇ ଛାଗଳ ଆଉ ତୁମେ ସେଇ ଛାଗଳି। କହିଲେ ଛାଗଳିଟା କର୍ମବଶରେ କୂଅ ଭିତରେ ପଡ଼ିଯାଇଥିଲେ, କିଏ ଦେବ ଜାଣି କର୍ମବଶ ମାନେ ତୋର କଳହ କର ସମିଷ୍ଟ ଟେକି ପକେଇଦେଲା ଭିତରେ, ଆଉ ଇଏ ବିଚରଣ କରୁ କରୁ ଛାଗଳିକି ଦେଖିଦେଲା। ପ୍ରଭୁପାଜୀ ମହାରାଜ ଅନ୍ପଟ ଲେଖୁଛନ୍ତି, ମୋତେ କେତୋଟି କଥା କହିବା ପାଇଁ ବାଧ୍ୟ, ମୁଁ ଏ ଓ ମ୍ୟାନ୍ ୱିଦାଉଟ୍ ଦି ସେଲ୍ଟର ଅଫ୍ ଏ ମ୍ୟାନ୍ ଅର୍ ଏ ହଜବ୍ୟାଣ୍ଡ ଇଜ୍ ଲାଇକ୍ ଏ ସି ବୋଟ୍। ଜଣେ ସ୍ତ୍ରୀ ଗୋଟେ ପୁରୁଷ ବିନା, ଅବିବାହିତ ନାରୀ ଗୋଟେ ପୁରୁଷ ବିନା ସେ ହେଉଛି ସି ବୋଟ୍ ଦ୍ୟାଟ୍ ହାଜ୍ ଫଲେନ୍ ଇନ୍ ଟୁ ଏ ୱେଲ୍, ଗୋଟେ କୂପ ଭିତରେ ପଡ଼ିବା କଣ୍ଡିସନରେ ସେ ବଡ଼ି ଅବସ୍ଥାରେ ଅଛି, ଅସହାୟ ଅବସ୍ଥା, ବିବାହ ହେଇନି ମାନେ ଗୋଟେ ନାରୀ। ତସ୍ୟ ଉଦ୍ଧାରଣ ଉପାୟ ବସ୍ତକାମୀ ବିଚିନ୍ତୟନ, ବସ୍ତ ସଂସ୍କୃତରେ ବସ୍ତ ଅର୍ଥ ପୁରୁଷ ଛାଗଳ, ତସ୍ୟ ଉଦ୍ଧାରଣ ଉପାୟ ଏ ଛାଗଳ ଯେତେବେଳେ ଦେଖିଲା ଛାଗିଟା କୂଅ ଭିତରେ ପଡ଼ିଯାଇଛି, ତସ୍ୟ ଉଦ୍ଧାରଣ ଉପାୟ ଏ ଛାଗିକି ଉଠେଇବା ପାଇଁ କୂଅ ଭିତରୁ ଚିନ୍ତା କଲା, ସେ ନିଜେ ଦେବଯାନୀକି ଦେବଯାନୀକୁ ଉଦ୍ଧାର କରିବା ପାଇଁ ଚିନ୍ତା କଲେନି, କ'ଣ କଲେ ଉତ୍ତରଟା ପକେଇ ବ୍ୟଧର ତୀର୍ଥ ଉଦ୍ଧୃତମ ଭୀଷଣ ଅଗ୍ରଣ ରୋଧସୀ, ଆଉ କହିଲେନି ଯେ ଉତ୍ତରୀ ପକେଇକି ଉଠେଇଲେ ବୋଲି, ଯେତେବେଳେ ଛାଗଳ ସହିତ ତୁଳନା କରୁଛନ୍ତି ଛାଗଳଟା ଛାଗଳି କେମିତି ଉଠେଇବ, କହିଲେ କୂଅରେ ଯାଇକି କୂଅ ପାଖରେ ସିଂହରେ ଖୋଳିଲା ମାଟି, ସିଂହରେ ମାଟି ଖୋଳିବା କ'ଣ କେଉଁ ଉପମା, ଜଣେ ମହାତ୍ମା ପ୍ରଭୁପାଜୀ ମହାରାଜ ଇଂଲିଶରେ ଲେଖୁଛନ୍ତି ଦେଖନ୍ତୁ, ଆଟ୍ରାକ୍ସନ୍ ଫର୍ ଓ ମ୍ୟାନ୍ ଇଜ୍ ଦି ଇମ୍ପ୍ରେଟିଭ୍ସ ଫର୍ ଇକୋନୋମିକ୍ ଡେଭଲପମେଣ୍ଟ ହାଉଜିଂ ମେନି ଅଦର ଥିଙ୍ଗସ୍ ମିଟ୍ସ ଫର୍
living comfortable in this material world, digging up the earth to make a way out of the sea god was a very laborious task. ये छागल छागिली की उद्धार करिया पई छागल जो सिंगरे खोलुची सिंगर खोलिया कामटा कोन एटा कोइ अट्रैक्शन फॉर वुमन गुटे विवाह पई गुटे नारी प्रति आकर्षण बा पुरुषर नारी प्रति आकर्षण या अर्थ आपण बुझेबे नारी रे पुरुष प्रति आकर्षण कारण उभय उभय पई माया संसार करिया पई इंपेटियस फॉर इकोनॉमिक डेवलपमेंट इंपेटियस मींस फोर्सली यू हैव टू डू इट सी गोट को उद्धार करिया पई छागळी के उद्धार करिया पई कोरु छागळ जति सिंगरे माटी की खोलिला सेबले संसार रे विवाह पई घर दरकार अर्थ दरकार ये कठोर परिश्रम करिया को पड़िबो एटा होची सिंगरे माटी खोलिया सहित समय एटा सिंगरे माटी खोलिया सहित समय एटी प्रभुपाद महाराज कहचंती बट बिफोर एक्सेप्टिंग द सी गोट The he got underwent a heavy labor. Purushaku e chagali chagali ku grahan kariya purvaru she got ku bas jone nari ku grahan kariya purvaru purushaku bahu parishram kariya padi. Bahut loko dekha hundi koi baba apana shanti re achanti e baha chura hai na age ame jani thile iskon le emti nobha hai ki ruhanti boli age ame nobha hai ki roi thanta aya କୁହନ୍ତୁନି ଯୋଉ ଝମ୍ବିଳା ଘରେ ଶାନ୍ତି ବୋଲି କିଛି ଭାବା ନାହିଁ କେତେବେଳେ କହୁ ତାହେଲେ ମୁଁ କହିଲି ଭଗବାନ ମୁଁ ବହୁତ ଲୋକଙ୍କୁ ବୁଝାଏ ଆଜ୍ଞା ଭଗବାନ କ'ଣ ବିବାହ ବାଟା ଗୋଟେ ଭୁଲ ରାସ୍ତାରେ ଲୋକଙ୍କୁ ପଠାଉଛନ୍ତି ଭଗବାନ ଦାୟୀ ଯୁଧିଷ୍ଠିର ମହାରାଜ ବିବାହ ହେଇଥିଲେ ନା ନାହିଁ ଅମ୍ବରୀଷ ବିବାହ ହେଇଥିଲେ ନା ନାହିଁ ଧ୍ରୁବ ବିବାହ ହେଇଥିଲେ ନା ନାହିଁ ପ୍ରହ୍ଲାଦ ବିବାହ ହେଇଥିଲେ ନା ନାହିଁ ଏ ବ୍ରହ୍ମଚାରୀ କେତେ ଆଖି ଗଣା ନାରଦ ମୁନି ନବଯୋଗେନ୍ଦ୍ର ଏ ଆଖି ଗଣା ଲୋକ ଆରେ ସେମାନେ ତ ଭଗବାନ ପାଇଥିଲେ ତୁମେ କାହିଁକି ପାଉନା ଆରେ ସେମାନେ ଗୃହସ୍ଥ ହେଇକି ଯେଉଁ ରାସ୍ତାରେ ଯାଇଥିଲେ ବାବା ଝିଅଟା କ'ଣ ଏତେ ସହଜିଆ କି ଯିଏ ଯେଉଁ ରାସ୍ତାରେ ଯାଉଛି ପାଦରେ ଚପଲ ଥିବା ଦରକାର କଣ୍ଟା ପଶିବ ସାଧୁ ହେବାଟା ଏତେ ସହଜିଆ ନୁହେଁ ଭଗବାନଙ୍କୁ ଆମର ପାଇବାର ଅଛି ଭଜନ କରିବାର ଅଛି ସ୍ଥାନେ ସ୍ଥିତ ଶ୍ରୁତିଗତା ତନ ମାନ ମନୋବି ଚୈତନ୍ୟ ମହାପ୍ରଭୁ କହିଲେ ଯେଉଁ ସ୍ଥାନରେ ଅଛ ଯେଉଁ ସ୍ଥିତିରେ ଅଛ ଏ ଯେଉଁ କ'ଣ ହିଟାଚି ଭଳିଆ ହିଟାଚି ନା ହିଟାଚି ଭଳିଆ ଆଗେ ମାଟି ଖୋଳିବା ପୂର୍ବରୁ ନିଜ ଫିଲ୍ଡଟାକୁ ତିଆରି କରିଦେଇଛି ଘୁରି ପଡ଼ିଆରେ ମାଟି କରି ମାଟିଟାକୁ ପକେଇଦେଇକି ନିଜ ପୋଜିସନଟାକୁ ସ୍ଥିତି ସ୍ଥିତିଟାକୁ ଦୃଢ଼ କରିଦେଉ ତାପରେ ମାଟି ଖୋଳିବ ନା ସାଧୁ ହେବେ ତ ଆଗେ ପୁରା ଷ୍ଟ୍ରିକ୍ଟଲି ନିଜ ଫିଲ୍ଡଟାକୁ ଜୀବନଟାକୁ ଉତ୍ସର୍ଗ କରିବି ଯାହା ହବ ମୁଁ ଆପଣଙ୍କୁ କାହିଁକି କଥା କହୁଛି ମୁଁ ସାଧୁ ବୋଲି କହୁନି ଆଜ୍ଞା ମୋ ଜୀବନର ମୋ ଛୋଟ ପିଲା ବହୁତ ସାଧୁ କିଛି ପଢ଼ିନି ସାଇନ୍ସ ଷ୍ଟୁଡେଣ୍ଟ କିନ୍ତୁ ମୋର ଭଗବାନ ଗୋଟେ ଏତିକି କରୁଣା ଦେଇଛନ୍ତି ବୈଷ୍ଣବମାନଙ୍କ ଆପଣମାନଙ୍କ ଦୟାରୁ ଗୋଟେ ଛୋଟ ଜିନିଷ ଦେଇଛନ୍ତି ମୋର ଗୋଟେ ଅନୁଭବ ପଳେଇ ଆସେ ଭଦ୍ରକ ଷ୍ଟେସନରେ ବସିଛି ଦେଖିବା ସତରେ ଆମେ କେତେ ଭାଗ୍ୟବାନ ପ୍ରଭୁ ଆମକୁ ଆଣିଛି ନା ଗୋଟେ ଅନ୍ଧ ବାହା ହେଇଛି ଗୋଟେ ଅନ୍ଧୁଣୀ ଏଇ ସଂସାରଟା ଏମିତି ଅନ୍ଧ ବି ବାହାଇଛି ଅନ୍ଧୁଣୀ କି ତାର ଛୁଆଟା ଧରିଛି ଅନ୍ଧୁଣୀ ଆପଣ ବିଶ୍ୱାସ କରିବେ ମୋ ହାତରେ ଜପମାଳା ଧରିକି ଚାହୁଁ ନାହିଁ ଏ ସଂସାର ଏମିତି ଅନ୍ଧ ବାହାଇଛି ଅନ୍ଧୁଣୀ ଗୋଟେ ଛୁଆଟା ହେଇଛି ଅନ୍ଧ ପୁଣି ମୁଁ ଦେଖୁଥାଏ ତାଙ୍କର ହସ ଖୁସି ବା ଯେଉଁଠି ଗୋଟେ ଅନ୍ଧ ଅନ୍ଧୁଣୀ ଭିତରେ ସଂସାରରୁ କିଛି ସୁଖ ପାଇବାର ପ୍ରବଣ ତାଙ୍କ ଭିତରେ ଚାଲି ଆସୁଛି ଯିଏ ସଂସାର ପ୍ରଭୁଙ୍କୁ ଦେଖିପାରୁନାହାନ୍ତି ସଂସାରକୁ ଦେଖିପାରୁନାହାନ୍ତି ପୁତ୍ର ପୁଖକୁ ଦେଖିପାରୁନାହାନ୍ତି ଯିଏ ଭଗବାନଙ୍କୁ ଦେଖୁଛି ଜୀବକୁ ଦେଖୁଛି ପ୍ରଭୁଙ୍କର ନାମ ଦେଖୁଛି ସେ କେତେ ଭାଗ୍ୟବାନ କିଏ ଆମକୁ ଏ ରାସ୍ତାକୁ ଆଣିଛି ସାଧୁମାନେ ବିଚାର କରିବା ଦରକାର ଅନ୍ଧ ଆଜି ଅନ୍ଧୁଣୀକି ବାହାରି ପାରୁଛି ତେଣୁ ଆମକୁ କିଏ ଆଜି ଏ ରାସ୍ତାକୁ ଆଣିଲା ଆମ ମନରେ କାହିଁକି ସଂସାର ଉପରେ ଛେପ ପକାଇ ଆମେ କାହିଁକି ଆସିଛେ କିଏ ଆମକୁ ଆଣିଛି ପ୍ରଭୁ ଜଗନ୍ନାଥ ଆଣିଛି ଆମର ପୂର୍ବରେ କିଛି ସ୍ୱୀକୃତି ଅଛି ନା ତେଣୁ ଏ ରାସ୍ତାରେ ବି କଣ୍ଟା ଅଛି ତେଣୁ ମୁଁ ଗୁରୁଙ୍କର ଆଦେଶ ମାନିକି ଚାଲିବି ସେପଟେ ଗୃହସ୍ଥ ଭାବିବା ଉଚିତ ନୁହେଁ ସଂସାର ଭିତରେ ମୁଁ ପଶିଗଲି ବହୁତ ବଡ଼ ଝମେଳା ହେଇଗଲା ନା ପ୍ରଭୁ ପ୍ରଭୁଙ୍କର ବିଧାନ ମୁଁ ତ ଜାଣିନଥିଲି ବି ବାହାରେ କିଛି ଅସୁବିଧା ନାହିଁ ପ୍ରଭୁ ଯେଉଁ ନିୟମ ଦେଇଛନ୍ତି ମୁଁ ସେ ନିୟମ ହିସାବରେ ଚାଲିବି କିଛି କଷ୍ଟ ଲାଗିବନି ସାଧୁ ଯଦି ସାଧୁ ନିୟମ ନ ମାନେ ତା ପାଇଁ ବି କଷ୍ଟ ଗୃହୀ ଯଦି ଗୃହୀ ନିୟମ ନ ମାନେ ତା ପାଇଁ ବି କଷ୍ଟ
ସଂସାରରେ ବହୁତ ସୁନ୍ଦର ଗୃହସ୍ଥମାନଙ୍କ ପାଇଁ ବହୁତ ସୁନ୍ଦର ଆଶ୍ରୟ। ପିତାମାତା ଯିବେ ଦୟା କରିବେ, ହରିନାମ ଟିକେ କରିବେ, ପିତାମାତା ସେବା କରିବେ। ଆପଣ ଯାହା କରୁଛନ୍ତି ଡ୍ୟୁଟିକୁ ଚେଞ୍ଜ କରାହେବ। ଆପଣ ରୋଷେଇ କରୁଛନ୍ତି, ଜଣେ ଭକ୍ତ ବି ରୋଷେଇ କରୁଛି। ଆପଣ ବିଜନେସ୍ କରୁଛନ୍ତି, ମେଡ଼ିସିନ ଦୋକାନ ଅଜୟ ବାବା କ୍ରିଷ୍ଣା ମେଡ଼ିସିନ କୌଣସି ପାଖର ଦୋକାନଟା, ସେ ବି ବିଜନେସ୍ କରୁଛନ୍ତି। ଆପଣଙ୍କ ପିଲା ଛୁଆ ଚାକିରି କରୁଛନ୍ତି, ସେ ବି ଚାକିରି କରୁଛନ୍ତି। ଘରେ ରୋଷେଇ ହେଉଛି, ଭଗବାନଙ୍କୁ ଅର୍ପଣ ହେଲା ପ୍ରସାଦ ପାଏ। ଆପଣଙ୍କ ସଭା, ଆପଣ କ'ଣ କରୁଛନ୍ତି, ଏକା ବଜାର ଯିବା ଗପିବା, ସେ ସେଇ ସମୟ ଯେତିକି ପାରିଲା ମାଳ ଜପ କଲେ ସମାନ। କିନ୍ତୁ ଲକ୍ଷ୍ୟ କରିବା ଦରକାର, କାରଣ ଲକ୍ଷ୍ୟଟା କ'ଣ, ସମୟ ତ ହେଇଗଲାଣି। ଇଏ ଛୋଟ ଉପମାଟେ, ତାପରେ କନ୍କ୍ଲୁଜନ୍ କାଲିକି ମୁଁ ଯାଉ, ଏ ପଶିବାର ଏତିକି ଥିଲା। ମୁଁ ଆପଣଙ୍କୁ ଗୋଟେ ଛୋଟ ଉଦାହରଣ ଦେଉଛି, ଏ ଉଦାହରଣ ପ୍ରଭୁପାଦଙ୍କର ଛୋଟିଆ ଉଦାହରଣ ନୁହେଁ, ଏ ଚକ୍ଷୁ ଖୋଲିବା ଉଦାହରଣ। ତାପରେ ପ୍ରଭୁପାଦ ଯମୁନା କୂଳରେ ଯାଉଛନ୍ତି, ସାଧୁଙ୍କର ଦୃଷ୍ଟି କେମିତି ଦେଖୁ, ଦେଖେଇଦେଲେ ବିଦେଶୀ ଡିଭୋଟିଜ୍ ମାନେ ଯମୁନା କୂଳକୁ, ୱାଚ୍ ଦିସ୍ ମାତା। ବିଦେଶୀ ଚାହିଁଲେ କ'ଣ ନା, ସେ ମାତାଜୀ ମାନେ, ବ୍ରଜବାସୀ ଯେଉଁ ମାତାଜୀ ମାନେ ପାଣି ଧରିକି ମୁଣ୍ଡରେ ଆସୁଛନ୍ତି, ଗରା ଧରିଛନ୍ତି, ତିନିଟା ଚାରିଟା ଗରା। ପ୍ରଭୁପାଦ ପଚାରୁଛନ୍ତି, ହାଇ ତୁମେ କିଛି ଶିକ୍ଷା ତୁ ନେଲ କି ଏମାନଙ୍କ ପାଖରୁ, ମୁଣ୍ଡରେ ପାଣି ପଡ଼ିଛି କଥା ତାଙ୍କର ରଖିଛି, ଗୋଟେ ମେଜିକ ଭଳିଆ କାମ, କ'ଣ ଶିକ୍ଷା ନବା। ସାଧୁ ଦୃଷ୍ଟି କହିଲେ, ଦେଖ ବୁଝିପାରୁଛ କିଛି, ବୁଝିପାରୁନ। ପ୍ରଭୁପାଦ ତାଙ୍କୁ ବୁଝାଉଛନ୍ତି, ଆଙ୍କ କତୁରୁ ଏକାଗ୍ରତା ଶିଖ, ଜୀବନର ଲକ୍ଷ୍ୟ ଶିଖ। ବ୍ରଜବାସୀମାନେ ତାଙ୍କ ଛୁଆମାନଙ୍କୁ ଗାଧେଇବା ପାଇଁ ଦେଇଛନ୍ତି ଯମୁନାରେ। ଗୋଟେ ସ୍ତ୍ରୀ ନଦୀକୁ ଗାଧେଇବାକୁ ଯାଉଛି, କିଛି ପୁରୁଣା ଲୁଗା ମାସି ଲୁଗା କାନ୍ଧରେ ଧରିକି ଯାଉଛି, ତାକୁ ଧୋଇବ, କାନ୍ଧରେ ଧରିକି ଆସିବ। ଗାଁ ଲୋକମାନଙ୍କର ଜୀବନ ପାଣି ବଢ଼ିଆ ଜୀବନ, ଗରା ନେଇଥିବ ତିନି ଚାରିଟା ଗରା ପାଣି ଭରି କରି ଧରିକି ଆସିବ, ଛୁଆଟାକୁ ନେଇଥିବ, ଗୋଟେ ଛୁଆ କାଖରେ ଧରିଥିବ ଗରା ମୁଣ୍ଡ ଉପରେ ଥିବ, ଆଉ ଗୋଟେ ଛୁଆ ହାତକୁ ଧରିକି ଯାଉଥିବ, ନଦୀ କୂଳରେ ବସିବେ, ପାଣି ଗରାରେ ଭରି କରିବେ, ଗାଧେଇ ସାରିବେ, ଚୁପଡ଼ା ଲୁଗାକୁ କାନ୍ଧରେ ଧରିବେ, ପୁଅକୁ କୂଳରେ ଧରିବେ, ଗୋଟେ ପୁଅ ପାଖରେ ଚାଲୁଥିବ। ତା ଭିତରେ ପ୍ରଭୁପାଦ କହୁଛନ୍ତି, ଦେଖ ଏମାନେ ପରସ୍ପର କିଭଳି କଥାବାର୍ତ୍ତା ହେଉଛନ୍ତି, ହସ ହେଉଛନ୍ତି। ତା ଭିତରେ ଶାଶୁ କ'ଣ କହିଲା, ଶ୍ୱଶୁର କ'ଣ କହିଲା, କିଏ କାନ୍ଦି ପକାଉଥିବ। ତା ଭିତରେ ରାସ୍ତାକୁ ଚାଲିକି ଯାଉଛନ୍ତି, ପୁଅଟାକୁ କାନ୍ଧରେ ରଖିଛନ୍ତି, ଏ କାଖରେ ରଖିଛନ୍ତି, କାନ୍ଧରେ ଲୁଗା ରଖିଛନ୍ତି, ମୁଣ୍ଡରେ କଳସୀ ଅଛି। ପ୍ରଭୁପାଦ କହିଲେ, କ'ଣ ଶିକ୍ଷା କରୁଛ କୁହ। ବିଦେଶୀମାନେ ଲୋକ କହିଲେ, ଦେ ଆର୍ ନଟ୍ ଆସେପ୍ଟିଙ୍ଗ ଏନିଥିଙ୍ଗ, ଦେ ଆର୍ ଜଷ୍ଟ ୱାର୍କିଂ, ଦେ ଆର୍ ଜଷ୍ଟ ୱାର୍କିଂ, ସେମାନେ ଚାଲିକି ଯାଉଛନ୍ତି ଆଉ। ପ୍ରଭୁପାଦ କହିଲେ, ବୁଝିପାରୁନ, ତାଙ୍କର ଲକ୍ଷ୍ୟ କେଉଁଠି ରହିଛି, ଏଇ ନାରୀମାନଙ୍କର ଲକ୍ଷ୍ୟ କେଉଁଠି ରହିଛି, ଜଳ କଳସୀ ଉପରେ କେତେ ଆକ୍ଟିଭିଟିଜ କରୁଛନ୍ତି, ଫିଲିଂ ୱିଲିଂ ଡିଜାରିଂ ସବୁ ଚାଲିଛି। ଘରେ ଶାଶୁ କ'ଣ କହିଛି, ଶ୍ୱଶୁର କ'ଣ କହିଛି, ଶାଶୁ କ'ଣ କହିଛି କହିକି ଆଣି କାନ୍ଦି ପକାଉଛନ୍ତି, ଏଣେ କିଏ କହୁଛି ମୋ ସ୍ୱାମୀ ଏମିତି କଲା, ସେ ହସି ପକାଉଛି, ପୁଅଟାକୁ କାନ୍ଧରେ କାଖରେ ରଖିଛି, ଏଣେ ରାସ୍ତା ଚାଲୁଛି, ଏତେ ଭିତରେ ତାର ଲକ୍ଷ୍ୟଟା ସେ ସ୍ଥିର ରଖିଛି, ମୋ ଜଳ କଳସୀ କେମିତି ଖସି ନ ପଡ଼ୁ। ପ୍ରଭୁପାଦ କହୁଛି, ସଂସାର ଆମକୁ ଏଇଭଳି ଚଳିବାକୁ ପଡ଼ିବ, ଆମେ ଡିଭୋଟିସ୍, ଆମକୁ ବହୁ କାମ କରିବାକୁ ପଡ଼ିବ, ପିଲାଛୁଆଙ୍କୁ ନେଇ ରଖିବାକୁ ଚଳିବାକୁ ପଡ଼ିବ, ବିଜନେସ୍ କରିବାକୁ ପଡ଼ିବ, ଆଉ ସଂସାର ଭାରକୁ ଉଠିବାକୁ ପଡ଼ିବ, ରାସ୍ତା ଚାଲିବାକୁ ପଡ଼ିବ, କିନ୍ତୁ ଆମ ଲକ୍ଷ୍ୟ କେଉଁଠି ରହିବ, ଜଳ କଳସୀ ଉପରେ, ହରିଭଜନଙ୍କ ଉପରେ, କାରଣ ଇଏ ପଡ଼ିକି ଭାଙ୍ଗିଗଲା ମାନେ ଶ୍ରମ ଗଲା, ଜଳ ଗଲା, ପୁଣି ଘରକୁ ଗଲା ମାଡ଼ି ଖାଏ, ମାଡ଼ ଖାଇବ। ବର୍ତ୍ତମାନ 100 ବର୍ଷ ବଞ୍ଚିଲେ ମାଡ଼ ମାରିବ କିଏ, ଯମରାଜ ପିଟିବେ, ଏତେ ବର୍ଷର ପରିଶ୍ରମ ବେକାର ଚାଲିଯିବ, ପୁଣି ନିଚ ଜଳି ଚାଲିଯିବ। ଲକ୍ଷ୍ୟ ଆମର ଜଳ କଳସୀ ଉପରେ ରହିବା ଦରକାର, ଲକ୍ଷ୍ୟ ପ୍ରଭୁଙ୍କ ଉପରେ ରହିବା ଦରକାର, କିଏ ଗୃହୀ ହଉ, କିଏ ତ୍ୟାଗୀ ହଉ, କିଏ ବିଜନେସମ୍ୟାନ୍ ହଉ, କେମିତି ମୋ ଜୀବନର ଶେଷ ଅବସ୍ଥାରେ ପ୍ରଭୁଙ୍କୁ ଟିକେ ଡାକିବି, ପ୍ରଭୁଙ୍କୁ ସ୍ମରଣ କରି ଶରଣଟାକୁ ଛାଡ଼ିବି, ଏଇଟା ଜଳ କଳସୀ, ଏହା ଉପରେ ଲକ୍ଷ୍ୟ ଆମର ରଖିବା ଦରକାର। ସେଇ ଜଜାତି ମହାରାଜ ସେଇ ଲକ୍ଷ୍ୟରେ ବର୍ତ୍ତମାନ କହୁଛନ୍ତି, ସିଂହରେ ବହୁତ ମାଟି ତାଡ଼ିଲେ। ଆଉ ଗୋଟିଏ ଶ୍ଳୋକ କହିବି, କଥାକୁ ବିଶ୍ରାମ ଦେବି, ସମୟ ତ ହେଇଗଲି, 7:30 କଥା ଆରମ୍ଭ ହେଉଛନ୍ତି। ସୁଶ୍ରେଣୀ ହେ ଦେବଯାନୀ, କୂପରେ ପଡ଼ିଥିବା ସେ ଛାଗଳି, ଛାଗଳ ତାକୁ ଉଠେଇ ଦେଲା ପରେ, ଛାଗଳ କିଏ ନିଜେ, ସେଇ ସୁଶ୍ରେଣୀ ସୁନ୍ଦର କଟି ସ୍ୱରୂପା
ସେ ଛାଗଳି କହିଲା ମୁଁ ତୁମକୁ ବିବାହ ହେବି। ଦେବଜାନୀ କହିଲେ ନାହିଁ ମୁଁ ତୁମକୁ ବିବାହ ହେବି। କେବଳ ଏତିକି ନାହିଁ, ତୟା ବୃତମ ସମୁଦ୍ବିକ୍ଷମ ବହୁ ଅଜା କାନ୍ତ କାମିନୀ, ଏ ବହୁ ଅଜା ଏ ପୁରୁଷ ଛାଗ ମାନେ ଯଯାତି ମହାରାଜ ନିଜେ କହୁଛନ୍ତି, କାନ୍ତ କାମିନୀ ବହୁ ସ୍ତ୍ରୀମାନଙ୍କ ସହିତ ରହିଲେ, ବହୁ ସ୍ତ୍ରୀ ମାନେ ଶୁକ୍ରାଚାର୍ଯ୍ୟଙ୍କର କନ୍ୟାଙ୍କୁ ଶର୍ମିଷ୍ଠାଙ୍କୁ ବିବାହ ହେଲେ, ତାଙ୍କ ସହିତ ଦାସୀମାନେ ଯାଏ। ବହୁତ ସୁନ୍ଦର କଥା ଲେଖିଲେ, ସଚ୍ ଏ ଲଷ୍ଟି ମେଣ୍ଟାଲିଟି, ଏ ସଚ୍ ଏ ଲଷ୍ଟି ମେଟେରିଆଲିଷ୍ଟିକ ଇଜ୍ ଲାଇକ୍ ଏ ଗୋଟ। ଯେଉଁମାନେ ଅତି ଭୌତିକବାଦୀ ସେମାନେ ଏ ଛାଗଳ ଭଳି। ଗୋଟେ ଛାଗଳର ଉଦାହରଣ, ଛେଳିରେ ଗୋଟେ ଭୁଲ କ'ଣ ଜାଣିଛନ୍ତି ନା ଆଜ୍ଞା, ମଲା ବେଳେ ବି ଆପଣ ଦେଖୁନାହାନ୍ତି କି ମାରିଲା ବେଳେ, ଯାହା ହଉ ନବୀନ ବାବୁ ଗୋଟେ ଭଲ କାମ କଲେ, ମୁଁ 22 ବର୍ଷ ଭିତରେ ଇସ୍କନ ଥିଲା ବେଳେ ଦେଖିଲି, ରାସ୍ତା କଡ଼ରେ ମୁଁ ଆଉ ଯାହା ଦେଖିପାରୁ ନହେଲେ CRP ଛକରେ ଆଗକୁ ଲାଇନ୍ ହେଇକି ବନ୍ଧା ହୁଅନ୍ତି, ତାକୁ ଦେଖିଲେ ମୋତେ ପ୍ରଭୁ ଖାଲି ମୁଁ ଭଗବାନଙ୍କୁ 2 ବାର ଡାକେ, ପ୍ରଭୁ ଏଇ 2 ବାରରେ ଆପଣ ସୋମବାରରେ ପ୍ରଭୁ ଶିବଜୀ ସୋମବାର କିମ୍ବା ଗୁରୁବାର ପଡ଼ୁ, ନୂଆ ବର୍ଷ ଆଉ ନୂଆ କ'ଣ ଏଇଟା କାର୍ତ୍ତିକ ମାସ ପରଦିନ ଛାଡ଼, ଏ ଭଗବାନ ପ୍ରତିବର୍ଷ ମୁଁ ଭଗବାନ ଏତିକି ପ୍ରାର୍ଥନା କରେ, ସୋମବାର କିମ୍ବା ଗୁରୁବାର ପଡ଼ୁ, ନହେଲେ ସେ ଜନ୍ତୁମାନଙ୍କର ବେଳ ଖରାପ, ତାଙ୍କ ବେକ ମୋଡ଼ା ହବ, କୁକୁଡ଼ାମାନଙ୍କର ତାଙ୍କ ବେକ ମୋଡ଼ା, ନହେଲେ କିଛି ପରିମାଣ ପରସେଣ୍ଟେଜ୍ କମିଯିବ। ନୂଆ ବର୍ଷ ଯଦି ପଡ଼ିଲା ଆଜ୍ଞା ଅଲଗା ଦିନରେ ତାଙ୍କ ବେଳ ଖରାପ ତାଙ୍କ ଏ ମେଟେରିଆଲିଷ୍ଟିକ ଏଠି କହୁଛନ୍ତି, ସବୁ ଲଷ୍ଟି ମେଟେରିଆଲିଷ୍ଟିକ ଇଜ୍ ଲାଇକ୍ ଏ ଗୋଟ। ଛେଳି ତ କ'ଣ ଭୁଲ କି ଆଜ୍ଞା, ମଲା ବେଳକୁ ବି ଏତେ ବୋକା ପାଟିରେ ଘାସ ରଖିଥିବ, ପ୍ରଭୁପାଦ ଏଠି ଲେଖୁଛନ୍ତି, ଫର୍ ଇଟ୍ ଇଜ୍ ସେଡ୍ ଦ୍ୟାଟ୍ ଇଫ୍ ଗୋଟ୍ ମିଟ୍ ଫର୍ ସ୍ଲଟର, ଛେଳି କେବଳ ହେଇଯିବେ ଏକ କଟା, ଇଫ୍ ଗୋଟ୍ ମିଟ୍ ଫର୍ ସ୍ଲଟର ଗେଟ୍ ଦି ଅପରଚୁନିଟି ଦେନ୍ ଏନ୍ଜୟ ସେକ୍ସ। ସେ ମରିବା ପାଇଁ ଯାଉଥିବ ସେଠି ବି ତାର ସୁଯୋଗ ମିଳିଲା, ସେଠି ବି ସେ ସରର ଭୋଗ କରିଦେବ, ଆଉ ଆଣ୍ଡ ଗେଟ୍ ଦି ଅପରଚୁନିଟି ଏନ୍ଜୟ ଦି ସେକ୍ସ ବିଫୋର୍ ବିଙ୍ଗ୍ କିଲ୍ଡ, ମରିବା ପୂର୍ବରୁ। ଏ ମେଟେରିଆଲିଷ୍ଟିକ ଲୋକର ଭାବନା ଏଇଆ, ଯଯାତି ମହାରାଜ ସେ ଚିନ୍ତା କରୁଛନ୍ତି, 1000 ବର୍ଷ ମୁଁ ବର୍ତ୍ତମାନ ପୁଅ କତୁରୁ ଅଲଜ୍ଜା ଭଳି ମାଗିକି ଆଣିଲି, ବର୍ତ୍ତମାନ ମରିବା ବୟସ ପରେ ହେଇଗଲା, ମୁଁ ଛାଗଳ ଭଳି ଇନ୍ଦ୍ରିୟ ଭୋଗର କାମନା ମୋର ଯାଉନି, ଅନୁତାପ କରି କହୁଛନ୍ତି। ଆଉ ହେ ଦେବଜାନୀ, ତମେବ ପ୍ରଷ୍ଟ ତମୟା ରମମାଣ ଜାନ୍ୟା ବିଲୋକ୍ୟ କୂପ ସମିଗ୍ନା ନାମୃଷ୍ୟାଦ ବସ୍ତୁ କର୍ମତ। ଏଇଠି କଥା ମୁଁ ବିଶ୍ରାମ ଦେବି, ସମୟ ହେଇଗଲେ। ଏ ବସ୍ତୁ ଏ ଛାଗଳ ମାନେ ମୁଁ ଯଯାତି, ତମେବ ପ୍ରେଷ୍ଟତମୟା ରମମାଣ ଅଜା ଅନ୍ୟୟା, ଯେତେବେଳେ ଇଏ ଛାଗଳି ଦେଖିଲା ଏ ଛାଗଳ ମୋତେ ଛାଡ଼ିକି କ'ଣ ଆଉ ଅଲଗା ଛାଗଳିମାନଙ୍କ ସହିତ ରମମାଣ କରୁଛି, ସେତେବେଳେ ଏ ଛାଗଳକୁ ଛାଡ଼ିକି ପଳାଏ, ଦେବଜାନୀ ଛାଡ଼ିକି ପଳାଇଲେ ଟିକେ ପିତୃଗୃହ, ଦେବଜାନୀ କିଛି ବୁଝିପାରୁନାହାନ୍ତି, କାଲିକି ଶୁଣିବା ପଚାରିବେ କିଏ ସେ ଛାଗଳ କିଏ ସେଇ ଛାଗଳି, କହିଲା ଆମେ 2 ଜଣ, ଆଉ କାଲି ଶୁଣିବେ ଉଦ୍ଗାର, ବିଶ୍ୱବନ୍ଦନୀୟ ଉଦ୍ଗାର ଆଜ୍ଞା, ଏ ସତ୍ୟ କଥା, ଆମେ ଆପଣଙ୍କୁ ପ୍ରବଚନ ଦେଇକି ଉଦ୍ଧାର ହେଇପାରିବୁ ନା ଆଜ୍ଞା, ସଂସାରର ନାରୀ ପ୍ରଭୁଙ୍କର ବଡ଼ ସୁଖ ଦୟା, ଗୁରୁବର୍ଗଙ୍କର ଦୟା, ଆଚାର୍ଯ୍ୟବର୍ଗଙ୍କର ଦୟା, ଆପଣମାନଙ୍କ ଭଳି ପିତାମାତାଙ୍କର ଦୟା, ଆମେ ସାଧୁ ହେଇଯାଇଛୁ, ସମସ୍ତଙ୍କର ଆଶୀର୍ବାଦ ବି ଦରକାର। ଜୀବନରେ କେଉଁ କେଉଁ ସମୟରେ ଏ ମାୟା ଜଗତରେ ରହିଛୁ, ତ୍ରିଗୁଣମୟ ଜଗତରେ ରହିଛୁ, ଏ ଜଗତରୁ ଖୁସିବା ପାଇଁ ବେଶ ସମୟ ଲାଗେ ନା, ଉଠିବା ପାଇଁ ବହୁତ ସମୟ ଲାଗେ, ବହୁ ବଡ଼ ବଡ଼ ମହାତ୍ମାମାନଙ୍କର ଖସିବା ପାଇଁ ସ୍ଲିପ୍ କରିବା ପାଇଁ କେତେ ସମୟ ଲାଗିବ ଆଜ୍ଞା, ବିଷୟ ଭୋଗର ତରଙ୍ଗ ଏଠି ଖେଳୁଛି, କେବଳ ଏଇ ଭାଗବତ ବାଣୀଙ୍କୁ ଗୁରୁବର୍ଗଙ୍କୁ ମହାତ୍ମାମାନଙ୍କୁ ଆଶ୍ରୟ କରିକି ଆମେ ତରିପାରିବା, ବିଷୟର ପ୍ରବଣତା ଅଛି ଆଜ୍ଞା, କେଡ଼େଗଡ଼ର ମହାତ୍ମାମାନେ ଜଳ ଭିତରେ ଘର କରିକି ରହିଥିଲେ, ସବୁବେଳେ ମୁନି ଯୋଗ ବଳରେ ଜଳ ଭିତରେ ଘର କରିପାରୁଥିଲେ, 2 ମିନର ମୈଥୁନକୁ ଦେଖିକି ଇଚ୍ଛା ହେଲା ବିବାହ, କ'ଣ କହିବା, ଏ ସଂସାର ଏତେ ଛୋଟ ଜିନିଷ ନୁହେଁ ଆଜ୍ଞା, ଆମମାନଙ୍କ ପାଇଁ ସବୁ ଉଦ୍ଗାର ସୁଖଦେବ ଦେଉଛନ୍ତି, କାଲି ଶୁଣିବେ ଶେଷ ଜିନିଷ, କେବଳ ଭଗବାନଙ୍କ ପ୍ରତି ଭାବ ହେଲେ
ପ୍ରଭୁଙ୍କ ପ୍ରତି ଭାବ ହେଇଗଲେ ସଂସାରର ସବୁ ଭାବ ପଳେଇବ। ଏ କାମନା କ'ଣ ଆଜ୍ଞା? ଆମେ ଆମେ ଯେଉଁ ବ୍ୟତିବ୍ୟସ୍ତ ହେଉଛେ, କାମନା ମୋତେ ବ୍ୟତିବ୍ୟସ୍ତ କରୁଛି, କାମନା ବ୍ୟତିବ୍ୟସ୍ତ କରୁଛି, ଏଥିପାଇଁ ଚିନ୍ତା କରିବା ଦରକାର ନାହିଁ। ଭଗବାନ ପ୍ରତି କିଭଳି ଭାବଟା ବଢ଼ିବ, ଭଗବାନ ପ୍ରତି ଭାବ ବଢ଼ାଇ ଦେଲେ ଭାବଗ୍ରାହୀ ପ୍ରତି ସଂସାର ଭାବଟା ଚାଲିଯିବ। ନହେଲେ ଆଜ୍ଞା ଉପାୟ ନାହିଁ। ଭାବଗ୍ରାହୀ ଜଗନ୍ନାଥଙ୍କ ପ୍ରତି କିଭଳି ଭାବ ବଢ଼ିବ, କିଭଳି ତାଙ୍କର ଚିନ୍ତା ମୋର ଆସିବ, ସେଇ ଚିନ୍ତାରେ ଆସିଗଲେ ସଂସାର ଚିନ୍ତା ପଳେଇବ। କାଲି ଅବଶିଷ୍ଟ କଥା ଆମେ ଶ୍ରବଣ କରିବା। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ, କୃତଜ୍ଞ। ମୁଁ ବହୁତ ଭୟ କରୁଥିଲି, କାରଣ ପ୍ରଥମ ଥର ପାଇଁ ଆପଣମାନଙ୍କ ପାଖକୁ ଆସୁଛି, କେମିତି ଶୁଣିବେ, କେମିତି କ'ଣ କରିବେ, ଆଉ ଆପଣମାନେ ଭକ୍ତମାନଙ୍କ ସହିତ ବି ପରାମର୍ଶ କରିବେ ଯେ ଚାହିଁବେ କେହି ମାଳି ନେଇକି ଜପ କରିବା ପାଇଁ, ଭାଗବତ ଟିକେ ପଢ଼ିବା ପାଇଁ। ଆଉ ଆପଣମାନେ ଭକ୍ତମାନଙ୍କ ସହିତ ମିଶନ୍ତୁ। ଆପଣ ଘର ଛାଡ଼ିବା ପାଇଁ ଆପଣ ତିଳକ ନ କରନ୍ତୁ, ଘର ଛାଡ଼ିବା ବି ଆବଶ୍ୟକ ନାହିଁ, ଘରେ ଭକ୍ତିମୟ ଜୀବନଯାପନ କରନ୍ତୁ। ଆପଣ ଦେଖନ୍ତୁ ଆପଣଙ୍କ ବରଗଡ଼ରେ ବହୁତ ଭକ୍ତମାନେ ଅଛନ୍ତି, ଆପଣଙ୍କ ପରିବାର ଜୀବନ ସୁଖରେ ରହିବ। ଆମେ ଆପଣଙ୍କୁ କିଛି ଧନ ମାଗିବା ପାଇଁ ଆସିନୁ ବା କିଛି ଦେଖା ଦେଇକି ଚେଲା କରିବା ପାଇଁ ଆସିନୁ। ଆପଣ ପ୍ରଭୁକୁ ଡାକନ୍ତୁ, ଆପଣ ପରିବାର ମଙ୍ଗଳ ରୁହନ୍ତୁ, ପିଲା ଛୁଆମାନେ ଟିକେ ସୁଖରେ ରୁହନ୍ତୁ, ସମାଜରେ ସୁଖ କ'ଣ ଲୁଟି ନିଅନ୍ତୁ। ହରିଭଜନ ଟିକେ ଜୀବନ ବହୁତ ସମୟ ଚାଲିଗଲା। ହରେ କୃଷ୍ଣ। ଜୟ ଗ୍ରନ୍ଥରା ଶ୍ରୀମଦ ଭାଗବତମ କି ଜୟ। ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ସୁଦର୍ଶନ ଦେବ କି ଜୟ। ଶ୍ରୀଳକଣ୍ଠେଶ୍ୱର ମହାଦେବ କି ଜୟ। ଶ୍ରୀ ପ୍ରଭୁପାଜୀ ମହାରାଜ କି ଜୟ। ଶ୍ରୀ ଗୁରୁଗୋବିନ୍ଦ ସ୍ୱାମୀ ଶ୍ରୀ ଗୁରୁଦେବ କି ଜୟ। ଅନନ୍ତ କୋଟି ବୈଷ୍ଣବ ଭକ୍ତ ବୃନ୍ଦ କି ଜୟ। ନିତାଇ ଗୌର ପ୍ରେମାନନ୍ଦେ ହରି ହରି ବୋଲ। ହରେ କୃଷ୍ଣ। 2 ମିନିଟ୍ ନାମ କରିକି ଯିବେ, ଆଉ ପ୍ରସାଦ ପ୍ରସାଦ ପାଇକି ବି ସମସ୍ତେ ଯିବେ। ନନା ବହୁ ପରିଶ୍ରମ କରିକି ନନା ରୋଷେଇ କରିବେ।